See, Brother Neville believes in laying on of hands.
ଆପଣ ଦେଖନ୍ତୁ ଭାଇ ନେଭିଲ ହାତ ରଖିବା ଉପରେ ବିଶ୍ୱାସ କରନ୍ତି। ମୁଁ ଦେଖୁଛି ଯେ ମୋତେ କେତୋଟି ପ୍ରଶ୍ନ ମିଳିଛି, ତେବେ ମୁଁ ଏଗୁଡ଼ିକୁ ଆସନ୍ତାକାଲି ରାତିରେ ନେବି, କାରଣ ଆଜି ରାତି ଆପଣମାନଙ୍କ ପାଇଁ ସେଗୁଡ଼ିକୁ ଦେଖିବା ହେତୁ ମୋ ପାଖରେ ସମୟ ନାହିଁ। ବୋଧହୁଏ ଗତ ରାତିର ବାର୍ତ୍ତା ଉପରେ ଅଟେ। ତେବେ ଯଦି କାହାରି ପାଖରେ କୌଣସି ବି ବାର୍ତ୍ତା ଉପରେ ଏକ ପ୍ରଶ୍ନ ଅଛି, ତାହେଲେ ସେଗୁଡ଼ିକୁ କେବଳ ଗୋଟିଏ ରାତି ରଖିଦିଅନ୍ତୁ ଏବଂ ମୁଁ ପରବର୍ତ୍ତୀ ରାତିରେ ସେଗୁଡ଼ିକୁ ନେଇପାରିବି। ତେବେ ଆସନ୍ତାକାଲି ରାତି ଯଦି ସମ୍ଭବ ହୁଏ ମୁଁ କେତେକ ସେବକମାନଙ୍କୁ ଖୋଜିବାକୁ ବା ପାଇବାକୁ ଚାହେଁ। ଯଦି ନୁହେଁ କେତେକ ଉତ୍ତମ ଦୃଢ଼ ପୁରୁଷ କିମ୍ବା ସ୍ତ୍ରୀ ଲୋକ ଯାହାଙ୍କୁ ଆମେ ଆବଶ୍ୟକ ସମୟରେ ଆହ୍ୱାନ କରିପାରିବା, ଯେ ସେହି ଘଟଣା ବେଳେ ଆସନ୍ତାକାଲି ରାତି ଆମେ ବାର୍ତ୍ତା ପରେ ହାତ ରଖିବାକୁ ଏବଂ ପବିତ୍ର ଆତ୍ମା ପାଇବାକୁ ଆରମ୍ଭ କରିବା, ଏବଂ ତାପରେ ସେଠାରେ ଏକ ଯଦି ଆପଣ ଇଚ୍ଛା କରନ୍ତି ତେବେ ସମଗ୍ର ଛୁଟି ଦିନରେ ଆପଣଙ୍କ ପାଖରେ ଠିକ ଏଠାରେ ରହିବାର ସୌଭାଗ୍ୟ ଅଛି, ଯଦି ତାହା ମରିବା ହେତୁ ଏତେ ବିଳମ୍ବ ଲାଗେ। ଆଉ ତାପରେ ଯଦି ନୁହେଁ, ଯଦି ଆପଣ ନିଜର ଘରକୁ ଯିବାକୁ ଇଚ୍ଛା କରନ୍ତି, କାହିଁକି ଆମେ ଖୁସି ହେବୁ ଯଦି ଆପଣ ଏପରି ଏକ ସ୍ଥାନରେ ପହଞ୍ଚିବେ ଯେଉଁଠାରେ କି ଆପଣ କେଉଁଠାକୁ ଯିବେ କେବଳ ଜାଣନ୍ତି ନାହିଁ। ଆମେ କେତେକ ସେବକମାନଙ୍କୁ ପାଇବାକୁ ଚାହୁଁ, ସେମାନଙ୍କର ଯୋଗାଯୋଗ କ୍ରମାଙ୍କ ପାଇବାକୁ ଚାହୁଁ। ଯଦି ସେମାନେ ଆଗନ୍ତୁକ ଅଟନ୍ତି, ସେମାନଙ୍କର ଯୋଗାଯୋଗ କ୍ରମାଙ୍କ, ସେମାନେ କେଉଁଠାରେ ରୁହନ୍ତି, ଯେଉଁଠାରେ କି ଆମେ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରିପାରିବା, ଏବଂ ଜଣକାକୁ ଗୋଟିଏ ଘରେ, ଅନ୍ୟ ଜଣକାକୁ ଅନ୍ୟ ଗୋଟିଏ ଘରେ, ଆଉ ଗୋଟିଏକୁ ଅନ୍ୟଠାରେ ରଖିପାରିବା, ଯେପରିକି ସେମାନେ ଆପଣଙ୍କୁ ନିର୍ଦ୍ଦେଶ ଦେଇପାରିବେ। ଆପଣ ଯେଉଁମାନେ କି ଏହି ମହାନ ଆଶୀର୍ବାଦକୁ ପାଇବାକୁ ଯାଉଛନ୍ତି, ଯାହା ବିଷୟରେ ଆମେମାନେ କହୁଅଛୁ ପବିତ୍ର ଆତ୍ମାଙ୍କ ସେହି ବାପ୍ତିସ୍ମ ବିଷୟରେ, ଗତ ରାତିରେ ଆମେ କଥା ହୋଇଥିଲୁ ଏହା କ'ଣ ଥିଲା, ପବିତ୍ର ଆତ୍ମା କ'ଣ ଥିଲେ, ଏବଂ ଆମେ ପାଇଲୁ ଯେ ଏହା ତାହା ସବୁକିଛି ଥିଲା ଯାହା ପରମେଶ୍ୱର ଆମକୁ ପ୍ରତିଜ୍ଞା କରିଥିଲେ। ଏଥିରେ ଆମେ ଠିକ ତାହା ପାଇଲୁ ଯାହା ପରମେଶ୍ୱରଙ୍କ ମଣ୍ଡଳୀ ଆବଶ୍ୟକ କରିଥାଏ। ଆମେମାନେ ଏହାକୁ ଏକ ମୁଦ୍ରା, ଏକ ସାହାଯ୍ୟକାରୀ, ସେହି ବିଶ୍ରାମ ଏବଂ ସେହି ଆନନ୍ଦ ଓ ସେହି ଶାନ୍ତି ଆଉ ସେହି ପୁନରୁତ୍ଥାନ ବୋଲି ପାଇଲୁ, ଏବଂ ତାହା ସବୁକିଛି ଯାହା ପରମେଶ୍ୱର ଆପଣା ମଣ୍ଡଳୀକୁ ପ୍ରତିଜ୍ଞା କରିଥିଲେ ତାହା ସେହି ପବିତ୍ର ଆତ୍ମା ମଧ୍ୟରେ ରହିଥାଏ। ଏବଂ ବର୍ତ୍ତମାନ ଆଜି ରାତି ଆମେ ସେହି ବିଷୟ ଉପରେ ପ୍ରଚାର କରିବାକୁ କିମ୍ବା ଆଲୋଚନା କରିବାକୁ ଶିକ୍ଷା ଦେବାକୁ ଚାହୁଁଅଛୁ। ମୋ ପାଖରେ ଏଠାରେ ପ୍ରାୟ 3 କିମ୍ବା 4 ଫର୍ଦ୍ଦ ମୂଳ ପାଠ କିମ୍ବା ଶାସ୍ତ୍ରାଂଶର ଏହା ଉପରେ ଅଛି, ଯେଉଁଥିରେ କି ଗତକାଲି ରାତି ମୁଁ ମୋର ଷ୍ଟୁଡେଣ୍ଟସ୍ କଙ୍କଡାନ୍ସକୁ ଏଠାରେ ପଡ଼ି ରହିଥିବା ଅବସ୍ଥାରେ ଛାଡ଼ି ଦେଇଥିଲି ଏବଂ ମୁଁ ତାହା ନେଇନଥିଲି, ଏବଂ ମୋତେ ଆଜି ଶାସ୍ତ୍ର ସହିତ କେବଳ ଯଥାସମ୍ଭବ ସର୍ବୋତ୍ତମ ଭାବରେ ଅଧ୍ୟୟନ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଏବଂ ଆସନ୍ତାକାଲି ଆଜି ରାତି ଆମେ ଶିକ୍ଷା ଦେବାକୁ ଯାଉଅଛୁ। ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କୁ ପଠାଇବା ପଛରେ କ'ଣ ଉଦ୍ଦେଶ୍ୟ ଥିଲା, ଏହା କ'ଣ ପାଇଁ ଅଟେ? ଯଦି ଏହା ସେତିକି ଏକ ମହାନ ବିଷୟ ଅଟେ, ତେବେ ପରମେଶ୍ୱର ଏହାକୁ କାହିଁକି ପଠାଇଲେ? ତାପରେ ଆସନ୍ତାକାଲି ରାତି ଆମେ ଆଲୋଚନା କରିବାକୁ ଚାହୁଁ କ'ଣ ଏହା ଆପଣଙ୍କ ପାଇଁ ଅଟେ, ଏବଂ ଆପଣ ଏହାକୁ କିପରି ପାଆନ୍ତି, ଏବଂ ଯେତେବେଳେ ଆପଣ ଏହାକୁ ପାଇଯାଆନ୍ତି ଆପଣ ତାହା କିପରି ଜାଣିବେ। ଏବଂ ତାପରେ ଆମେ ଶାସ୍ତ୍ର ସହିତ ତାହା ଦେଇ ଯିବା ପରେ ସମସ୍ତ ବିଷୟ ପାଇଁ ଶାସ୍ତ୍ର ବ୍ୟବହାର କରି ଏହାକୁ ଶାସ୍ତ୍ର ଦ୍ୱାରା ବ୍ୟାଖ୍ୟା କରିବା। ତାପରେ ଯେଉଁମାନେ ପବିତ୍ର ଆତ୍ମା ଅନ୍ୱେଷଣ କରୁଛନ୍ତି ସେମାନେ ଆଗକୁ ଆସିବେ, ଆଉ ତାପରେ ମୁଁ ଆଶା କରେ ଯେ ସେହି ଉଦ୍ଦୀପନାଟି ଆରମ୍ଭ ହୁଏ ସେହି ଦିନଠାରୁ ଆରମ୍ଭ ହୋଇ ତେବେ ପବିତ୍ର ଆତ୍ମା ସହିତ ଆଗକୁ ବଢ଼ିବା। ତେବେ ଆସନ୍ତାକାଲି ରାତି ହୋଇଥିବା ହେତୁ ବୋଧହୁଏ ଅନେକ ଲୋକ ଗୀର୍ଜାଘରେ ଥିବା କୋଠରୀମାନଙ୍କରେ ଅଳ୍ପ ସମୟ କିଛି ରହିପାରିବେ। ମୁଁ ଅନୁଭବ କରେ ଯେ ଯଦି ଆମେ ଅଧିକରୁ ଅଧିକ ସେବକମାନଙ୍କୁ ଏବଂ ସେହି ଲୋକମାନଙ୍କୁ ପାଇପାରିବା ଯେଉଁମାନେ କି ପବିତ୍ର ଆତ୍ମା ଗ୍ରହଣ କରିବା ହେତୁ ଲୋକମାନଙ୍କୁ ଆଗେଇ ନେବାରେ ଅଭିଜ୍ଞ, ଯେ ସେମାନଙ୍କୁ ଉତ୍ସାହିତ କରାଯାଏ ଯେ ସେମାନେ ଜଣେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ସହିତ ଘରକୁ ଯାଆନ୍ତୁ, କିମ୍ବା ଏପରି କାହା ସହିତ ଯାଆନ୍ତୁ ଯିଏକି ପବିତ୍ର ଆତ୍ମା ଅନ୍ୱେଷଣ କରୁଛନ୍ତି, ଯିଏକି ସେହି ବିଷୟରେ ଯେ କ'ଣ କରାଯିବାକୁ ଅଛି ଭଲ ଭାବରେ ନିର୍ଦ୍ଦେଶିତ ଅଟନ୍ତି। ଯଦି ଆପଣ କେବଳ ନିଜର ଫୋନ୍ ନମ୍ବର କିମ୍ବା ଠିକଣା ଆଜି ରାତିରେ କିମ୍ବା ଆସନ୍ତାକାଲି ରାତିରେ ପାଳକଙ୍କୁ ଦେଇଦେବେ, ତାହାକୁ କେବଳ ଭାଇ ନେଭିଲକୁ ଦେଇଦିଅନ୍ତୁ, ତେବେ ତାହା ଆମକୁ ଏକ ସଭାରେ ଏକାଠି ହେବାରୁ ବଞ୍ଚିତ କରିବ। କେବଳ ନିଜର ଫୋନ୍ ନମ୍ବର ଦେଇଦିଅନ୍ତୁ ଯେଉଁଠାରେ ଆମେ ଆପଣଙ୍କୁ ଯୋଗାଯୋଗ କରିପାରୁ, ଏବଂ ତାପରେ କୁହନ୍ତୁ ମୁଁ ଉପଲବ୍ଧ ରହିବି, ଏବଂ ଯଦି ଆମେ ଆପଣ ମୋତେ ଏକ ଘରେ ରଖିବାକୁ ଚାହୁଁଛନ୍ତି, ଯଦି ଏହା ଜଣେ ମହିଳା ଏକାକୀ ଅଟନ୍ତି ତେବେ ଆମେ ଏହି ମହିଳାଙ୍କ ନିକଟକୁ ଦେଖନ୍ତୁ ଜଣେ ମହିଳାଙ୍କୁ ପଠାଇ ପାରିବା, ଏବଂ ତାପରେ ଯଦି ଏହା ଏକ ଘର ଅଟେ ଯେଉଁଠାରେ କି ଜଣେ ପୁରୁଷ ଏବଂ ତାଙ୍କ ପତ୍ନୀ ଅଛନ୍ତି, କାହିଁକି ଆମେ ଜଣେ ସେବକଙ୍କୁ ପଠାଇ ପାରିବା, ଏବଂ ଆମେ ଆପଣଙ୍କଠାରୁ ସହଯୋଗ ପାଇବା ହେତୁ ଆନନ୍ଦିତ ହେବୁ, କାରଣ ମୁଁ ଜାଣେ ଯେ ଆପଣ ପ୍ରତ୍ୟେକ ଜଣ ଏହି ଅତ୍ୟନ୍ତ ଜରୁରୀ ବିଷୟରେ ଆଗ୍ରହୀ ଅଟନ୍ତି। ଏବଂ ମନେ ରଖନ୍ତୁ, ଯିଏ ଜଣେ ପ୍ରାଣକୁ ତାର ଭୁଲରୁ ରକ୍ଷା କରେ ସେ ଅନେକ ପାପକୁ ଆଚ୍ଛାଦନ କରିଅଛି, ବୁଝିଲେ। ଏବଂ ଖ୍ରୀଷ୍ଟଙ୍କ କନ୍ୟା କ୍ଷୁଧିତ ଏବଂ ତୃଷିତ ହେଉଅଛି, ସେ ପରମେଶ୍ୱରଙ୍କ ସନ୍ତାନ ମାନଙ୍କୁ ଜନ୍ମ ଦେବା ପାଇଁ ଯନ୍ତ୍ରଣା ଭୋଗ କରୁଅଛି। ଏବଂ ବର୍ତ୍ତମାନ ଆଜି ରାତି ଆମେ ଶାସ୍ତ୍ର ପାଠ କରିବା ପୂର୍ବରୁ ଆସନ୍ତୁ ଅଳ୍ପ କ୍ଷଣ ପ୍ରାର୍ଥନା ପାଇଁ ମସ୍ତକ ଗୁଡିକୁ ନତ କରିବା। ଏବଂ ଆମେମାନେ ଠିକ ପ୍ରାର୍ଥନା କରିବା ପୂର୍ବରୁ ଆପଣ ନିଜର ମସ୍ତକ ନତ କରିଥିବା ବେଳେ କଣ ଆପଣଙ୍କର ଏକ ଅନୁରୋଧ ଅଛି କି? କେବଳ ନିଜର ହାତ ଉଠାଇ କୁହନ୍ତୁ, ହେ ପରମେଶ୍ୱର, ମୁଁ ଭକ୍ତି ସହକାରେ ମୋର ହାତକୁ ଉଠାଏ, ମୋର ଆବଶ୍ୟକତା ଅଛି। ହେ ପ୍ରଭୁ, ମୁଁ ପ୍ରାର୍ଥନା କରୁଛି ଯେ ତୁମେ ମୋତେ ସାହାଯ୍ୟ କର। ପରମେଶ୍ୱର ଆପଣ ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ। ସେ ଆପଣଙ୍କର ହାତକୁ ଦେଖନ୍ତି, ସ୍ୱର୍ଗଦୂତ ମାନେ ସେମାନଙ୍କର ଅନୁରୋଧ ଗୁଡିକୁ ଟିପି ନେଇଛନ୍ତି। ହେ ସ୍ୱର୍ଗୀୟ ପିତା, ଆମେ ବର୍ତ୍ତମାନ ପ୍ରାର୍ଥନାରେ ପୁନର୍ବାର ତୁମ ନିକଟକୁ ଆସୁଅଛୁ, ଯାହାକି ନିଃସନ୍ଦେହତଃ ଏହି ଛୋଟ ସ୍ଥାନରେ ଆଜି ରାତି ପରମେଶ୍ୱରଙ୍କ ସନ୍ତାନମାନଙ୍କ ମଧ୍ୟରେ ପ୍ରାର୍ଥନା ହୋଇସାରିଛି। ପୁଣି ଯେ ଗୀତମାନ ଗାନ କରାଯାଇ ସାରିଛି ଏବଂ ଆମେମାନେ ପରମେଶ୍ୱରଙ୍କ ପ୍ରଶଂସାରେ ଅତି ଉଲ୍ଲାସ ଆନନ୍ଦରେ ହୃଦୟ ଗୁଡିକ ଉନ୍ନୀତ କରିଅଛୁ। ଦାଉଦ କହିଥିଲେ ଯେ ସେ ସାଧୁମାନଙ୍କ ମଣ୍ଡଳୀକୁ ଆସିବେ ଏବଂ ତାଙ୍କର ଅନୁରୋଧ ଗୁଡିକୁ ଜଣାଇବେ, ଏବଂ ଆଜି ରାତି ଅନେକ ହାତ ଗୁଡିକ ରହିଅଛି। ବୋଧହୁଏ ସମ୍ଭବତଃ ମୁଁ କହିବି, ଆଜି ରାତି ଏହି ଭବନରେ ବସିଥିବା ଲୋକମାନଙ୍କ ମଧ୍ୟରୁ 80% ନିଜର ହାତ ଗୁଡିକୁ ଅନୁରୋଧ ପାଇଁ ଉଠାଇ ଅଛନ୍ତି। ତାହା ଏହା ଦର୍ଶାଏ ଯେ ପ୍ରଭୁ, ଆମେ ତୁମ ବିନା ଯାଇପାରିବୁ ହିଁ ନାହିଁ, ଦିନକୁ ଦିନ ଆମଠାରେ ତୁମକୁ ରଖିବାକୁ ଅଛି। ତୁମେ ହିଁ ଆମର ଜୀବନ, ଆମର ଆନନ୍ଦ, ଆମର ସ୍ୱାସ୍ଥ୍ୟ, ଆମର ଚିରସ୍ଥାୟୀ ଶକ୍ତି, ଆମର ବାସସ୍ଥାନ, ଆମର କଟିବନ୍ଧନ, ଶତ୍ରୁଠ ରକ୍ଷା ନିମନ୍ତେ ଆମର ଢାଲ ଅଟେ। ଏବଂ ଆମେ ତୁମ ବିନା ଜୀବନର ଏହି ଯୁଦ୍ଧକୁ ଲଢି ହିଁ ପାରିବୁ ନାହିଁ, ଏହା କରିବା ଆମ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ହେବ ଏବଂ ଆମକୁ ତୁମ ଉପରେ ସମ୍ପୂର୍ଣ୍ଣ ନିର୍ଭର ରହିବାକୁ ଅଛି। କାରଣ ଆମେ ଜାଣୁ ଯେ ଆମେ ଏକ ଅନ୍ଧକାର ଏବଂ ନିରାଶାଜନକ ଦେଶ ଦେଇ ଗମନ କରୁଅଛୁ। ପ୍ରତ୍ୟେକ ପାର୍ଶ୍ୱରେ ଶତ୍ରୁ ଆମକୁ ଫାନ୍ଦ ଓ ଜାଲ ପକାଇ ଘେରିଅଛି। ଆମର ପଥଗୁଡିକ, ହେ ପ୍ରଭୁ, ଆମକୁ ଅସ୍ତବ୍ୟସ୍ତ କରିବା ପାଇଁ ଶତ୍ରୁର ଫାନ୍ଦରେ ପରିପୂର୍ଣ୍ଣ ଅଟେ। ଏବଂ ଆମେ ଏହା ମଧ୍ୟ ଜାଣୁ ଯେ ମାର୍ଗର ଶେଷରେ ଆମ ପାଖରେ ଗମନ କରିବା ପାଇଁ ମୃତ୍ୟୁର ନାମରେ ସେହି ଲମ୍ବା ଛାୟାପନ୍ନ ଉପତ୍ୟକା ରହିଛି। ହେ ପ୍ରଭୁ, ସେତେବେଳେ କିଏ ଆମର ହାତ ଧରିବ? ପ୍ରଭୁ, ଆମେ ବର୍ତ୍ତମାନ ତୁମକୁ ଜାଣିବାକୁ ଚାହୁଁ। ଆମେ ଜାଣିବାକୁ ଚାହୁଁ ଯେ ତୁମେ ଆମର ହାତ ଧରିଛ ଏବଂ ଆମେ ତୁମର ହାତ ଧରିଛୁ, ଯେ ଆମ ପାଖରେ ସେହି ଲଙ୍ଗର ବିଶିଷ୍ଟ ଆଶ୍ୱାସନା ରହିପାରେ ଯେ ଯେତେବେଳେ ଆମେ ଆମ ଜୀବନର ସେହି ଶେଷ ମହାନ ମୁହୂର୍ତ୍ତକୁ ଆସୁ, ଯେ ମୃତ୍ୟୁ ନାମକ ସେହି ଦ୍ୱାରରେ ପ୍ରବେଶ କରୁ, ସେତେବେଳେ ଆମେ ପୁରାତନ ସାଧୁଙ୍କ ସହିତ ଏହା କହିପାରୁ, ମୁଁ ତାହାଙ୍କୁ ତାଙ୍କର ପୁନରୁତ୍ଥାନର ଶକ୍ତିରେ ଜାଣେ, ଏବଂ ମୁଁ ଜାଣେ ଯେ ଯେତେବେଳେ ସେ ଡାକିବେ ମୁଁ ମୃତମାନଙ୍କ ମଧ୍ୟରୁ ବାହାରି ଆସିବି। ତେବେ ହେ ପିତା ପରମେଶ୍ୱର, ଆମେ ପ୍ରାର୍ଥନା କରିବୁ ଯେ ତୁମେ ଆମର ଅନୁରୋଧ ଗୁଡିକୁ ଓ ଆମର ସମାବେଶକୁ ଆଶୀର୍ବାଦ କରିବ, ତୁମର ଶବ୍ଦ ଗୁଡିକୁ ଆଶୀର୍ବାଦ କର, ଏବଂ ଯଦି ମୁଁ ଏପରି କିଛି କୁହେ ଯାହାକି ତୁମର ବାକ୍ୟ କିମ୍ବା ତୁମର ଇଚ୍ଛା ବିରୁଦ୍ଧରେ ଅଟେ, ତୁମ ପାଖରେ ଏବେ ସୁଦ୍ଧା ପାଟିକୁ ବନ୍ଦ କରିବାର ସେହି ଶକ୍ତି ଅଛି, ଯେପରିକି ତୁମେ ସିଂହମାନଙ୍କ ଗୁମ୍ଫାରେ କରିଥିଲ ଯେତେବେଳେ ଦାନିଏଲ ଉପସ୍ଥିତ ଥିଲେ। ଏବଂ ଆମେ ପ୍ରାର୍ଥନା କରୁଛୁ ଯେ ହେ ପ୍ରଭୁ, ତୁମେ ଆଜି ରାତି କାନ ଓ ହୃଦୟ ଗୁଡିକ ଖୋଲିଦେବ, ଆଉ ସେମାନଙ୍କଠାରେ କ୍ଷୁଧା ଓ ତୃଷା ସୃଷ୍ଟି କରିବ। ସେମାନେ ଏତେ ଅଧିକ ତୃଷାର୍ତ୍ତ ହୁଅନ୍ତୁ ଯେ ସେମାନେ ସେହି ସାହାଯ୍ୟକାରୀ ନ ଆସିବା ପର୍ଯ୍ୟନ୍ତ ଶୋଇପାରନ୍ତୁ ନାହିଁ କିମ୍ବା ବିଶ୍ରାମ କରିପାରନ୍ତୁ ନାହିଁ। ଆମେ ବିଶ୍ୱାସ କରୁ ଯେ ଆମେ ତାହାଙ୍କର ଆଗମନର ଛାୟାରେ ଶେଷ ଦିନ ମାନଙ୍କରେ ବାସ କରୁଅଛୁ, ଏବଂ ପ୍ରଭୁ ଏହି ବାର୍ତ୍ତା ଗୁଡିକ ସେଥିପ୍ରତି ହିଁ ନିର୍ଦ୍ଦେଶିତ ଅଟେ। ଏହା ଲୋକମାନଙ୍କ ପାଇଁ ଧ୍ୟାନ ଦେବା ହେତୁ, ସତର୍କତା ଅବଲମ୍ବନ କରିବା ହେତୁ ଅଟେ। ଏବଂ ଏହା ହେଉ ଯେ ଆଜି ରାତି ଠିକ ବର୍ତ୍ତମାନ ହିଁ ଆମେ କେବଳ ଉପର ଆବରଣକୁ ହଟାଇ ଦେଇ ଏହାକୁ ବେଞ୍ଚର ପାର୍ଶ୍ୱରେ ରଖିଦେଉ। ଓ କହୁ, ପ୍ରଭୁ ପରମେଶ୍ୱର, ମୁଁ ତୁମ ପ୍ରତି ଏକ ଭଣ୍ଡାର ଗୃହ ଅଟେ। ତୁମର ଆତ୍ମା ମୋ ଦୈଗତି କରୁ, ତୁମ ଇଚ୍ଛା ଅନୁସାରେ ମୋତେ ଗଢ଼ ଏବଂ ମୋତେ ତିଆରି କର। ମୁଁ ମୋର ହୃଦୟ, ମୋର ଶକ୍ତି, ମୋର ସମସ୍ତ କିଛିକୁ ତୁମର ଉଦ୍ଦେଶ୍ୟ ପାଇଁ ସମର୍ପଣ କରିବି। ହେ ପ୍ରଭୁ, ଆମ କଥା ଶୁଣ। ଏହି ବର୍ଷା ରାତିରେ ଆମେ ଏଠାରେ ଦେଖାଇ ହେବା ପାଇଁ ଏକତ୍ର ହୋଇନାହୁଁ। ଆମ ପାଖରେ ଅନ୍ୟ କୌଣସି ସ୍ଥାନକୁ ଯିବା ପାଇଁ ନାହିଁ ବୋଲି ଏଠାକୁ ଆସିନାହୁଁ। ଆମେମାନେ ତ ଏଠାରେ ଆମ ହୃଦୟରେ ଏକ ମହାନ, ପବିତ୍ର, ଧାର୍ମିକ ଉଦ୍ଦେଶ୍ୟ ପାଇଁ ଅଛୁ, ଯାହାକି ତୁମର ନିକଟବର୍ତ୍ତୀ ହେବୁ। ଏହା ଜାଣି ଯେ ତୁମେ ପ୍ରତିଜ୍ଞା କରିଅଛ ଯେ ଯଦି ଆମେ ତୁମର ନିକଟବର୍ତ୍ତୀ ଆସିବୁ, ତୁମେ ଆମର ନିକଟବର୍ତ୍ତୀ ହେବ, ଏବଂ ସେଇଥିପାଇଁ ଆମେମାନେ ଏଠାରେ ଅଛୁ। ଯିଏ କ୍ଷୁଦିତ ହୋଇ ଆସେ, ସେ କ୍ଷୁଦିତ ହୋଇ ଫେରିଯିବ ନାହିଁ। ଯେଉଁମାନେ ଧାର୍ମିକତା ପାଇଁ କ୍ଷୁଦିତ ଓ ତୃଷିତ ଅଟନ୍ତି, ସେମାନେ ଧନ୍ୟ, ଯୀଶୁ କହିଲେ, କାରଣ ସେମାନେ ପରିତୃପ୍ତ କରାଯିବେ। ଏବଂ ଯଦି ଆମେମାନେ ରୁଟି ମାଗିବା, ଆମେ ପଥର ପାଇବା ନାହିଁ, ଆମର ସେହି ଆଶ୍ୱାସନା ଅଛି। ଏବଂ ଯଦି ଆମେମାନେ ମାଛ ମାଗିବା, ଆମେ ସର୍ପ ପାଇବା ନାହିଁ। ମାତ୍ର ପରମେଶ୍ୱର ଆମର ପିତା ଆମକୁ ସ୍ୱର୍ଗର ମାନ୍ନା, ତାହାଙ୍କର ବାକ୍ୟ ଏବଂ ତାହାଙ୍କର ଆତ୍ମାରେ ପରିପୋଷିତ କରିବେ, ଯାହାକି ତାହାଙ୍କ ବିଷୟରେ ଅଭିଲେଖ ରଖେ। ପ୍ରଭୁ, ଆମର ପ୍ରାର୍ଥନା ଗୁଡିକର ଓ ଆମର ଅନୁରୋଧ ଗୁଡିକର ଉତ୍ତର ଦିଅ, ଯେତେବେଳେ କି ଆମେ ତୁମ ଉପରେ ଆହୁରି ଅପେକ୍ଷା କରୁଅଛୁ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା କରୁଅଛୁ, ଆମେନ୍। ତେବେ ଆପଣମାନେ ଯେଉଁମାନେ କି ଏହି ଶାସ୍ତ୍ର ଗୁଡିକୁ ଲେଖୁଛନ୍ତି, ଯଦି ଆପଣମାନେ ମୋ ସହିତ ପୁନର୍ବାର ସାଧୁ ଯୋହନ ତାର 14 ପର୍ବକୁ ଆସିବେ, ଆମେ ସାଧୁ ଯୋହନର 14 ପର୍ବରେ ଆରମ୍ଭ କରିବାକୁ ଚାହୁଁଛୁ। ତେବେ ଆସନ୍ତୁ, ପ୍ରାୟ 14 ପଦ ସାଧୁ ଯୋହନ 14:14 ଆରମ୍ଭ କରିବା ଏବଂ ଏହି ଶାସ୍ତ୍ରର ଏକ ଅଂଶ କେବଳ ପାଠ କରିବା। ତେବେ ଏଥିରେ ଆପଣ ଅନେକ ପ୍ରସଙ୍ଗ ପାଇବେ, ଯାହା ବିଷୟରେ କି ମୁଁ ଆଜି ରାତି କହିବାକୁ ଚାହେଁ। ଏବଂ ମନେ ରଖନ୍ତୁ, ଆପଣମାନେ ଯେଉଁମାନଙ୍କର କି ଲାଲ ଅକ୍ଷର ଲିଖିତ ବାଇବେଲ ମାନ ଅଛି, ଏହା ଲାଲ ରଙ୍ଗରେ ଅଛି, ଏହା ହେଉଛି ତାହା। ଏହା ସେ ଶବ୍ଦ ଗୁଡିକ ଅଟେ ଯାହାକି ଯୀଶୁ ନିଜେ କହିଥିଲେ। ତେଣୁ ଆମେ ନିଶ୍ଚିତ ଭାବରେ ଆଶ୍ୱସ୍ତ ହୋଇପାରିବା ଯେ ଏହା ଠିକ ସେହିପରି ହେବ ଯେପରିକି ସେ ଏହାକୁ କହିଛନ୍ତି। ସ୍ୱର୍ଗ ଓ ପୃଥିବୀ ଲୋପ ପାଇବ, କିନ୍ତୁ ତାହାଙ୍କର ବାକ୍ୟ କଦାପି ବିଫଳ ହେବ ନାହିଁ। ବର୍ତ୍ତମାନ ଆମେ 14 ପର୍ବର 14 ପଦରୁ ପାଠ କରିବା। ଯଦି ତୁମ୍ଭେମାନେ ମୋ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି। କି ଏକ ଆଶିଷିତ ପ୍ରତିଜ୍ଞା! ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହେଲେ ମୋର ଆଜ୍ଞା ସବୁ ପାଳନ କରିବ। ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମ୍ଭମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କି
Even the Spirit of Truth, whom the world cannot receive.
ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ, ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ
ନାହିଁ।
ତେବେ ଆପଣମାନେ ଯେଉଁମାନେ କି ଏକ ଗ୍ରୀକ୍ ବାଇବେଲରୁ ପାଠ କରିବେ, ଏହାକୁ ଏଠାରେ ଦେଖିବେ ନୁହେଁ, ଦେଖିବାର ଅର୍ଥ ବୁଝିବା, କାରଣ ଜଗତ ତାହାଙ୍କୁ ବୁଝେ ନାହିଁ। ତାହା ଏତେ ଅଧିକ ସତ ଅଟେ। ମୋତେ ତା ବର୍ତ୍ତମାନ ପୁଣି ଥରେ ପଢ଼ିବାକୁ ଦିଅନ୍ତୁ। ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ, ଯାହାକୁ ସେହି ସତ୍ୟ ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ। ତୁମ୍ଭେମାନେ ତାହାଙ୍କୁ ଜାଣ। କିଏ ସେହି ସାହାଯ୍ୟକାରୀଙ୍କି? କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ବର୍ତ୍ତମାନ ଥାନ୍ତି, ବର୍ତ୍ତମାନ କାଳ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାନ୍ତି, ପୁଣି ତୁମ୍ଭମାନଙ୍କ ଅନ୍ତରେ ରହିବେ। ଏହା କଣ ଅଟେ? ସେହି ସମାନ ସାହାଯ୍ୟକାରୀ। ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ। ମୁଁ କେହି ବି ଜାଣନ୍ତି ଯେ ମୁଁ ଏକ ବ୍ୟକ୍ତିଗତ ସର୍ବନାମ ଅଟେ। ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି।
Yet a little while and the world seeth me no more,
ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ମାତ୍ର ତୁମ୍ଭେମାନେ ଦେଖିବ, ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ। ମୁଁ ଯେ ମୋର ପିତାଙ୍କ ଠାରେ ଅଛି, ପୁଣି ତୁମ୍ଭେମାନେ ଯେ ମୋ ଠାରେ ଓ ମୁଁ ତୁମ୍ଭମାନଙ୍କ ଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ। ତାହା ହିଁ ମୋର ଚିନ୍ତାଧାରାର କେନ୍ଦ୍ର ହେବାକୁ ଯାଉଅଛି। ମାତ୍ର ଆମେ ଟିକେ ଅଧିକ ପାଠ କରିବାକୁ ଯାଉଛୁ, ତେବେ ମୋତେ ବର୍ତ୍ତମାନ ତାହା ପୁନର୍ବାର ପାଠ କରିବାକୁ ଦିଅନ୍ତୁ। ସେଦିନ, ସେହି ମହାନ ଦିନ, ସେହି ବିଚାର ଦିନ, ମୁଁ ଯେ ମୋର ପିତାଙ୍କ ଠାରେ ଅଛି, ପୁଣି ତୁମ୍ଭେମାନେ ଯେ ମୋ ଠାରେ ଓ ମୁଁ ତୁମ୍ଭମାନଙ୍କ ଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ। ଯେ ମୋହର ଆଜ୍ଞା ସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋର ପିତା ତାହାକୁ ପ୍ରେମ କରିବେ, ପୁଣି ମୁଁ ତାହାକୁ ପ୍ରେମ କରିବି ଓ ତା ନିକଟରେ ଆପଣାକୁ ପ୍ରକାଶ କରିବି। ଜିହୁଦା ତାହାଙ୍କୁ କହିଲେ, ଇସ୍କାରିୟତୀୟ ନୁହେଁ, ହେ ପ୍ରଭୁ, କଣ ହେଲା ଯେ ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି? ତାହା ହେଉଛି କସମସ୍, ସେହି ବିଶ୍ୱକ୍ରମ। ଯଦି ଆପଣଙ୍କ ପାଖରେ ସେଠାରେ ସୀମାନ୍ତର ପାଠ୍ୟ ଅଛି, ଆପଣ ଲକ୍ଷ୍ୟ କରିବେ ମୋତିରେ ଏକ ଇଂରାଜୀର ଜି ଲେଖା ହୋଇଛି, ଏବଂ ତାହା ଏଠାରେ କୁହେ କସମସ୍ କିମ୍ବା ବିଶ୍ୱ ବ୍ୟବସ୍ଥା। ତାହା ହେଉଛି ମଣ୍ଡଳୀମାନ ଏବଂ ପ୍ରବୃତ୍ତି ସବୁ। ଦେଖନ୍ତୁ, କଣ ହେଲା ଯେ ଆପଣ ସେମାନଙ୍କ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି? ଆପଣ ଏହା କିପରି କରିପାରିବେ? ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ, ତାହେଲେ ସେ ମୋହର ବାକ୍ୟ ପାଳନ କରିବ। ଆମେନ୍। ପୁଣି ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ। ମଣ୍ଡଳୀର କଥାଗୁଡ଼ିକୁ ପାଳନ କରିପାରେ, ମାତ୍ର ତାହାଙ୍କର ବାକ୍ୟ ପାଳନ କରିବା ଆପଣ ଦେଖନ୍ତୁ। ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର। ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସବୁ କଥା କହିଲି, କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି ସେହି ସବୁ ଅର୍ଥାତ୍ ତାହାଙ୍କର ଶବ୍ଦଗୁଡ଼ିକୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ। ତାହେଲେ ପରମେଶ୍ୱର ତେବେ ପବିତ୍ର ଆତ୍ମାଙ୍କୁ କେଉଁ ଉଦ୍ଦେଶ୍ୟରେ ପଠାଇଥିଲେ? ସେ ତାହାଙ୍କର ବାକ୍ୟରେ ଆଶୀର୍ବାଦ ଯୋଗ କରନ୍ତୁ। ଯୀଶୁ କହିଲେ ଯେ ମୁଁ ଯେ ମୋର ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ଏହା ସେ ଦିନ ତୁମ୍ଭେମାନେ ଜାଣିବ। ପୁଣି ତୁମେ, ମୁଁ ତୁମ୍ଭମାନଙ୍କ ଠାରେ ଅଛି ଓ ତୁମ୍ଭେମାନେ ମୋ ଠାରେ ଅଛ, ତେବେ ଯଦି ଆମେ ଏହା କହିବାକୁ ଯାଉଅଛୁ, ବର୍ତ୍ତମାନ ମନେ ରଖନ୍ତୁ, ଏହା ଟେପ୍ରେ ରହିବାକୁ ଯାଉଅଛି। ଲୁଇସଭିଲେର ଜଣେ ଖ୍ରୀଷ୍ଟିଆନ ବ୍ୟବସାୟୀ ମୋତେ କିଛି ସମୟ ପୂର୍ବରୁ ଡାକିଥିଲେ, ଏବଂ ସେ କହିଲେ, ଏହା ଏକ ଲଜ୍ଜାଜନକ ବିଷୟ ଅଟେ ବିଲି, ଯେ ଏହି ବାର୍ତ୍ତା ଗୁଡିକ ଯେପରିକି ଆପଣ ଗତ ରାତିରେ କହୁଥିଲେ, ଏଠାରେ 40,000 ପର୍ଯ୍ୟନ୍ତ ପହଞ୍ଚୁ ନାହିଁ, ବରଂ ତାହା ବଦଳେ ଆପଣଙ୍କର ଛୋଟ ଆରାଧନାଳୟରେ 150 କିମ୍ବା 200-300 ଲୋକଙ୍କ ନିକଟକୁ ପହଞ୍ଚୁଅଛି। ମୁଁ କହିଲି, ମହାଶୟ, ଏବେଠାରୁ ନେଇ 6 ମାସ ମଧ୍ୟରେ ଯଦି ଯୀଶୁଙ୍କର ବିଳମ୍ବ ଥାଏ, ତେବେ ସମଗ୍ର ବିଶ୍ୱ ଏହା ଶୁଣିବ। ବୁଝିଲେ, ସେହି ଟେପ୍ ଗୁଡିକ ସମଗ୍ର ବିଶ୍ୱକୁ ଯାଏ, ଦେଖନ୍ତୁ, ସବୁଆଡକୁ ଯାଏ, ଆଉ ତେଣୁକରି ଆମେ ବର୍ତ୍ତମାନ ଏଠାରେ ତାହା ଶିକ୍ଷା ଦେଉଅଛୁ, ଯାହାକୁ ଆମେ ସତ୍ୟ ବୋଲି ବିଶ୍ୱାସ କରୁ, ଏବଂ ଯାହାକୁ ଆମେ ପାଇଅଛୁ ଯେ ପରମେଶ୍ୱର ଏହାକୁ ଆମମାନଙ୍କ ଠାରେ ସତ୍ୟ ବୋଲି ଦୃଢ଼ୀକୃତ କରିଛନ୍ତି। ତେବେ ସେହି ଉଦ୍ଦେଶ୍ୟ, ପବିତ୍ର ଆତ୍ମାଙ୍କୁ ପଠାଇବାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କଣ ଥିଲା? ତେବେ ମୁଁ ତାହାକୁ ଚିହ୍ନଟ କରିବି। ଯୋହନ 14:14 ପଦରୁ ଆରମ୍ଭ କରି ଏକ ଆଧାର ନିମନ୍ତେ ପର୍ବ ମଧ୍ୟ ଦେଇ ପାଠ କରିବା। ପରମେଶ୍ୱରଙ୍କ ଉଦ୍ଦେଶ୍ୟ ପବିତ୍ର ଆତ୍ମା ପଠାଇବାରେ ଆମେ ଏଠାରେ ପାଉ ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ ପରମେଶ୍ୱର ନିଜେ ତାଙ୍କର ମଣ୍ଡଳୀରେ ରହିପାରନ୍ତି ଓ ମଣ୍ଡଳୀ ମାଧ୍ୟମରେ ତାଙ୍କର ଯୋଜନାଗୁଡ଼ିକୁ ଜାରି ରଖିପାରନ୍ତି ଯେ ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ଥିଲେ ଖ୍ରୀଷ୍ଟଙ୍କ ମାଧ୍ୟମରେ ତାଙ୍କର ଯୋଜନାଗୁଡ଼ିକୁ ଜାରି ରଖିଥିଲେ ଖ୍ରୀଷ୍ଟଙ୍କ ଠାରୁ ମଣ୍ଡଳୀ ମଧ୍ୟକୁ ତାଙ୍କର କାର୍ଯ୍ୟକୁ ମଣ୍ଡଳୀ ମାଧ୍ୟମରେ ଜାରି ରଖିପାରନ୍ତି ତେବେ ଆମେ ଜାଣୁ ଯେ ପବିତ୍ର ଆତ୍ମା କ'ଣ ଅଟେ ଗତ ରାତ୍ରି ଆମେ ଜାଣିଲୁ ଯେ ତାହା ପରମେଶ୍ୱର ଅଟନ୍ତି ତେବେ ଯେତେବେଳେ ଆମେ ପିତା ପରମେଶ୍ୱରଙ୍କ ବିଷୟରେ ଭାବୁ ଯେପରିକି ଯୀଶୁ ଏଠାରେ ତାହାଙ୍କ ପିତାଙ୍କ ବିଷୟରେ କହିଥିଲେ ପରମେଶ୍ୱର ପୁତ୍ର ଯୀଶୁ ଭାବରେ ପରମେଶ୍ୱର ସେହି ପବିତ୍ର ଆତ୍ମା ଯେପରିକି ଆମେ ଆଜି ଏହାକୁ କହିଥାଉ ତେବେ ତାହାର ଅର୍ଥ ଏହା ନୁହେଁ ଯେ ସେଠାରେ ତିନୋଟି ବ୍ୟକ୍ତିବିଶେଷ ଭିନ୍ନ ପରମେଶ୍ୱର ମାନ ଅଛନ୍ତି ଏହାର ଅର୍ଥ ହେଉଛି ସେଠାରେ ଜଣେ ମାତ୍ର ପରମେଶ୍ୱର ତିନୋଟି କାର୍ଯ୍ୟାଳୟରେ ଅଛନ୍ତି ଆମେ ଏହାକୁ ଏହିପରି କହିପାରିବା ଯାହା କିଛି ପରମେଶ୍ୱର ଥିଲେ ସେ ଖ୍ରୀଷ୍ଟଙ୍କଠାରେ ଢାଳିଦେଲେ କାରଣ ସେ ନିଜକୁ ଖାଲି କଲେ ଏବଂ ତାହାକୁ ଖ୍ରୀଷ୍ଟଙ୍କଠାରେ ଢାଳିଦେଲେ ଏବଂ ଖ୍ରୀଷ୍ଟ ଶାରୀରିକ ଭାବରେ ପରମେଶ୍ୱରତ୍ୱର ପରିପୂର୍ଣ୍ଣତା ଥିଲେ ଯାହା ସବୁ ଯିହୋବା ଥିଲେ ସେ ଖ୍ରୀଷ୍ଟଙ୍କଠାରେ ଢାଳିଦେଲେ ଯାହା ସବୁ ଖ୍ରୀଷ୍ଟ ଥିଲେ ସେ ମଣ୍ଡଳୀରେ ଢାଳିଦେଲେ ଗୋଟିଏ ବ୍ୟକ୍ତି ବିଶେଷରେ ନୁହେଁ ବରଂ ସମଗ୍ର ଶରୀରରେ ଢାଳିଦେଲେ ସେଠାରେ ଯେଉଁଠାରେ ଆମେ ଏକତାରେ ଏକତ୍ର ଆସିଥାଉ ଆମର ଶକ୍ତି ରହିଥାଏ ଯାହା କିଛି ପରମେଶ୍ୱର ଥିଲେ ତାହା ଖ୍ରୀଷ୍ଟଙ୍କଠାରେ ଥିଲେ ଏବଂ ଯାହା କିଛି ଖ୍ରୀଷ୍ଟ ଥିଲେ ତାହା ଆପଣଙ୍କଠାରେ ଅଛି କାରଣ ପରମେଶ୍ୱର ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ ପ୍ରଥମ ତିମୋଥୀ 3:16 ଯଦି ଆପଣ ଏହାକୁ ଲେଖୁଛନ୍ତି ଈଶ୍ୱର ପରାୟଣତାର ନିଗୁଢ ତତ୍ତ୍ୱ ଯେ ମହତ୍ ଏହା ସମସ୍ତେ ସ୍ୱୀକାର କରନ୍ତି କାରଣ ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ ଏବଂ ଆମେ ତାହାଙ୍କୁ ହସ୍ତରେ ଧାରଣ କଲୁ ପରମେଶ୍ୱର ଯିହୋବା ଦେହବନ୍ତ ହେଲେ ଓ ପୃଥିବୀରେ ଗମନାଗମନ କଲେ ଏବଂ ଆମେମାନେ ତାହାଙ୍କୁ ନିଜ ଚକ୍ଷୁରେ ଦେଖିଅଛୁ ଆପଣ ଜାଣନ୍ତି ଯୋହନ 14 ସେହି ସମାନ ପର୍ବରେ ଫିଲିପ କହିଥିଲେ ପ୍ରଭୁ ଆମକୁ ପିତାଙ୍କୁ ଦର୍ଶନ କରାନ୍ତୁ ଓ ତାହା ଆମକୁ ସନ୍ତୁଷ୍ଟ କରିବ ଯୀଶୁ କହିଲେ ଫିଲିପ ମୁଁ ତୁମ ସହିତ ଏତେ ଦିନ ରହି ଆସିଛି ଏବଂ ତୁମେ ମୋତେ ଜାଣିଲ ନାହିଁ ଯେତେବେଳେ ତୁମେ ମୋତେ ଦେଖିଛ ତୁମେ ପିତାଙ୍କୁ ଦେଖିଅଛ ଏବଂ ତୁମେ ମୋତେ କାହିଁକି କହୁଅଛ ଆମକୁ ପିତାଙ୍କୁ ଦର୍ଶନ କରାନ୍ତୁ ପରମେଶ୍ୱର ଦେହବନ୍ତ ହୋଇଥିଲେ ତେବେ ତାହା ଏଠାରେ ଅଟେ ଆମେ କହୁଛୁ ଯେ ପିତା ଆପଣଙ୍କ ଉପରେ ପରମେଶ୍ୱର ଅଛନ୍ତି ଆମେ ଆଦମଙ୍କ ଠାରୁ ରହି ଆସିଛୁ ପିତା ପରମେଶ୍ୱର ମୂଷା ଓ ଇସ୍ରାଏଲ ସନ୍ତାନଗଣଙ୍କ ଉପରେ ଏକ ଅଗ୍ନିସ୍ତମ୍ଭରେ ରହିଥିଲେ ତାପରେ ପରମେଶ୍ୱର ଆମ ସହିତ ଖ୍ରୀଷ୍ଟଙ୍କ ଠାରେ ଥିଲେ ଆମ ସହିତ ଗମନାଗମନ କରିଥିଲେ ଆମ ସହିତ କଥାବାର୍ତ୍ତା କରିଥିଲେ ଆମ ସହିତ ଭୋଜନ କରିଥିଲେ ଆମ ସହିତ ଶୟନ କରିଥିଲେ ପରମେଶ୍ୱର ଆମ ଉପରେ ପରମେଶ୍ୱର ଆମ ସହିତ ଏବଂ ବର୍ତ୍ତମାନ ପରମେଶ୍ୱର ଆମ ଭିତରେ ଯାହା କିଛି ପରମେଶ୍ୱର ଥିଲେ ଖ୍ରୀଷ୍ଟଙ୍କ ଭିତରକୁ ଆସିଥିଲେ ଯାହା କିଛି ଖ୍ରୀଷ୍ଟ ଥିଲେ ମଣ୍ଡଳୀକୁ ଆସିଥିଲେ ତାହା କ'ଣ ଅଟେ ପରମେଶ୍ୱର ଆପଣଙ୍କ ଭିତରେ କାର୍ଯ୍ୟ କରୁଛନ୍ତି ଜଗତର ଯେକୌଣସି ସ୍ଥାନରେ ସେ ଆପଣଙ୍କୁ ଡାକିବାକୁ ଚାହାନ୍ତି ଆପଣ ଠିକ୍ ସେଇଠାରେ ହିଁ ତାହାଙ୍କର ସଦିଚ୍ଛାକୁ ସଫଳ କରିବା ନିମନ୍ତେ ଆପଣଙ୍କ ଭିତରେ କାର୍ଯ୍ୟକାରୀ କରୁଥାନ୍ତି ସେଥିପାଇଁ ଆମେ ପରମେଶ୍ୱରଙ୍କୁ କିପରି ଧନ୍ୟବାଦ ଦେବା ଉଚିତ ପରମେଶ୍ୱର ପବିତ୍ର ଆତ୍ମାଙ୍କୁ ତାହାଙ୍କର ମଣ୍ଡଳୀରେ ପରମେଶ୍ୱରଙ୍କର ନିବାସ କରିବା ଦ୍ୱାରା ପ୍ରତ୍ୟେକ ଯୁଗରେ ଗତି କରି ତାହାଙ୍କର ଈଶ୍ୱରୀୟ ଇଚ୍ଛାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ପଠାଯାଇଅଛି ଯେତେବେଳେ ଲୋକମାନେ ଆପଣଙ୍କୁ ପରିହାସ କରନ୍ତି ସେମାନେ ଆପଣଙ୍କୁ ପରିହାସ କରନ୍ତି ନାହିଁ ସେମାନେ ତ ଆପଣଙ୍କର ପ୍ରେରଣକର୍ତ୍ତାକୁ ପରିହାସ କରନ୍ତି ତେଣୁ ଯୀଶୁ କହିଲେ ତୁମେମାନେ ଧନ୍ୟ ଯେତେବେଳେ ଲୋକମାନେ ମୋ ନାମ ନିମନ୍ତେ ମିଥ୍ୟାରେ ତୁମ ବିରୁଦ୍ଧରେ ସବୁ ପ୍ରକାରର ମନ୍ଦ କଥା କହିବେ ତୁମେମାନେ ଧନ୍ୟ ଏବଂ ପୁନର୍ବାର ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଧାର୍ମିକତାରେ ବାସ କରନ୍ତି ସେମାନେ ତାଡ଼ନା ସହ୍ୟ କରିବେ କାରଣ ଯେତେବେଳେ ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ନିଜକୁ ପରିଚିତ କରାଇଲେ ସେମାନେ ତାହାଙ୍କୁ ଘୃଣା କଲେ କିଏ ତାହାଙ୍କୁ ସବୁଠୁ ଅଧିକ ଘୃଣା କଲା ମଣ୍ଡଳୀ ମଣ୍ଡଳୀ ତାହାଙ୍କୁ ସବୁଠୁ ଅଧିକ ଘୃଣା କରିଥିଲା ସେମାନେ ତାହାଙ୍କୁ ସେହି ମଦ୍ୟପେୟ ଅପେକ୍ଷା ଅଧିକ ଘୃଣା କରିଥିଲେ। ସେମାନେ ଅନ୍ୟ ସମସ୍ତଙ୍କ ଅପେକ୍ଷା ତାହାଙ୍କୁ ସବୁଠୁ ଅଧିକ ଘୃଣା କରିଥିଲେ। ଏହା ତ ମଣ୍ଡଳୀ ହିଁ ତାହାଙ୍କୁ ଘୃଣା କରିଥିଲା। ତେଣୁକରି ଯେତେବେଳେ ଆପଣ କସ୍ମସ୍କୁ ଦେଖନ୍ତି, ସେହି ବିଶ୍ୱକ୍ରମକୁ ଜଗତ ତାହାଙ୍କୁ ଜାଣିନଥିଲା, ଅର୍ଥ ସେହି ମଣ୍ଡଳୀ ତଥାକଥିତ ତାହାଙ୍କୁ ଜାଣିନଥିଲା। ସେ ତାହାଙ୍କ ନିଜ ଲୋକମାନଙ୍କ ପାଖକୁ ଆସିଲେ ଏବଂ ତାହାଙ୍କର ନିଜର ଲୋକମାନେ ହିଁ ତାହାଙ୍କୁ ଗ୍ରହଣ କଲେ ନାହିଁ। କିନ୍ତୁ ଯେତେ ଜଣ ତାହାଙ୍କୁ ଗ୍ରହଣ କଲେ, ସେମାନଙ୍କୁ ପରମେଶ୍ୱରଙ୍କ ପୁତ୍ର ହେବାର ଶକ୍ତି ପ୍ରଦାନ କଲେ, ଯେଉଁମାନେ କି ତାହାଙ୍କର ନାମରେ ବିଶ୍ୱାସ କରିଥିଲେ। ଓହ, ଆମେ ତାହାଙ୍କୁ କିପରି ପ୍ରେମ କରିବା ଏବଂ ତାହାଙ୍କୁ ଉପାସନା କରିବା ଉଚିତ। ପରମେଶ୍ୱରଙ୍କ ଉଦ୍ଦେଶ୍ୟ ସହଭାଗୀ ହେବାକୁ ଇଚ୍ଛା। ଯେପରିକି ଆମେ ସେହି ମୂଳ ପାଠ ଛାଡ଼ିବା ପୂର୍ବରୁ ଆସନ୍ତୁ ଏହାକୁ ବ୍ୟବହାର କରିବା। ରୁତଙ୍କ ସମୟରେ ମୁକ୍ତିର ନିୟମରେ ଯେତେବେଳେ ନୟମୀ ଦେଶ ଛାଡ଼ି ଚାଲିଯାଇଥିଲେ, ପରୀକ୍ଷା ହେତୁରୁ, କଠିନ ସମୟ ହେତୁରୁ, ସେ ମୋଆବୀୟ ଦେଶକୁ ଚାଲିଗଲେ, ଯାହାକି କେବଳ ଈସଦୁଷ୍ଣ ନାମମାତ୍ର ଖ୍ରୀଷ୍ଟିଆନ ମାନେ ଥିଲେ, କାରଣ ମୋଆବୀୟମାନେ ଲୋଟଙ୍କ ଝିଅରୁ ଉତ୍ପନ୍ନ ହୋଇଥିଲେ ଏବଂ ସେମାନେ ତଥାକଥିତ ବିଶ୍ୱାସୀମାନେ ଥିଲେ ଓ ମିଶ୍ରିତ ଥିଲେ। ଆଉ ତାପରେ ତାଙ୍କ ସ୍ୱାମୀ ମରିଗଲେ ଏବଂ ତାଙ୍କର ଦୁଇ ପୁଅ ମରିଗଲେ, ଏବଂ ଘରକୁ ଫେରିବା ମାର୍ଗରେ ନୟମୀ, ରୁତ ଓ ନୟମୀ ତାଙ୍କର ଘରକୁ ଫେରିବା ବାଟରେ ତାଙ୍କର ଆଉ ଜଣେ ବୋହୂ ଅର୍ପା, ସେ କହିଲା ଯେ ସେ ନିଜର ଦେଶକୁ, ନିଜର ଦେବତାମାନଙ୍କ ପାଖକୁ ଏବଂ ନିଜର ମଣ୍ଡଳୀ ଓ ନିଜର ଲୋକମାନଙ୍କ ପାଖକୁ ଫେରିଯିବ। ଏବଂ ନୟମୀ ରୁତଙ୍କୁ ମଧ୍ୟ ଚେଷ୍ଟା କରିଥିଲେ ଯେ ସେ ଫେରିଯାଉ, କିନ୍ତୁ ସେ କହିଲା, ତୁମର ଲୋକମାନେ ମୋର ଲୋକ, ତୁମର ପରମେଶ୍ୱର ମୋର ପରମେଶ୍ୱର, ଯେଉଁଠାରେ ତୁମେ ମରିବ ମୁଁ ସେଇଠାରେ ମରିବି, ଯେଉଁଠାରେ ତୁମେ କବର ପାଇବ ସେଇଠାରେ ମୁଁ କବର ପାଇବି, ଏବଂ ମୁଁ ପଛକୁ ଫେରିବି ନାହିଁ। ତାହା ସେତେବେଳେ ହୋଇଥାଏ ଯେତେବେଳେ ଜଣେ ବ୍ୟକ୍ତି ଏକ ଦର୍ଶନ ପାଇଥାନ୍ତି। ତାଙ୍କ ଲୋକମାନେ କଣ କହିଲେ ସେଥିରେ କିଛି ଯାଏ ଆସେ ନାହିଁ। ତୁମେ ସେଠାକୁ ଏକ ପବିତ୍ର ପାଖଣ୍ଡ କିମ୍ବା ସେହିପରି କିଛି ଗୋଟାଏ ହେବାକୁ ଯାଉଛ, ତା ଋତୁଙ୍କୁ କୌଣସି ଫରକ ପକାଇଲା ନାହିଁ। ପରମେଶ୍ୱରଙ୍କ ଏକ ଉଦ୍ଦେଶ୍ୟ ପୂରଣ ହେବାକୁ ଥିଲା। ଏବଂ ଯେତିକି ନିଶ୍ଚିତ ଭାବେ ଆପଣମାନେ ଆଜି ରାତିରେ ପବିତ୍ର ଆତ୍ମା ପାଇଁ କ୍ଷୁଦିତ ଅଟନ୍ତି, ଏହା ଆପଣଙ୍କ ଭିତରେ ଏପରି କିଛି ଅଟେ ଯାହାକି ଆପଣଙ୍କୁ ଟାଣି ନେଉଅଛି ଯେ ଆପଣଙ୍କ ଜୀବନରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟକୁ ପୂରଣ ହେବା ଆବଶ୍ୟକ, ଯେପରିକି ତା ରୁତଙ୍କ ସହିତ ଥିଲା। କାହାଣୀଟି ବହୁତ ସୁନ୍ଦର, ମୁଁ ଏହାକୁ କିଛି ସମୟ ପାଇଁ ମଧ୍ୟ ଛାଡ଼ିପାରେ ନାହିଁ। ଆପଣ ମୁକ୍ତିର ନିୟମ ଜାଣିଛନ୍ତି ଯେ ଯେତେବେଳେ ବୟାଜ, ଆପଣ ଜାଣିଛନ୍ତି ଯେ ରୁତ କିପରି କ୍ଷେତରେ ଶସ୍ୟ ସାଉଟୁଥିଲେ ଏବଂ ବୟାଜଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥିଲେ, ଏବଂ ଏହା ପୂର୍ବେ କି ସେ ରୁତଙ୍କୁ ବିବାହ କରନ୍ତେ, ତାଙ୍କୁ ନୟମୀ ହରାଇଥିବା ସମସ୍ତ କିଛି ବିଷୟକୁ ମୁକ୍ତ କରିବାକୁ ଥିଲା। ଏବଂ ମୁକ୍ତିର ନିୟମରେ ନୟମୀଙ୍କ ପତିତ ସମ୍ପତ୍ତିକୁ କେବଳ ଜଣେ ହିଁ ମୁକ୍ତ କରିପାରିଥାନ୍ତେ, ଜଣେ ନିକଟ ସମ୍ପର୍କୀୟ। ଏବଂ ଏହା ପୂର୍ବେ କି ସେ ମୁକ୍ତ କରନ୍ତେ, ତାଙ୍କୁ ନିକଟ ସମ୍ପର୍କୀୟ ହେବାକୁ ଥିଲା, ଏବଂ ତାହା ତାଙ୍କର ନିକଟତମ ସମ୍ପର୍କୀୟ ଥିଲେ। ଏବଂ ତାଙ୍କୁ ଫାଟକ ବାହାରେ ଏକ ସାର୍ବଜନୀନ ସଂକେତ କରିବାକୁ ପଡ଼ିଥିଲା, କିମ୍ବା ଏକ ସର୍ବସାଧାରଣ ସ୍ୱୀକାରୋକ୍ତି ଯେ ସେ ନୟମୀ ହରାଇଥିବା ସମସ୍ତ ବିଷୟକୁ ମୁକ୍ତ କରିଛନ୍ତି। ଏବଂ ବୋୟାଜ ପ୍ରାଚୀନମାନଙ୍କ ଆଗରେ ନିଜର ପାଦୁକା ଫୋପାଡ଼ି ତାହା କରିଥିଲେ ଏବଂ କହିଥିଲେ, ଯଦି ଏଠାରେ ଏପରି କେହି ଅଛନ୍ତି ଯାହାଙ୍କ ପାଖରେ ଏପରି କିଛି ସମ୍ପତ୍ତି ଅଛି ଯାହାକି ନୟମୀର ଅଟେ, ତେବେ ଆଜିର ଦିନରେ ମୁଁ ତାହାକୁ ମୁକ୍ତ କରିଅଛି। ଏବଂ ସେହିଭଳି ଭାବରେ ତ ପରମେଶ୍ୱର କରିଥିଲେ, ତାଙ୍କର ନିଜର ନିୟମକୁ ଅନୁସରଣ କରିଥିଲେ। ପରମେଶ୍ୱର ଅନୁସରଣ କରିପାରନ୍ତି ନାହିଁ, ଆପଣଙ୍କୁ ଅନୁସରଣ କରିବାକୁ ଗୋଟିଏ ନିୟମ ଦେବେ ଏବଂ ସେ ଅନ୍ୟ କିଛି ଅନୁସରଣ କରିବେ, ସେ ତାଙ୍କର ନିଜର ନିୟମକୁ ଅନୁସରଣ କରନ୍ତି। ତାପରେ ପରମେଶ୍ୱର ହଜିଯାଇଥିବା ମଣ୍ଡଳୀ, ହଜିଯାଇଥିବା ଜଗତ, ହଜିଯାଇଥିବା ସୃଷ୍ଟିକୁ ମୁକ୍ତ କରିବା ପାଇଁ, ପରମେଶ୍ୱର ଯିଏକି ଆତ୍ମାରେ ଅସୀମ, ହଜିଯାଇଥିବା ମାନବ ଜାତିକୁ ମୁକ୍ତ କରିବା ପାଇଁ, ପରମେଶ୍ୱର ନିଜେ ନିକଟ ସମ୍ପର୍କୀୟ, ଜଣେ ମଣିଷ ଏକ ପୁତ୍ର ହୋଇଗଲେ ଯାହା ସେ ମରିୟମଙ୍କ ଗର୍ଭରେ ସୃଷ୍ଟି କରିଥିଲେ,
ଏବଂ
ଏବଂ ତାପରେ ଜେରୁସାଲମର ଫାଟକ ବାହାରେ ସେ ଏକ ସଂକେତ ବା ଏକ ସାକ୍ଷ୍ୟ ଦେଲେ। ସେ ଆକାଶ ଓ ପୃଥିବୀ ମଧ୍ୟରେ ଉପରକୁ ଉଠାଯାଇ ମୃତ୍ୟୁବରଣ କଲେ ଏବଂ ସବୁକିଛିକୁ ମୁକ୍ତ କଲେ ଏବଂ ରକ୍ତପାତିତ କରିବାରେ ସେ ଏକ ମଣ୍ଡଳୀକୁ ପବିତ୍ରୀକୃତ କଲେ ଯେପରିକି ସେ ନିଜେ ସେଥିରେ ବାସ କରିପାରନ୍ତି ଏବଂ ସହଭାଗିତା କରିପାରନ୍ତି ଓ କଥାବାର୍ତ୍ତା କରିପାରନ୍ତି। ଏଦନ ବଗିଚାରୁ ହରାଇଥିବା ସେହି ସହଭାଗିତାର ସ୍ଥାନକୁ ଯେଉଁଠାରେ କି ପରମେଶ୍ୱର ପ୍ରତିଦିନ ସନ୍ଧ୍ୟାରେ ଗୀର୍ଜା ସମୟକୁ ଓହ୍ଲାଉଥିଲେ, କଣ ଆପଣମାନେ ଧ୍ୟାନ ଦେଲେ? ପରମେଶ୍ୱର ଦିନର ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ବେଳେ ଓହ୍ଲାଇ ଆସୁଥିଲେ। ଯେତେବେଳେ ରାତି ପାଇବା ଆରମ୍ଭ ହୁଏ ତା ବିଷୟରେ କିଛି ଗୋଟାଏ ଥାଏ, ଲୋକମାନେ ମଣ୍ଡଳୀ ଏବଂ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିଥାନ୍ତି। ଖ୍ରୀଷ୍ଟିଆନ ମାନେ ଆପଣ ସୂର୍ଯ୍ୟକୁ ଅସ୍ତ ହେଉଥିବାର ଦେଖନ୍ତି, ଆପଣ ଅନୁଭବ କରନ୍ତି ଯେ ଆପଣଙ୍କର ସୂର୍ଯ୍ୟ ଅସ୍ତ ହେଉଅଛି ଏବଂ ସନ୍ଧ୍ୟାର ଶୀତଳତାରେ ସେ ଓହ୍ଲାଇ ଆସି ସେମାନଙ୍କ ସହିତ କଥୋପକଥନ କରିଥିଲେ ଏବଂ ସେଠାରେ ସେ ସେହି ସହଭାଗିତାକୁ ହରାଇଥିଲେ କାରଣ ପାପ ତାହାଙ୍କୁ ତାହା କରିବାକୁ ଦେଇନଥିଲା। ଆଉ ତାପରେ ସେ ମନୁଷ୍ୟ ହୋଇ ଆମ ମଧ୍ୟରେ ବାସ କଲେ ଯେପରିକି ସେ ପୁନର୍ବାର ମନୁଷ୍ୟ ନିକଟକୁ ଫେରି ଆସିପାରନ୍ତି ଓ ମନୁଷ୍ୟରେ ରହିପାରନ୍ତି ଏବଂ ଜଣେ ମନୁଷ୍ୟକୁ ପୁନର୍ବାର ତାହାଙ୍କ ସହିତ ଏକ ସମ୍ପର୍କର ସ୍ଥିତିକୁ ପୁନଃସ୍ଥାପିତ କରିପାରନ୍ତି ଓ ତାଙ୍କୁ ତାଙ୍କର ପରମେଶ୍ୱର ଦତ୍ତ ଅଧିକାର ଫେରାଇ ଦେଇପାରନ୍ତି। ତାହା ଥିଲା ଯାହାକି ସେ କରିଥିଲେ, ତାହା ହିଁ ହେଉଛି ପବିତ୍ର ଆତ୍ମାଙ୍କର ଉଦ୍ଦେଶ୍ୟ। ଏହା ପୁଣି ଥରେ ସେହି ପିତା ଅଟନ୍ତି, ପିତା ପରମେଶ୍ୱର ତାହାଙ୍କର ମୁକ୍ତିର ଯୋଜନାକୁ ସମ୍ପାଦନ କରିବା ପାଇଁ ଆପଣଙ୍କ ଠାରେ ବାସ କରୁଥାଇ ନିଜର ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରୁଥାନ୍ତି। ଆପଣଙ୍କ ଦେଇ କାମ କରୁଥାନ୍ତି, ଆପଣଙ୍କୁ ତାଙ୍କର ସହ ଜଣେ ସହକର୍ମୀ କରୁଥାନ୍ତି, ଆପଣଙ୍କୁ ଏକ ସ୍ଥାନ ଦେଉଥାନ୍ତି, ଆପଣଙ୍କର ପତିତ ହଜିଯାଇଥିବା ଭାଇ ଓ ଭଉଣୀ ନିମନ୍ତେ ଏକ ଅଂଶ ଦେଉଥାନ୍ତି, ଆପଣଙ୍କୁ ନିଜର ଆତ୍ମା ଏବଂ ପ୍ରେମ ପ୍ରଦାନ କରନ୍ତି ଯେ ହଜିଯାଇଥିବା ଲୋକଙ୍କୁ ଯାଇ ଖୋଜି ଆଣିବେ, ଯେପରିକି ସେଦନ ବଗିଚାରେ କରିଥିଲେ। ଆଦମ ଆଦମ ତୁମେ କେଉଁଠାରେ, ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମା ଜଣେ ପୁରୁଷ କିମ୍ବା ଜଣେ ସ୍ତ୍ରୀ ପ୍ରତି କରିଥାନ୍ତି। ଯେତେବେଳେ ଏହା ସେମାନଙ୍କ ହୃଦୟରେ ଆଘାତ କରିଥାଏ ଏବଂ ନିଜର ବାସସ୍ଥାନ କରିଥାଏ, ସେତେବେଳେ ସେଠାରେ ହଜିଯାଇଥିବା ପ୍ରାଣଗୁଡ଼ିକ ନିମନ୍ତେ ଏକ ତୃଷା ଓ ଏକ କ୍ଷୁଧା ରହିଥାଏ। ଆଜିର ସଭାଗୁଡ଼ିକ ସହିତ ତାହା ହିଁ ତ ମାମଲା ଅଟେ। ଏଥିରେ ସେତିକି ଯଥେଷ୍ଟ ଆତ୍ମା ସ୍ପର୍ଶ ନାହିଁ ଯେ ହଜିଯାଉଥିବା ଏବଂ ମୃତ୍ୟୁବରଣ କରୁଥିବା ପ୍ରାଣଗୁଡ଼ିକ ପଛରେ ଖୋଜିବାକୁ ଯାଏ। ତାହା ତ ଏକ ପ୍ରାଣ ଜିତିବା କାର୍ଯ୍ୟକ୍ରମ ପରିବର୍ତ୍ତେ ଅଧିକନ୍ତୁ ଏକ ନାମ କିମ୍ବା ଏକ ମଣ୍ଡଳୀ କିମ୍ବା ଏକ ଭବନ କିମ୍ବା ଏକ ନାମଧାରୀ ସଂସ୍ଥା କରିବା ଅଟେ। କେତେ ଦୁଃଖଦ ଆମେ ଏହା ଉପରେ ଅଧିକ ରହିପାରିବା। ପରମେଶ୍ୱର ଆପଣାକୁ ଖ୍ରୀଷ୍ଟଙ୍କ ଠାରେ ଢାଳି ଦେଇଥିଲେ, ସଠିକ୍। ଖ୍ରୀଷ୍ଟ ଆପଣାକୁ ମଣ୍ଡଳୀ ମଧ୍ୟରେ ଢାଳି ଦେଇଥିଲେ, ତେଣୁକରି ବର୍ତ୍ତମାନ ଦେଖନ୍ତୁ ସେହିଦିନ ତୁମେ ଜାଣିବ ଯେ ମୁଁ ପିତାଙ୍କ ଠାରେ ଅଛି ଏବଂ ତୁମେ ମୋ ଠାରେ ଅଛ ଏବଂ ମୁଁ ତୁମ ଠାରେ ଅଛି। ସେହିଦିନ ତୁମେ ତାହା ଜାଣିବ, କାରଣ ଏହା ହେଉଛି ସମଗ୍ର ବିଷୟଟି ହେଲା ଯେ ମୁକ୍ତିର ଏକ ଯୋଜନା ତଳକୁ ଆସିଲା ଯେ ପରମେଶ୍ୱର ବାସ କରିବାକୁ ନିଜର ଲୋକମାନଙ୍କ ସହିତ ରହିବାକୁ ଓ କଥୋପକଥନ କରିବାକୁ ଫେରି ଆସୁଛନ୍ତି, ଯେପରିକି ସେ ଆରମ୍ଭରେ କରିଥିଲେ। ତେବେ ତାପରେ ଯେତେ ଶୀଘ୍ର ସେ ନିଜର ମଣ୍ଡଳୀକୁ କଥା କହିବା ଅବସ୍ଥାକୁ ଆଣି ପକାନ୍ତି, ନିଜର ମଣ୍ଡଳୀକୁ ଏପରି ଏକ ସ୍ଥାନକୁ ପହଞ୍ଚାଇ ଦିଅନ୍ତି ଯେଉଁଠାରେ କି ତାହା ଦେଇ ସେ ନିଜକୁ ପ୍ରବାହିତ କରିପାରନ୍ତି ଏବଂ ପ୍ରେମ କରିପାରନ୍ତି, ପ୍ରବର୍ତ୍ତାଇ ପାରନ୍ତି ଏବଂ ସହଭାଗିତା କରିପାରନ୍ତି। ତେବେ ଯାଇ ସେଠାରେ ଏକ ଏଦନ ଆସିବ, ସେ ତାହାଙ୍କର ମଣ୍ଡଳୀକୁ ସେହି ସ୍ଥାନକୁ ଫେରାଇ ନେବେ ଯେଉଁଠାରେ ଏହା ତାହାଙ୍କୁ ଛାଡି ଦେଇଥିଲା। ପୁନର୍ବାର ଏକ ଏଦନ ମଧ୍ୟକୁ ଫେରାଇ ନେବେ ସେହି ସ୍ଥାନକୁ ଯେଉଁଠାରେ କି ତା ପତିତ ହୋଇଥିଲା। ଏହା ବର୍ତ୍ତମାନ ସେହିଠାରେ ହିଁ ଅଟେ ଯେଉଁଠାରେ କି ଏହା ତାର ପ୍ରଥମ ଆରମ୍ଭ କିମ୍ବା ପତନ ହୋଇଥିଲା। ସେହିଠାରେ ହିଁ ଅଟେ ଯେଉଁଠାକୁ କି ମୁକ୍ତିର ପ୍ରତ୍ୟେକ ପରିଷ୍କାର ଫଳକ ସହିତ ଏହାକୁ ଠିକ ଫେରାଇ ନିଆଯିବ, ପୁନର୍ବାର ସେମାନଙ୍କୁ ଠିକ ସେହି ସ୍ଥାନ ନିକଟକୁ ଫେରାଇ ଆଣିବ। ମଣ୍ଡଳୀ କିଛି ସମୟ ହେଲା ଜଗତରେ ରହିଆସିଛି ଏବଂ ମଣ୍ଡଳୀ ପ୍ରକୃତରେ ସଂସ୍କାର କାଳ ପରେ 1500 ବର୍ଷର ଅନ୍ଧକାର ଯୁଗ ପରେ ପ୍ରେରିତମାନଙ୍କ ସମୂହ ପରେ ଲୁଥର ହିଁ ପ୍ରଥମ ସଂସ୍କାରକ ଆସିଥିଲେ ଏବଂ ତାପରେ ଯେତେବେଳେ ଲୁଥର ବାହାରି ଆସିଲେ ପରମେଶ୍ୱର ଆତ୍ମାର ଟିକେ ଅଂଶକୁ ନେଲେ ଏବଂ ଧାର୍ମିକ ଗଣିତ ହେବାରେ ଏହାକୁ ମଣ୍ଡଳୀ ଉପରେ ଢାଳିଦେଲେ ଏବଂ ତାପରେ ୱେସ୍ଲିଙ୍କ ସମୟରେ ସେ ନିଜର ଆଉ ଟିକେ ଅଂଶକୁ ପବିତ୍ରୀକରଣ ହେବାରେ ଢାଳିଦେଲେ ଏବଂ ଯୁଗ ଯେପରି ବଢି ଚାଲିଛି ଶେଷ ସମୟ ଆଡ଼କୁ ପରମେଶ୍ୱର ତାଙ୍କର ମଣ୍ଡଳୀକୁ ପୂରଣ କରୁଅଛନ୍ତି କେବଳ ଚାରିଆଡ଼େ ଅନାନ୍ତୁ ଓ ଦେଖନ୍ତୁ ଯେ ତା ସତ୍ୟ କି ନୁହେଁ ଲୁଥରାନ୍ ଯୁଗକୁ ଦେଖନ୍ତୁ ଆପଣ ଯେଉଁମାନେ କି ଇତିହାସ ପାଠ କରିଛନ୍ତି ସେମାନଙ୍କର ଉଦ୍ଦୀପନାକୁ ଦେଖନ୍ତୁ ଏବଂ ଦେଖନ୍ତୁ ଯେ ସେମାନେ କଣ କରିଥିଲେ ଦେଖନ୍ତୁ ଯେ ୱେସ୍ଲି ଉଦ୍ଦୀପନା କେତେ ଅଧିକ ବଡ଼ ଥିଲା ସେମାନଙ୍କ ପାଖରେ କେତେ ଅଧିକ ଶକ୍ତି ଥିଲା ମାତ୍ର ସଂଖ୍ୟାଲଘୁ ମଧ୍ୟରେ ପେଣ୍ଟିକସ୍ ଦିନ ଗୁଡ଼ିକରେ ଦେଖନ୍ତୁ ସେତେବେଳେ ସେମାନଙ୍କ ପାଖରେ କି ଏକ ଉଦ୍ଦୀପନା ଥିଲା କି ଏକ ମହାନ ପ୍ରଶସ୍ତ ଲହର ଥିଲା ଅବଶ୍ୟ କ୍ୟାଥୋଲିକ ଖବର କାଗଜ ଆୱାର ସଣ୍ଡେ ଭିଜିଟର ଏହା ସ୍ୱୀକାରୋକ୍ତି ଦିଏ ଯେ ପେଣ୍ଟିକସ୍ଟାଲ ମାନେ ଗୋଟିଏ ବର୍ଷରେ 15 ଲକ୍ଷ ପରିବର୍ତ୍ତନ ଉତ୍ପନ୍ନ କରିଥିଲେ ଅବଶିଷ୍ଟ ସମସ୍ତ ମଣ୍ଡଳୀ ଗୁଡ଼ିକୁ ଏକତ୍ର ମିଶାଇଲେ ମଧ୍ୟ ପଛରେ ପକାଇ ଦେଇଥିଲେ କ୍ୟାଥୋଲିକ ଦାବି କଲେ ଯେ ସେମାନେ କେବଳ 10 ଲକ୍ଷ ପରିବର୍ତ୍ତନ କରିଥିଲେ ସେମାନଙ୍କର ନିଜର ସଣ୍ଡେ ଭିଜିଟର ସେହି ସଣ୍ଡେ ଭିଜିଟର ନାମକ ଖବର କାଗଜରେ ବିବୃତ୍ତି ଦେଲେ ଯେ ପେଣ୍ଟିକସ୍ଟାଲ ମାନେ ସେମାନଙ୍କୁ ପଛରେ ପକାଇ ଦେଇଛନ୍ତି ଏବଂ ମନେ ରଖନ୍ତୁ ପେଣ୍ଟିକସ୍ଟାଲ ପରିବର୍ତ୍ତନ ଗୁଡ଼ିକ ପବିତ୍ର ଆତ୍ମା ପରିପୂର୍ଣ୍ଣ ରୂପାନ୍ତର ଅଟେ ସଂଖ୍ୟାଲଘୁରେ ଆରମ୍ଭ କରିବାରେ ସେଠାରେ ସେହି ବାରଣ୍ଡାର ପାର୍ଶ୍ୱରେ ଏକ ପୁରୁଣା ଗିଟାର ବାଦ୍ୟ ସହ ଏବଂ ଏପରିକି ମହିଳାମାନେ ଏକ ଯୋଡି ଷ୍ଟକିଂ ସୁଦ୍ଧା ପିନ୍ଧିବାର ସାହସ କରିପାରୁନଥିଲେ ରେଲୱେ ଟ୍ରାକରେ ପଡ଼ି ରହୁଥିଲେ ଏବଂ ଶସ୍ୟ ଗୋଟାଉଥିଲେ ଓ ଏହାକୁ ଗୁଣ୍ଡ କରୁଥିଲେ ଆଉ ନିଜର ପିଲାମାନଙ୍କ ପାଇଁ ରୁଟି ତିଆରି କରୁଥିଲେ ମାତ୍ର ଏହା କେଉଁ ଅବସ୍ଥାକୁ ଆସିଅଛି ଆଜି ଜଗତରେ ରହିଥିବା ସବୁଠାରୁ ଶକ୍ତିଶାଳୀ ମଣ୍ଡଳୀ ଜଗତର ଦୃଷ୍ଟିରେ ନୁହେଁ ମାତ୍ର ପରମେଶ୍ୱରଙ୍କ ଦୃଷ୍ଟିରେ ଯେହେତୁ ସେ ଏହାକୁ ତାହାଦ୍ୱାରା ପ୍ରମାଣ କରନ୍ତି ଯାହା ସେ ସେମାନଙ୍କ ପାଇଁ କରୁଅଛନ୍ତି ସେ ନିଜକୁ ସେମାନଙ୍କ ମଧ୍ୟରେ ଢାଳୁଛନ୍ତି ତାହା ଭିତରେ ଢାଳୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ କଣ ଘଟିଥାଏ ପରମେଶ୍ୱର ଆପଣାକୁ ସେମାନଙ୍କ ଭିତରେ ଢାଳିଥାନ୍ତି ତେବେ ମଣ୍ଡଳୀ ଲୁଥର ୱେସ୍ଲି ଠାରୁ ଏପରି ଏକ ସ୍ଥାନକୁ ଆସିଅଛି ଏବଂ ଉଦ୍ଦୀପନା ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଗତି କରିଅଛି ଓ ବର୍ତ୍ତମାନ ଏହି ଯୁଗକୁ ଯେଉଁଠାକୁ କି ଆମେ ବର୍ତ୍ତମାନ ଆସୁଅଛୁ ସେହି ସମାନ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହା କେବଳ ତାର ଆହୁରି ଅଧିକ ଅଂଶରେ ତେବେ ଯେତେବେଳେ ସେଠାରେ ପଛ ସମୟରେ ଲୁଥରାନ୍ ମାନେ ଉଦ୍ଧାର ପାଇଥିଲେ ସେମାନେ ପବିତ୍ର ଆତ୍ମାଙ୍କର ଏକ ଅଂଶ ପାଇଥିଲେ ଯେତେବେଳେ ମେଥଡିଷ୍ଟ ମାନେ ପବିତ୍ରୀକୃତ ହୋଇଥିଲେ ତାହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଥିଲା ଦେଖନ୍ତୁ ଏହା ପବିତ୍ର ଆତ୍ମାଙ୍କର ଏକ ଅଂଶ ଥିଲା ସେମାନେ ଆମ ବିନା ସିଦ୍ଧ କରାଯାଇପାରନ୍ତି ନାହିଁ ଶାସ୍ତ୍ର କୁହେ ବୁଝିଲେ ତେବେ ପରମେଶ୍ୱର ଯେତେବେଳେ ଶେଷ ଦିନରେ ଆଲୋକ ଉଜ୍ଜଳ ହେବାକୁ ଲାଗୁଅଛି ସେ ଆମଠାରୁ ଆଶା କରୁଛନ୍ତି ଆମଠାରୁ ଏକ ବଡ଼ କଥା ଆଶା କରୁଛନ୍ତି କାରଣ ଯେଉଁଠାରେ ବହୁତ ଅଧିକ ଦିଆଯାଏ ସେଠାରେ ବହୁତ ଅଧିକ ଆବଶ୍ୟକ କରାଯାଏ ତେଣୁ ସେ ଲୁଥରାନ୍ କିମ୍ବା ମେଥଡିଷ୍ଟ ମାନଙ୍କ ଅପେକ୍ଷା ଆମଠାରୁ ଅଧିକ ଆବଶ୍ୟକ କରିବାକୁ ଯାଉଛନ୍ତି କାରଣ ଆମେମାନେ ଏକ ବୃହତ୍ ଆଲୋକରେ ଏକ ବୃହତ୍ ଶକ୍ତି ସହିତ ଏକ ବୃହତ୍ ସହିତ ଅପେକ୍ଷାକୃତ ଏକ ବୃହତ୍ ସାକ୍ଷୀ ସହିତ ଗମନାଗମନ କରୁ ଯାହାକି ସେମାନଙ୍କର ରହିଥିଲା ବର୍ତ୍ତମାନ ଆମ ପାଖରେ ପୁନରୁତ୍ଥାନର ଏକ ଅଧିକ ବଡ଼ ସାକ୍ଷୀ ରହିଛି ଆମ ପାଖରେ ଅଧିକ ଦୃଢ଼ୀକୃତ ବିଷୟ ସବୁ ସେମାନଙ୍କ ଅପେକ୍ଷା ଅଧିକ ସୁନିଶ୍ଚିତ ବିଷୟମାନ ରହିଅଛି ମାତ୍ର ଏହା ଠିକ୍ ସେହିପରି ଅଟେ ଯେପରିକି ଅଳ୍ପ ଦିନ ପୂର୍ବରୁ ମୁଁ ଏକ ଲୁଥରାନ୍ ବିଦ୍ୟାଳୟକୁ କହିଥିଲି ସେମାନେ କହିଲେ ଆମ ପାଖରେ କଣ ଅଛି ମୁଁ କହିଲି ଜଣେ ବ୍ୟକ୍ତି ଏକ ଶସ୍ୟ କ୍ଷେତ୍ର ରୋପଣ କଲେ ପ୍ରଥମେ ସେହି ଛୋଟ ପତ୍ର ଆସିଲା ଏବଂ ସେ କହିଲେ ଏକ ଶସ୍ୟ ଫସଲ ପାଇଁ ପ୍ରଭୁଙ୍କର ଧନ୍ୟବାଦ ହେଉ ସମ୍ଭବତଃ ତାହା ତାଙ୍କ ପାଖରେ ରହିଥିଲା ମାତ୍ର ତାଙ୍କ ପାଖରେ ତାହା କେବଳ ପ୍ରାରମ୍ଭିକ ରୂପରେ ଥିଲା ଧୀରେ ଧୀରେ କରି ତାହା ଏକ ଡେମ୍ପରେ ପରିଣତ ହେଲା ଏବଂ ତାପରେ ସେଥିରୁ ଏକ ଝୁମ୍ପା ବାହାରିଲା ଯାହାକି ମେଥଡିଷ୍ଟ ଥିଲା ଯଦି ଆପଣମାନେ ପ୍ରକୃତିକୁ ଲକ୍ଷ୍ୟ କରିବେ ଆପଣ ପରମେଶ୍ୱରଙ୍କୁ କାମ କରୁଥିବାର ଦେଖିବେ ସେଠାରେ ଏକ ଗୁପ୍ତ ମିଥ୍ୟାଟିଏ ମଧ୍ୟ ଅଛି ଯାହାକି ମୋର ସେବା କାର୍ଯ୍ୟ ସହିତ ଯାଇଥାଏ ବୁଝିଲେ ସେହି ପ୍ରକୃତିକୁ ଲକ୍ଷ୍ୟ କରିବା ଦେଖନ୍ତୁ ଏହା କିପରି କରିଥାଏ କେଉଁ ଯୁଗ ଏବଂ କେଉଁ ସମୟ ଆପଣ କେଉଁଠାରେ ରହୁଛନ୍ତି ଆପଣ ତାହା ଦେଖିପାରିବେ ସେହି ଯୁଗକୁ ଲକ୍ଷ୍ୟ କରନ୍ତୁ ତେବେ ତାପରେ ସେହି ମେଥଡିଷ୍ଟ ମାନେ ସେମାନେ ଝୁମ୍ପା ଥିଲେ ସେମାନେ ପଛକୁ ଲୁଥରାନ୍ ମାନଙ୍କୁ ଚାହିଁଲେ କହିଲେ ଆମ ପାଖରେ ପବିତ୍ରୀକରଣ ଅଛି ତୁମ ପାଖରେ ଏଥିରେ କିଛି ହେଲେ ନାହିଁ କାଳକ୍ରମେ ସେହି ପରାଗ ରେଣୁରୁ ମେଥଡିଷ୍ଟ ମାନଙ୍କ ଠାରୁ ଏକ ଶସ୍ୟ ଉତ୍ପନ୍ନ ହୁଏ ଶସ୍ୟର ଏକ ଗୁଚ୍ଛ ତାହା ଥିଲା ପେଣ୍ଟିକସ୍ ସେଠାରେ ଆପଣ ଅଛନ୍ତି ଧାର୍ମିକ ଗଣିତ ହେବା ତାହାର ଗୋଟିଏ ପର୍ଯ୍ୟାୟ ପବିତ୍ରୀକରଣ ହେବା ତାହାର ଅନ୍ୟ ଏକ ପର୍ଯ୍ୟାୟ ପବିତ୍ର ଆତ୍ମା ତାହାର ଅନ୍ୟ ଏକ ପର୍ଯ୍ୟାୟ ପେଣ୍ଟିକସ୍ ଲୁଥର ୱେସ୍ଲି ପେଣ୍ଟିକସ୍ ତେବେ ପେଣ୍ଟିକସ୍ କଣ କରେ ମୁଁ ଏହାକୁ ପସନ୍ଦ କରେ କାରଣ ପେଣ୍ଟିକସ୍ରେ ଏହା ଫେରାଇ ଆଣିଥିଲା ଏକ ସବୁଜ ପତ୍ର ନୁହେଁ ଏକ ଝୁମ୍ପା ନୁହେଁ ମାତ୍ର ସେହି ଶସ୍ୟଦାନା ଝୁମ୍ପାକୁ କହିପାରେ ନାହିଁ ମୋତେ ତୁମର କୌଣସି ଦରକାର ନାହିଁ କିମ୍ବା ସେ ଝୁମ୍ପା ପତ୍ରକୁ କହିପାରେ ନାହିଁ, ମୋତେ ତୁମର କୌଣସି ଦରକାର ନାହିଁ, କାରଣ ପତ୍ରରେ ଥିବା ସେହି ସମାନ ଜୀବନ ହିଁ ଝୁମ୍ପାକୁ ତିଆରି କରିଥିଲା। ଝୁମ୍ପାରେ ରହିଥିବା ସେହି ସମାନ ଜୀବନ ହିଁ ଶସ୍ୟଗୁଚ୍ଛକୁ ତିଆରି କରିଥିଲା। ଏବଂ ଏହା ଏକ ଲୁଥରାନ୍ ମଣ୍ଡଳୀ ଥିଲା ଯାହାକି ୱେସ୍ଲି ମଣ୍ଡଳୀକୁ ନିର୍ମାଣ କରିଥିଲା। ଏହା ୱେସ୍ଲି ମଣ୍ଡଳୀ ଥିଲା ଯାହାକି ପେଣ୍ଟିକସ୍ଟକୁ ନିର୍ମାଣ କରିଥିଲା। ମାତ୍ର ପେଣ୍ଟିକସ୍ଟ ଏହା କ'ଣ ଅଟେ? ଏହା ସେ ସମାନ ପ୍ରକାରର ଶସ୍ୟର ପୁନଃସ୍ଥାପନ ଅଟେ ଯାହାକି ଆରମ୍ଭରେ ଭୂମି ଭିତରକୁ ଯାଇଥିଲା। ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଦେଖନ୍ତୁ, ଏହି ଶେଷ ଦିନରେ ପେଣ୍ଟିକସ୍ଟର ଶକ୍ତିର ସମସ୍ତ ପରିପୂର୍ଣ୍ଣତା ଫେରାଇ ଆଣିଥାଏ। ଓ ଏହାକୁ ଦେଖିବା, ବିଶ୍ୱାସ କରିବା ଏବଂ ଲକ୍ଷ୍ୟ କରିବା ଏକ ବହୁତ ବଡ଼ କଥା ଅଟେ। ତେବେ ଏହି ଯୁଗରେ ଯେଉଁଥିରେ କି ଆମେମାନେ ବର୍ତ୍ତମାନ ବାସ କରୁଅଛୁ, ଏହି ଯୁଗ ଏହା ପେଣ୍ଟିକସ୍ଟରୁ ଉର୍ଦ୍ଧ୍ୱରେ ଅଟେ। ପେଣ୍ଟିକସ୍ଟ ନିଜକୁ ସଂଗଠନରେ ସଂସ୍ଥାଗତ କରିସାରିଛି ଏବଂ ସଂଗଠନ ବିଷୟରେ ସମ୍ପୂର୍ଣ୍ଣ ପ୍ରତାରିତ କରିବା ଆରମ୍ଭ କରିଦେଇଛି। ଆମେ ଏହା ଏବଂ ଆମେ ତାହା, ତାହା କେବଳ ପ୍ରକୃତି ଅଟେ। ଆପଣ ତାହା ସହିତ ଆଉ କିଛି କରିପାରନ୍ତି ନାହିଁ, ଏହା ପ୍ରକୃତି ଅଟେ। ସେମାନେ ତାହା କରିବେ, ତାହା କରିବା ପାଇଁ ଏହା ହେଉଛି ସେମାନଙ୍କର ଯୋଜନା। କିନ୍ତୁ ମଣ୍ଡଳୀ ଆଗକୁ ବଢ଼ିଯାଇଛି, ଏହା ଆହୁରି ଅଧିକ ଅଧିକ ଶକ୍ତିଶାଳୀ ବିଷୟକୁ ଗତି କରିଛି। ଏହା ଦାନ ବରଦାନ ଗୁଡ଼ିକର ପୁନଃସ୍ଥାପନ ଅଟେ ଏବଂ ଅନେକ ପେଣ୍ଟିକଷ୍ଟାଲ ଲୋକମାନେ ଈଶ୍ୱରୀୟ ଆରୋଗ୍ୟତା, ଲୋକମାନଙ୍କର ସେବା କାର୍ଯ୍ୟ ଏବଂ ପରମେଶ୍ୱରଙ୍କ ଶକ୍ତି ଉପରେ ବିଶ୍ୱାସ କରନ୍ତି ନାହିଁ। ଅନେକ ପେଣ୍ଟିକଷ୍ଟାଲ ମାନେ ଏହି ଦର୍ଶନ ଗୁଡ଼ିକୁ ଯାହା ମୁଁ ଦେଖେ ତାହାକୁ ଶୈତାନ ବୋଲି କୁହନ୍ତି। ପେଣ୍ଟିକଷ୍ଟରେ ଅନେକ ସଂସ୍ଥାମାନେ ଏହା ସହିତ କୌଣସି ସମ୍ପର୍କ ସୁଦ୍ଧା ରଖନ୍ତି ନାହିଁ। ଦେଖନ୍ତୁ, ଆମେ ଏହା ସବୁଠାରୁ ଆଗକୁ ବଢ଼ିଯାଇଛୁ, ଠିକ ଯେପରିକି ମେଥଡିଷ୍ଟ ମାନେ ପେଣ୍ଟିକଷ୍ଟାଲକୁ ପରଭାଷାରେ କଥା କହିବା ଯୋଗୁଁ ପାଗଳ ବୋଲି କୁହନ୍ତି, ଯେପରିକି ଲୁଥରାନ୍ ମେଥଡିଷ୍ଟ ମାନଙ୍କୁ ଉଚ୍ଚ ପାଟିରେ ଚିତ୍କାର କରିବା ଯୋଗୁଁ ପାଗଳ ବୋଲି ଡାକନ୍ତି, ବୁଝିଲେ? ମାତ୍ର ଏହାସବୁ ପବିତ୍ର ଆତ୍ମାଙ୍କ ଆଗମନ ଅଟେ, ଯେପର୍ଯ୍ୟନ୍ତ କି ସେହି ମହାନ ମଣ୍ଡଳୀ ପରିପୂର୍ଣ୍ଣ ନ ହୋଇଯାଏ ଏବଂ ସର୍ବଶକ୍ତିମାନ ପରମେଶ୍ୱରଙ୍କ ମହାନ ଶକ୍ତିରେ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ନ ହୋଇଯାଏ। ହାଲେଲୁୟା! ଏପରିକି ଏହା ଏପରି ଏକ ସ୍ଥାନକୁ ନ ପହଞ୍ଚିଯାଏ ଯେପର୍ଯ୍ୟନ୍ତ କି ସେହି କାମଗୁଡ଼ିକ ଯାହାକି ଯୀଶୁ କରିଥିଲେ ତାହା ଠିକ୍ ବର୍ତ୍ତମାନ ମଣ୍ଡଳୀରେ ନିଜକୁ ପ୍ରକାଶ ନ କରୁଥାଏ। ଆମେ ଅତି ନିକଟବର୍ତ୍ତୀ ଅଟୁ ବନ୍ଧୁଗଣ। ମୋତେ ଏଠାରେ ମାତ୍ର ଗୋଟିଏ ମିନିଟ୍ ପାଇଁ ଅଟକି ଯିବାକୁ ଦିଅନ୍ତୁ, ଏହା ଜାଣିବା ହେତୁ ଯେ ପରମେଶ୍ୱର ପବିତ୍ର ଆତ୍ମାଙ୍କୁ ମଣ୍ଡଳୀରେ କ'ଣ ପାଇଁ ରଖିଛନ୍ତି। ଆପଣଙ୍କୁ ଅନ୍ୟ ଏକ ପ୍ରତିରୂପ ଦେବାକୁ, ଯେପରିକି ଆପଣ ଏହା ଜାଣିଯିବେ, ପଶ୍ଚାତ୍ ସମୟରେ ପୁରାତନ ନିୟମରେ ଯେତେବେଳେ ଏକ ଶିଶୁ, ଜଣେ ବ୍ୟକ୍ତି ନିଜ ପାଇଁ ଏକ ଘର କଲା, ସେ ନିଜର ଭାର୍ଯ୍ୟା ପାଇଲା, ତାହା ହେଉଛି ପ୍ରଥମ ବିଷୟ। ତାପରେ ସେ ଜଣେ ମହାନ ବ୍ୟକ୍ତି ହୋଇଗଲା, ଯେପରିକି ଗୋଟିଏ ସଂଗଠନ, ତାହା ଉତ୍ତମ ଥିଲା। ପରବର୍ତ୍ତୀ ବିଷୟ ଯାହା ଘଟିଲା, ସେହି ଘରେ ଏକ ଶିଶୁ ଜନ୍ମ ହେଲା। ସେତେବେଳେ ହିଁ ଅଟେ ଯେତେବେଳେ କି ସେହି ପବିତ୍ର ଆତ୍ମା, ଦେଖନ୍ତୁ, ଅନ୍ୟ ଏକ ଆତ୍ମା ଆସିଲା ଯାହାକି ଏକ ପୁତ୍ର ଥିଲା। ସେହି ପୁତ୍ର ସେ ସମ୍ପୂର୍ଣ୍ଣ ଦାୟିତ୍ୱରେ ନଥିଲା, କିମ୍ବା ସେ ଏକ ଉତ୍ତରାଧିକାରୀ ମଧ୍ୟ ନଥିଲା, ଯେପର୍ଯ୍ୟନ୍ତ କି ସେ ଏକ ନିର୍ଦ୍ଦିଷ୍ଟ ବୟସକୁ ନ ଆସିଗଲା। ଏବଂ ପ୍ରଥମେ ତାଙ୍କୁ ପ୍ରମାଣ କରାଯିବାକୁ ଥିଲା, ହଁ, ଏବଂ ତାପରେ ସେମାନଙ୍କର ପୁତ୍ରତ୍ୱର ନିୟମ ଥିଲା। ଆପଣ ସେବକମାନଙ୍କ ପାଇଁ ଜଣେ ପୁତ୍ରର ସ୍ଥାପନ କରିବା ବିଷୟ ଯାହାକି ମୁଁ ବର୍ତ୍ତମାନ କହୁଅଛି, ଦେଖନ୍ତୁ, ତାପରେ ଯେତେବେଳେ ସେ ଏପରି ଏକ ସ୍ଥାନକୁ ଆସିଲା ଯେଉଁଠାରେ କି ତାଙ୍କୁ ଗ୍ରହଣ କରାଯାଇଥିଲା, ଯୀଶୁ ଏହାର ଏକ ସୁନ୍ଦର ଦୃଷ୍ଟାନ୍ତ ରୂପାନ୍ତର ପର୍ବତ ଉପରେ ଦେଇଥିଲେ। ଯେପରି ମୁଁ କହିଥିଲି, ପରମେଶ୍ୱର କଦାପି କିଛି କରିବା ପାଇଁ ତାହାଙ୍କର ନିୟମରୁ ବାହାରକୁ ଯିବେ ନାହିଁ। ଯଦି ଆପଣଙ୍କର ଏହି ପାହାଡ଼ ଉପରେ ଏକ କୂଅ ଅଛି ଯାହାକି ବାୟୁମଣ୍ଡଳରେ ସବୁଆଡ଼େ ପାଣି ପ୍ରବାହିତ କରେ, ଏବଂ ଏହି ଅନ୍ୟ ପାହାଡ଼ ଉପରେ ଏଠାରେ ଆପଣଙ୍କର ଏକ ଫସଲ ଜଳୁଥାଏ, ଆପଣ ଏହି ପାହାଡ଼ ଉପରେ ଛିଡ଼ା ହୋଇ ଚିତ୍କାର କରିପାରନ୍ତି, ହେ ପାଣି ଏଠାରେ ପ୍ରବାହିତ ହୁଅ ଓ ମୋର ଫସଲକୁ ପରିପୂର୍ଣ୍ଣ କର, ହେ ପାଣି ମୋ ଫସଲ ନିକଟକୁ ଯାଅ। ଏହା କଦାପି ତାହା କରିବ ନାହିଁ, କିନ୍ତୁ ଯଦି ଆପଣ ମାଧ୍ୟାକର୍ଷଣ ନିୟମ ଅନୁଯାୟୀ କାର୍ଯ୍ୟ କରିବେ, ଆପଣ ସେହି ଫସଲକୁ ପାଣି ଦେଇପାରିବେ। ଆପଣଙ୍କ ପାଖରେ ଏଠାରେ ଜଣେ ଅସୁସ୍ଥ ଲୋକ ଅଛି, କିମ୍ବା ଏଠାରେ ଜଣେ ପାପି ପଡି ରହିଛି, କି ଅବା ଏପରି ଜଣେ ବ୍ୟକ୍ତି ଅଛି ଯିଏକି ଠିକ ହେବାକୁ ଚାହେଁ, ମଦ ପିଇବା ଛାଡିପାରୁନାହିଁ, ଧୂମପାନ ଛାଡିପାରୁନାହିଁ, କାମବାସନା ଓ ଅନ୍ୟାନ୍ୟ ବିଷୟ ସବୁ ଛାଡିପାରୁନାହିଁ। ଯଦି ଆପଣ କେବଳ ପରମେଶ୍ୱରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରିବେ, ପବିତ୍ର ଆତ୍ମାଙ୍କୁ ସେଠାରେ ଆସିବାକୁ ଦେବେ, ତାହେଲେ ସେ ଆଉ ନିଜର ନୁହେଁ, ସେ ସେହି ବିଷୟକୁ ବନ୍ଦ କରିଦେବେ, କାରଣ ପବିତ୍ର ଆତ୍ମା ତାଙ୍କୁ ଅଧିକାର କରି ନିଅନ୍ତି। ମାତ୍ର ଆପଣଙ୍କୁ ତ ପରମେଶ୍ୱରଙ୍କ ବ୍ୟବସ୍ଥା, ପରମେଶ୍ୱରଙ୍କ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ। ତେବେ ପୁରାତନ ନିୟମରେ ଯେତେବେଳେ ଏହି ଶିଶୁଟି ଜନ୍ମ ହେଲା, ସେମାନେ ଏହା ଦେଖିବା ପାଇଁ ତାହାକୁ ଲକ୍ଷ୍ୟ କରିଥିଲେ ଯେ ଏହା କିପରି ବ୍ୟବହାର କରୁଅଛି, ଆଚରଣ କରୁଅଛି। ତେବେ ସେହି ବାପା ଏହି ସମୟ ପର୍ଯ୍ୟନ୍ତ ଜଣେ ମହାନ ବ୍ୟବସାୟୀ ହୋଇଥିବାରୁ ବୋଧହୁଏ ତାଙ୍କର 40 କିମ୍ବା 50 ବର୍ଷ ବୟସରେ ଏହି ଶିଶୁକୁ ନିଜେ ଶିଖାଇବା ପାଇଁ ତାଙ୍କ ପାଖରେ ସମୟ ନଥିଲା। ତେଣୁ ସେହି ଦିନମାନଙ୍କରେ ସେମାନଙ୍କର ସାର୍ବଜନୀନ ବିଦ୍ୟାଳୟମାନ ନଥିଲା, ଯେପରିକି ସେମାନଙ୍କର ବର୍ତ୍ତମାନ ଅଛି। ତେଣୁ ସେମାନେ ଯାଇ ଜଣକାକୁ ଡାକି ଆଣନ୍ତି, ଯାହାକୁ ସେମାନେ କହନ୍ତି ଜଣେ ଶିକ୍ଷକ କିମ୍ବା ଜଣେ ପାଳନକର୍ତ୍ତା। ବିଦ୍ୟାଳୟ ଶିକ୍ଷକ ଏବଂ ଏହି ବିଦ୍ୟାଳୟ ଶିକ୍ଷକ ସବୁଠୁ ସର୍ବଶ୍ରେଷ୍ଠ ଥିଲେ ଯାହାକି ସେ ପାଇପାରିଥିଲେ, ଯେପରିକି ସେ ସତ୍ୟବାଦୀ ହେବେ ଓ ପିତାଙ୍କୁ ଏହା ବିଷୟରେ ସତ କହିବେ। ଏବଂ ତାପରେ ଯେତେବେଳେ ଏହି ବାଳକ ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିଲା, କହିବାକୁ ଗଲେ ସେ ପରିପକ୍ ହେଲା। ଯଦି ସେହି ବାଳକ କେବଳ ଜଣେ ବିଦ୍ରୋହୀ ଥିଲା, କିଛି ଭଲ ନଥିଲା, ପିତାଙ୍କ ବ୍ୟବସାୟ ପାଇଁ ଚିନ୍ତା କରୁନଥିଲା, ସମସ୍ତ କିଛି ଯାହା ସେ ଭାବୁଥିଲା ତାହା କେବଳ ସ୍ତ୍ରୀ ଲୋକମାନଙ୍କ ସହିତ ପ୍ରେମ ଗଳ୍ପ କରିବା ଏବଂ ବୁଲିବା କିମ୍ବା ମଦ୍ୟପାନ କରିବା କିମ୍ବା ଜୁଆ ଖେଳିବା କିମ୍ବା ଘୋଡ଼ା ଦୌଡ଼ରେ ପଇସା ଲଗାଇବା, ଏହି ପୁଅଟି ସର୍ବଦା ଏକ ପୁଅ ହିଁ ହୋଇ ରହିବ। ମାତ୍ର ତାହାକୁ କେବେ ହେଲେ ସେ ସମସ୍ତ ଉପରେ ଉତ୍ତରାଧିକାରୀର ଅବସ୍ଥାରେ ରଖାଯିବ ନାହିଁ, ଯାହା ସବୁ କି ତାର ପିତାର ଥିଲା। କିନ୍ତୁ ଯଦି ସେ ଜଣେ ଭଲ ବାଳକ ଥିଲା ଏବଂ ସେ ପିତାଙ୍କ ବ୍ୟବସାୟ ବିଷୟରେ ଚିନ୍ତା କରିଥିଲା ଆଉ ସେ ସଠିକ୍ ସନ୍ତାନ ବୋଲି ପ୍ରମାଣ କରିଥିଲା, ତେବେ ସେମାନଙ୍କର ଏକ ସମାରୋହ ହୋଇଥିଲା। ସେମାନେ ସେହି ବାଳକଟିକୁ ପଦାକୁ ନେଇଯାଆନ୍ତି ଓ ତା ଉପରେ ଏକ ଧଳା ପୋଷାକ ପିନ୍ଧାନ୍ତି ଏବଂ ସେମାନେ ତାହାଙ୍କୁ ଏକ ଉଚ୍ଚ ଆସନରେ ବସାନ୍ତି, ଯେପରିକି ସମସ୍ତ ନଗର ଦେଖିପାରିବେ। ସେମାନେ ଏକ ଭୋଜି ଏବଂ ଏକ ହର୍ଷୋଲ୍ଲାସର ଜୁବିଲି ଆୟୋଜନ କରନ୍ତି ଆଉ ତାପରେ ପିତା ପୁତ୍ରତ୍ୱର ଗ୍ରହଣ କରାଯିବାର ସମାରୋହ କରନ୍ତି। ସେ ନିଜର ପୁଅକୁ ନିଜ ବ୍ୟବସାୟରେ ଗ୍ରହଣ କରନ୍ତି ଏବଂ ତାପରେ ସେହି ପୁଅ ତାଙ୍କ ପିତାଙ୍କ ସହ ସମକକ୍ଷ ହୋଇଯାଏ। ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯଦି ତାହା ଆଜି ହୋଇଥାନ୍ତା, ତେବେ ପୁଅର ନାମ ଚେକ୍ ବହିରେ ପିତାଙ୍କ ପରି ହିଁ ସେତିକି ସଠିକ୍ ହେବ। ତେବେ ଦେଖନ୍ତୁ ଯେ ପରମେଶ୍ୱର କଣ କରିଥିଲେ। ଯେତେବେଳେ ତାଙ୍କର ପୁତ୍ର ଜନ୍ମ ହେଲା, ସେ ତାଙ୍କୁ 30 ବର୍ଷ ପର୍ଯ୍ୟନ୍ତ ଛାଡ଼ିଦେଲେ, ତାଙ୍କୁ ପରୀକ୍ଷା କଲେ, ତାଙ୍କୁ ଯାଞ୍ଚ କଲେ, ତାପରେ ସେ ତାଙ୍କୁ 3 ବର୍ଷର କଠିନ ପରୀକ୍ଷା ଦେଲେ ଏବଂ ତାପରେ କଠିନ ପରୀକ୍ଷାର ଶେଷରେ ଯେତେବେଳେ ସେ ଦେଖିଲେ ଯେ ତାହାଙ୍କର ପୁତ୍ର ପିତାଙ୍କ ବ୍ୟବସାୟ ବିଷୟରେ ଚିନ୍ତା କରେ, ରୂପାନ୍ତରଣ ପର୍ବତ ଲୋକ ପୁସ୍ତକ ସେ ପିତର ଯାକୁବ ଏବଂ ଜୋହନ 3 ଜଣ ସାକ୍ଷୀଙ୍କୁ ନେଇ ପର୍ବତ ଉପରକୁ ଗଲେ ଏବଂ ସେଠାରେ ପରମେଶ୍ୱର ପୁତ୍ରତ୍ୱ ଗ୍ରହଣ କରିବାର ନିୟମକୁ କାର୍ଯ୍ୟକାରୀ କଲେ। ସେମାନେ ଉପରକୁ ଅନାଇ ଯୀଶୁଙ୍କୁ ଦେଖିଲେ ଆଉ ତାହାଙ୍କର ବସ୍ତ୍ର ବିଜୁଳି ସଦୃଶ ଧଳା ଥିଲା ଏବଂ ଯେତେବେଳେ ଏକ ମେଘ ତାଙ୍କୁ ଆଚ୍ଛାଦନ କଲା ଆଉ ମେଘରୁ ଏକ ସ୍ୱର ଆସିଲା ଓ କହିଲା, ଏହା ଆମ୍ଭର ପ୍ରିୟ ପୁତ୍ର, ତୁମେ ତାହାଙ୍କର ଶୁଣ। ମୁଁ ବର୍ତ୍ତମାନ ବସିଯିବି ଏବଂ ଆଉ କିଛି କହିବି ନାହିଁ, ସେ ଯାହା କହିବ ତାହା ହେଉଛି ବ୍ୟବସ୍ଥା ଓ ସତ୍ୟ। ତେବେ ମଣ୍ଡଳୀ ସେହି ବିଦ୍ୟାଳୟ ଗୁଡିକ ଦେଇ ଗତି କରି ଆସିଛି। ସେ ବହୁ ସମୟ ପୂର୍ବରୁ ପଶ୍ଚାତ କାଳରେ ବିବାହ କରିଥିଲା ଏବଂ ଏକ ନାମଧାରୀ ସଂସ୍ଥା ଏକ ସଂଗଠନ ହୋଇସାରିଥିଲା। କିନ୍ତୁ ଆପଣ ଧ୍ୟାନ ଦିଅନ୍ତୁ, ଜନ୍ମ ଅନ୍ୟ କିଛି ଗୋଟାଏ ଉତ୍ପନ୍ନ କରିଥିଲା ଏବଂ ବର୍ତ୍ତମାନ ତାହା ଏପରି ଏକ ସ୍ଥାନରେ ପହଞ୍ଚିଅଛି ଯେଉଁଠାରେ କି ନୂତନ ଜନ୍ମ ସହିତ ପେଣ୍ଟିକୋଷ୍ଟାଲ ମଣ୍ଡଳୀ ପରୀକ୍ଷା କରାଯାଇ ଯାଞ୍ଚ କରାଯାଇଛି ଏବଂ ବର୍ତ୍ତମାନ ତାହା ଏପରି ଏକ ସ୍ଥାନକୁ ଆସୁଅଛି। ପରମେଶ୍ୱର ମଣ୍ଡଳୀ ସହିତ କେବଳ ଏକ ସଂଗଠନ ଭାବରେ ବ୍ୟବହାର କରନ୍ତି ନାହିଁ, ସେ ମଣ୍ଡଳୀ ସହିତ ଲୋକମାନଙ୍କର ଏକ ସମୂହ ଭାବରେ ବ୍ୟବହାର କରନ୍ତି ନାହିଁ, ସେ ମଣ୍ଡଳୀ ସହିତ ବ୍ୟକ୍ତିଗତ ଜଣ ଜଣ ଭାବରେ ମଣ୍ଡଳୀରେ ଥିବା ପ୍ରତ୍ୟେକ ବ୍ୟକ୍ତି ସହିତ ବ୍ୟବହାର କରନ୍ତି ଏବଂ ବର୍ତ୍ତମାନ ଏହା ଏପରି ଏକ ସମୟକୁ ଆସିଅଛି ଏବଂ ଏହା କୌଣସି ରହସ୍ୟ ନୁହେଁ। ଆମେ ସମସ୍ତେ ଏହାକୁ ଦେଖୁଅଛୁ। ଯେତେବେଳେ ଜଣେ ବ୍ୟକ୍ତି ପ୍ରମାଣ କରାଯାଆନ୍ତି ଏବଂ ପରମେଶ୍ୱର ତାଙ୍କୁ ପ୍ରେମ କରନ୍ତି, ସେ ତାଙ୍କୁ ନିଜ ନିକଟକୁ କୌଣସି ସ୍ଥାନକୁ ନେଇଯାଆନ୍ତି। ସେଠାରେ ସେହି ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ସେ ତାଙ୍କ ପାଇଁ କିଛି ଗୋଟାଏ କରନ୍ତି। ସେ ତାଙ୍କୁ ସେଠାରେ ପରମେଶ୍ୱରଙ୍କ ଉପସ୍ଥିତି ଉପରକୁ ଉଠାଇ ନିଅନ୍ତି ଏବଂ ତାଙ୍କୁ ବରଦାନ ଦିଅନ୍ତି ଓ ତାଙ୍କୁ ପୂରଣ କରନ୍ତି ଆଉ ତାଙ୍କୁ ପୃଥକ୍ ରଖନ୍ତି। ତାହା ହିଁ ସେହି ଯୁଗ ଅଟେ ଯେଉଁଥିରେ କି ଆମେମାନେ ବସବାସ କରୁଅଛୁ। ସେହି ସମାନ ପବିତ୍ର ଆତ୍ମା ଯାହାକି ଲୁଥରାନ ମାନଙ୍କୁ ଉଦ୍ଧାର କରିଥିଲେ, ଯାହାକି ମେଥଡିଷ୍ଟ ମାନଙ୍କୁ ପବିତ୍ର କରିଥିଲେ, ଯାହାକି ପେଣ୍ଟିକୋଷ୍ଟାଲ ମାନଙ୍କୁ ବାପ୍ତିଜିତ କରିଥିଲେ, ବର୍ତ୍ତମାନ ପ୍ରଭୁ ଯୀଶୁଙ୍କ ଆଗମନକୁ କ୍ରମରେ ସ୍ଥିର କରୁଅଛନ୍ତି। ଯେତେବେଳେ କି ଏହା ଏତେ ଶକ୍ତିଶାଳୀ ହେବ ଯେ ସେହି ଶରୀର ଏହି ସମୂହ ଏକ ମଣ୍ଡଳୀକୁ ଆସିବ, ଯାହାକି ସେହି ଅବଶିଷ୍ଟ ମାନଙ୍କୁ କବରରୁ ଉଠାଇ ଆଣିବ, ସେଠାରେ ଏକ ପୁନରୁତ୍ଥାନ ହେବ। ସେଇଥିପାଇଁ ତ ସେହି ପବିତ୍ର ଆତ୍ମା ଅଟନ୍ତି। ପବିତ୍ର ଆତ୍ମା କଣ ଅଟେ? ଆମ ବିନା ସେମାନେ ସିଦ୍ଧ କରାଯାଇପାରିବେ ନାହିଁ। ଦିନେ ସେମାନେ ତାହା ତଳେ ବାସ କରୁଥିଲେ, ଆମେ ଅନ୍ୟ ଦିନରେ ବାସ କରୁଅଛୁ। ଯେତେବେଳେ ଶତ୍ରୁ ବନ୍ୟା ପରି ଆସେ, ମୁଁ କରିବି, ପରମେଶ୍ୱରଙ୍କ ଆତ୍ମା ତାହା ବିରୁଦ୍ଧରେ ଏକ ମାନଦଣ୍ଡ ଛିଡ଼ା କରିବେ, ବୁଝିଲେ? ଆମେ ତେବେ ଏପରି ଏକ ଦିନରେ ଅଛୁ ସେଠାରେ ପଶ୍ଚାତ ଦିନଗୁଡ଼ିକରେ ସେମାନେ ଆଜି ଯେତିକି ପ୍ରଖର ଅଛନ୍ତି ତାର ଅଧା ବି ନଥିଲେ। ସେମାନେ ପରମାଣୁ ବୋମା କିମ୍ବା ଏକ ମୋଟର ଗାଡ଼ି ତିଆରି କରିପାରିନଥିଲେ। ସେମାନଙ୍କ ପାଖରେ ବିଜ୍ଞାନ ଏବଂ ବିଭିନ୍ନ ବିଷୟଗୁଡ଼ିକ ନଥିଲା ଯାହାକି ଆଜି ଆମ ପାଖରେ ବର୍ତ୍ତମାନ ରହିଛି ମାତ୍ର। ଏବଂ ରହସ୍ୟମୟ ଜିନିଷଗୁଡ଼ିକର ବିଷୟମାନ ଏହା କହିବାକୁ ଚେଷ୍ଟା କରିବା ଯେ ମନୁଷ୍ୟ କିଛି ଧୂଳି ଓ ଇତ୍ୟାଦି ଦ୍ୱାରା ଉଡ଼ିଗଲା ଓ ଲୋକମାନଙ୍କ ମଧ୍ୟରୁ ଅବିଶ୍ୱାସୀ କରିବା ପାଇଁ କିଛି ବିଶ୍ଳେଷଣ ନେଇ ତାହାକୁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ବର୍ତ୍ତମାନ ଯେତେବେଳେ ଆମେ ଏହା ଆବଶ୍ୟକ କରୁ, ପରମେଶ୍ୱରଙ୍କ ଆତ୍ମା ଏକ ମାନଦଣ୍ଡ ଛିଡ଼ା କରନ୍ତି। ଏହା କ'ଣ ଅଟେ? ସେ ନିଜର ଆତ୍ମାକୁ ଢାଳୁଛନ୍ତି। ତାପରେ ସେମାନେ ଯେଉଁମାନେ କି କବରରେ କିମ୍ବା ପରମେଶ୍ୱରଙ୍କ ବେଦୀ ତଳେ ବିଶ୍ରାମ କରୁଛନ୍ତି, ଯେପରିକି ଶାସ୍ତ୍ର ବ୍ୟକ୍ତ କରେ, ସେମାନେ କ୍ରନ୍ଦନ କରୁଛନ୍ତି, ପ୍ରଭୁ ଆଉ କେତେ କାଳ, କେତେ କାଳ, ଆଉ କେତେ କାଳ? ପରମେଶ୍ୱର ମୋ ଉପରେ ଏବଂ ଆପଣଙ୍କ ଉପରେ ଅପେକ୍ଷା କରିଛନ୍ତି। ମଣ୍ଡଳୀ ମୋ ଉପରେ ଏବଂ ଆପଣଙ୍କ ଉପରେ ଅପେକ୍ଷା କରିଛି। ପୁତ୍ରତ୍ୱ ଗ୍ରହଣ କରିବାର ସମୟ ଯେତେବେଳେ ପରମେଶ୍ୱର ଆମ ଭିତରେ ତାହାଙ୍କର ପରିପୂର୍ଣ୍ଣତା, ତାହାଙ୍କର ଶକ୍ତି, ତାହାଙ୍କର ପୁନରୁତ୍ଥାନ ଢାଳି ଦେଇପାରନ୍ତି, ଏପରିକି ସେହି ମଣ୍ଡଳୀ ଏବଂ ଖ୍ରୀଷ୍ଟ ଏତେ ଅଧିକ ଏକ ହୋଇଯିବେ ଯେ ଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ଦୃଶ୍ୟମାନ ହୁଅନ୍ତି ଏବଂ ମୃତମାନଙ୍କୁ ପୁନରୁତ୍ଥିତ କରନ୍ତି, ଆଉ ଆମେମାନେ ସ୍ୱର୍ଗାରୋହଣରେ ଚାଲିଯାଉ। ତେବେ ଆମେ କହିବାକୁ ଯାଉଅଛୁ, କିଛି ସମୟ ପରେ ଦେଖାଇବା ଯେ କେବଳ ସେମାନେ ଯେଉଁମାନେ କି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଅଟନ୍ତି ସ୍ୱର୍ଗାରୋହଣରେ ଯାଆନ୍ତି। ଅବଶିଷ୍ଟ ମୃତମାନେ 1000 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବେ ନାହିଁ। ତା ଠିକ ଅଟେ। କେବଳ ପବିତ୍ର ଆତ୍ମା ପରିପୂର୍ଣ୍ଣ ଲୋକମାନେ ହିଁ ସମସ୍ତେ ସ୍ୱର୍ଗାରୋହଣରେ ଯାଆନ୍ତି। ତେବେ ପରମେଶ୍ୱର ପବିତ୍ର ଆତ୍ମାଙ୍କୁ ଦେଇଥିଲେ। ମୋ ପାଖରେ ଏଠାରେ ଯୋହନ 14:12 ଆଉ ଏକ ଶାସ୍ତ୍ରାଂଶ ଅଛି, ତାହା ଏଠାରେ ଆରାଧନାଳୟରେ ଥିବା ସମସ୍ତ ଲୋକମାନଙ୍କ ପାଇଁ ଏକ ଅତି ଚିର ପରିଚିତ ଶାସ୍ତ୍ରାଂଶ ଅଟେ। ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯିଏ ମୋ ଠାରେ ବିଶ୍ୱାସ କରେ। ତେବେ ସେହି ଶବ୍ଦ ବିଶ୍ୱାସକୁ ଆପଣଙ୍କୁ ଏକ ପ୍ରକାର ପଛକୁ ବିଶ୍ରାମ କରିବା ପାଇଁ ଦିଅନ୍ତୁ ନାହିଁ। ଏକ ନାମମାତ୍ର ମଣ୍ଡଳୀରେ କହିବେ, ହଁ ମୁଁ ବିଶ୍ୱାସ କରେ, ନିଶ୍ଚିତରେ ମୁଁ ବିଶ୍ୱାସ କରେ ଯେ ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ଶୈତାନ ମଧ୍ୟ ସେହି ସମାନ କଥା ବିଶ୍ୱାସ କରେ, ତା ଅବିକଳ ଠିକ ଅଟେ। ବାଇବେଲ କୁହେ ଯେ ସେ ତାହା କରେ, ମାତ୍ର ଯୋହନରେ ଶାସ୍ତ୍ର କୁହେ ଯେ କୌଣସି ବ୍ୟକ୍ତି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି କହିପାରିବେ ନାହିଁ, କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା। ଆପଣ ପ୍ରକୃତରେ ଶାସ୍ତ୍ର ଦ୍ୱାରା ମୋତେ ଏଠାରେ ମାତ୍ର ଗୋଟିଏ ମିନିଟ୍ ଅଟକିବାକୁ ଦିଅନ୍ତୁ, ଏହା ପୂର୍ବେ କି ମୁଁ ପାଠ କରିବା ଶେଷ କରେ। ଆପଣ ସେ ପର୍ଯ୍ୟନ୍ତ ପରିବର୍ତ୍ତିତ ନୁହନ୍ତି ଯେପର୍ଯ୍ୟନ୍ତ କି ଆପଣ ପବିତ୍ର ଆତ୍ମା ଗ୍ରହଣ କରିନାହାନ୍ତି। ତାହା ଠିକ ଅଟେ, ଆପଣ ତାହା ପ୍ରତି ବିଶ୍ୱାସ କରୁଅଛନ୍ତି। ପବିତ୍ର ଆତ୍ମା ଆପଣଙ୍କୁ କଥା କହିଅଛନ୍ତି ଏବଂ ଆପଣ ତାହାଙ୍କୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି। ଶୈତାନ ପାଖରେ ମଧ୍ୟ ସେହି ସମାନ ବିଷୟ ଅଛି, ମୁଁ ତାହାଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ବିଶ୍ୱାସ କରେ। ଶୈତାନ ମଧ୍ୟ ସେହିପରି କରେ, କିନ୍ତୁ ଆପଣ ତାହାଙ୍କ ଆଡ଼କୁ ଚାଲି ଯାଉଛନ୍ତି। ଯେତେବେଳେ କି ପିତରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ଡକାଗଲା ଓ ଧାର୍ମିକ ଗଣନା କରାଗଲା, ଏବଂ ଯୋହନ 17:17 ଯୀଶୁ ସେମାନଙ୍କୁ ବାକ୍ୟ ଦ୍ୱାରା ପବିତ୍ରୀକୃତ କଲେ, କାରଣ ବାକ୍ୟ ସତ୍ୟ ଥିଲା ଏବଂ ସେ ବାକ୍ୟ ଥିଲେ। ଯୋହନ ପ୍ରଥମ ପର୍ବ କୁହେ, ଆଦ୍ୟରେ ବାକ୍ୟ ଥିଲା ଏବଂ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲା ଏବଂ ବାକ୍ୟ ପରମେଶ୍ୱର ଥିଲା ଏବଂ ବାକ୍ୟ ଦେହବନ୍ତ ହେଲା ଓ ଆମମାନଙ୍କ ମଧ୍ୟରେ ବାସ କଲା। ସେ ବାକ୍ୟ ଥିଲେ, ତେଣୁ ସେମାନଙ୍କୁ ପବିତ୍ରୀକୃତ କଲେ। ସେ କହିଲେ, ପିତା ତାଙ୍କଠାରେ ଥିବା ଆତ୍ମାଙ୍କ ସହିତ କଥାବାର୍ତ୍ତା କରିଥିଲେ। ମୁଁ ସେମାନଙ୍କୁ ବାକ୍ୟ ଦ୍ୱାରା ପବିତ୍ର କରେ, ନିଜେ ସେମାନଙ୍କ ଉପରେ ହାତ ରଖିବା ଦ୍ୱାରା। ତୁମର ବାକ୍ୟ ସତ୍ୟ ଅଟେ। ଜଣେ ସ୍ତ୍ରୀ ଲୋକର ଗର୍ଭରେ କେବଳ କଥା କହି ତାଙ୍କୁ ଅସ୍ତିତ୍ୱରେ ଆଣିଥିଲେ। ଓ ପରମେଶ୍ୱରଙ୍କ ଏହି ବାକ୍ୟ ବ୍ୟତୀତ ଅନ୍ୟ କୌଣସି ଉପାୟରେ ତାହାଙ୍କୁ ପ୍ରକାଶ କରିବା ତାହାଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ମୁଁ ସେମାନଙ୍କୁ ପବିତ୍ର କରେ। ସେମାନଙ୍କୁ ଅଶୁଚି ଆତ୍ମା ବିରୁଦ୍ଧରେ ଶକ୍ତି ଦେଇଥିଲେ। ସେମାନେ ବାହାରକୁ ଗଲେ, ସେମାନଙ୍କର ନାମଗୁଡ଼ିକ ମେଷଶାବକଙ୍କ ଜୀବନ ପୁସ୍ତକରେ ରଖିଥିଲେ ଏବଂ ସେମାନଙ୍କୁ ପଠାଇଥିଲେ ଯୋହନ ମେଥୁ 10 ଏବଂ ସେମାନଙ୍କୁ ଅଶୁଚି ଆତ୍ମାମାନଙ୍କ ଉପରେ ମନ୍ଦ ଆତ୍ମାଗୁଡ଼ିକୁ ବାହାର କରିବା ପାଇଁ ଏବଂ କାର୍ଯ୍ୟଗୁଡ଼ିକ ସାଧନ କରିବା ପାଇଁ ଓ ପ୍ରଭୃତି ସବୁ କରିବା ପାଇଁ ଶକ୍ତି ଦେଇଥିଲେ, ଏବଂ ସେମାନେ ଆନନ୍ଦରେ ଫେରିଆସି କହିଲେ, ଏପରିକି ଦୁଷ୍ଟାତ୍ମାମାନେ ସୁଦ୍ଧା ଆମର ବସିଭୂତ ଅଟନ୍ତି। ସେ କହିଲେ, ସେଥିରେ ଆନନ୍ଦ କର ନାହିଁ ଯେ ଦୁଷ୍ଟାତ୍ମାଗୁଡ଼ିକ ତୁମର ବସିଭୂତ ଅଟନ୍ତି, ମାତ୍ର ଏଥିପାଇଁ ଆନନ୍ଦ କର ଯେ ତୁମର ନାମଗୁଡ଼ିକ ପୁସ୍ତକରେ ଲେଖା ଅଛି। ଆଉ ଯିହୁଦା ସେମାନଙ୍କ ସହିତରେ ଥିଲେ, ଦେଖନ୍ତୁ ଯେ ସେ କେତେ ନିକଟତର ଆସିପାରିବ। ଠିକ ଧାର୍ମିକ ଗଣନା ହେବାର ଦେଇ ପବିତ୍ରୀକରଣ ମଧ୍ୟକୁ ଆସିଯାଏ, କିନ୍ତୁ ସେ ନିଜର ପ୍ରକାଶ କେଉଁଠାରେ ଦେଖାଇଲା? ସେ ନିଜକୁ କେଉଁଠାରେ ପ୍ରକାଶ କଲା? ପେଣ୍ଟିକଷ୍ଟ ପୂର୍ବରୁ ସେ ନିଜର ରଙ୍ଗ ଦେଖାଇଲା। ଦେଖନ୍ତୁ, ସେହି ଆତ୍ମା ଯେତିକି ଧାର୍ମିକ ଏବଂ ଯେତିକି ପବିତ୍ର ହୋଇପାରିବ ସେତିକି ହେବ, ଯେପର୍ଯ୍ୟନ୍ତ କି ଏହା ପବିତ୍ର ଆତ୍ମାଙ୍କ ନିକଟକୁ ନ ଆସିଯାଏ, ଏବଂ ସେମାନେ ଏହାକୁ ଠିକ ସେହିଠାରେ ହିଁ ପୃଥକ କରିଦେବେ। ତାହା ହିଁ ସେହି ଆତ୍ମା, କଣ ଆପଣ ଏହାକୁ ଦେଖିପାରୁନାହାନ୍ତି କି? ଅଗ୍ରସର ହେଉଅଛି ସେହି ଖ୍ରୀଷ୍ଟ ବିରୋଧୀ। ଆଉ ଯୀଶୁ କହିଲେ, ସେମାନେ ଏହି ଶେଷ ଦିନରେ ଏତେ ନିକଟବର୍ତ୍ତୀ ହେବେ ଯେ ଯଦି ସମ୍ଭବ ହୁଏ ତାହା ମନୋନୀତ ଲୋକମାନଙ୍କୁ ସୁଦ୍ଧା ପ୍ରତାରିତ କରିବ। ମାତ୍ର ମନେ ରଖନ୍ତୁ, ଏହା କେବଳ ମନୋନୀତ ମାନେ ହିଁ ଅଟନ୍ତି ଯିଏ କି ଏହାକୁ ଦେଖିବେ। ପରମେଶ୍ୱର ନିର୍ବାଚନ ଦ୍ୱାରା ଡାକନ୍ତି। ଆପଣ କଣ ଆପଣ ଖୁସି ନୁହନ୍ତି ଯେ ଆପଣ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି? ଆଜି ରାତିରେ ଏଠାରେ ଥିବା ଲୋକମାନେ କଣ ଆପଣ ନୁହନ୍ତି ଏହା ଜାଣିଯେ ଆପଣଙ୍କର ହୃଦୟରେ କିଛି ଗୋଟାଏ ବିଷୟ ଟାଣୁଅଛି, ମୁଁ ସେହି ପବିତ୍ର ଆତ୍ମା ଚାହେଁ। ହେ ପ୍ରଭୁ, ମୁଁ ମୋ ହୃଦୟରେ ତୁମକୁ ଚାହେଁ। ଏହାର କାରଣ ହେଉଛି ପରମେଶ୍ୱର ଜଗତର ପତନାବଧୀ ମେଷଶାବକଙ୍କ ଜୀବନ ପୁସ୍ତକରେ ଆପଣମାନଙ୍କର ନାମକୁ ରଖିଛନ୍ତି। ସେ ତାହା କହିଥିଲେ, କୌଣସି ଲୋକ ମୋ ପାଖକୁ ଆସିପାରନ୍ତି ନାହିଁ। ଯୀଶୁ କହିଲେ, ଯେପର୍ଯ୍ୟନ୍ତ କି ମୋ ପିତା ତାଙ୍କୁ ପ୍ରଥମେ ଆକର୍ଷିତ ନ କରନ୍ତି, ଏବଂ ଯେ ସମସ୍ତେ ମୋ ପାଖକୁ ଆସନ୍ତି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦେବି। ଅନନ୍ତ ଜୀବନ କ'ଣ ଅଟେ? ପବିତ୍ର ଆତ୍ମା। ସେହି ଶବ୍ଦ ଅନନ୍ତ ଜୀବନକୁ ନିଅନ୍ତୁ ଏବଂ ଗ୍ରୀକ୍ ଭାଷାରେ ଖୋଜି ଦେଖନ୍ତୁ, ତେବେ ଏହାକୁ ହେ ଜୋଇ। ଜୋଇ ହେଉଛି ପବିତ୍ର ଆତ୍ମା। ଯେ ସମସ୍ତଙ୍କୁ ପିତା ମୋତେ ଦେଇଛନ୍ତି ସେମାନେ ମୋ ନିକଟକୁ ଆସିବେ, ଏବଂ ଯେ ସମସ୍ତେ ମୋ ପାଖକୁ ଆସିବେ ମୁଁ ତାଙ୍କୁ ପବିତ୍ର ଆତ୍ମା ଦେବି, ଆଉ ମୁଁ ତାଙ୍କୁ ଶେଷ ଦିନରେ ଉଠାଇବି। ମୁଁ ତାହା କରିବି। ସେ କହିଲେ, ଏହା ବିଷୟରେ ଯଦି ଏହା ଏବଂ ତାହା ନୁହେଁ, ମୁଁ କରିବି ଯେ ସମସ୍ତେ ଆସିବେ ଆଉ ମୁଁ ଅନନ୍ତ ଜୀବନ ଦେବି। ତାଙ୍କୁ ଉଠାଇବାକୁ ପଡିବ, କାରଣ ତାଙ୍କ ପାଖରେ ଅନନ୍ତ ଜୀବନ ଅଛି। ତାଙ୍କୁ ଆସିବାକୁ ହେବ। ସେ ପର୍ଯ୍ୟନ୍ତ ମରିପାରିବେ ନାହିଁ ଯେପର୍ଯ୍ୟନ୍ତ କି ପରମେଶ୍ୱର ମରିପାରନ୍ତି ନାହିଁ। ଏହି ଦେଶ ତଥା ଏହି ଛୋଟ ସହରର ଆଖପାଖରେ ଥିବା ହେ ମୋର ପ୍ରିୟ ବନ୍ଧୁମାନେ, ଯଦି ମୁଁ କେବଳ ମୋର ମାନବୀୟ ସ୍ୱର ସହିତରେ ଆପଣମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଗ୍ରହଣ କରିବାର ମହତ୍ତ୍ୱକୁ ଉପସ୍ଥାପିତ କରିପାରନ୍ତି, ତାହେଲେ ଏହା ଆପଣମାନଙ୍କ ଜୀବନରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରକାଶନ ହେବ ଯାହାକି ଆପଣ କେବେ ପାଇପାରିଥାନ୍ତି। ଏହା ଦେଖିବାକୁ ଯେ କ'ଣ ଆପଣଙ୍କୁ ଏହା କରିବାକୁ ପଡିବ, ମୋତେ ତାହା ବିଷୟରେ ସ୍ପଷ୍ଟ କରିବାକୁ ଦିଅନ୍ତୁ। ଆପଣ ପରିବର୍ତ୍ତିତ ନୁହନ୍ତି। ପିତର ଉଦ୍ଧାର ପାଇଥିଲେ, ସେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିଥିଲେ ଓ ତାହାଙ୍କୁ ଅନୁସରଣ କରିଥିଲେ। ଯୀଶୁ ତାଙ୍କୁ କହିଲେ ଯେ ସେ କିଏ ଅଟନ୍ତି, ତାଙ୍କୁ ନିଜ ପଛରେ ପଛରେ ଆସିବାକୁ କହିଥିଲେ। ସେ ତାଙ୍କୁ ଅଶୁଚି ଆତ୍ମାମାନଙ୍କ ବିରୁଦ୍ଧରେ ଶକ୍ତି ଦେଇଥିଲେ ଏବଂ ତାଙ୍କୁ ପବିତ୍ର କରିଥିଲେ, କିନ୍ତୁ ଏହିସବୁ ପରେ ଆଉ ଦଳର ପ୍ରଧାନ ମୁଖପାତ୍ର ହୋଇଥିଲେ, ଯେପରିକି କ୍ୟାଥଲିକ ମାନେ ଏହାକୁ କହିବାକୁ ଚାହାନ୍ତି, ମଣ୍ଡଳୀର ବିଶପ୍ କିମ୍ବା ପୋପ୍ କିମ୍ବା ଏହା ଯାହା କିଛି ବି ଥିଲା ମଣ୍ଡଳୀର ମୁଖ୍ୟ ବ୍ୟକ୍ତି। ତଥାପି ଯୀଶୁ କହିଲେ, ଶତ୍ରୁ ହସ୍ତରେ ସମର୍ପଣ କରିବା ତାଙ୍କ ରାତ୍ରିରେ, ପିତର କଣ ତୁମେ ମୋତେ ପ୍ରେମ କର? ଆଉ ସେ ଉତ୍ତର ଦେଲେ, ପ୍ରଭୁ ତୁମେ ଜାଣ ଯେ ମୁଁ ତୁମକୁ ପ୍ରେମ କରେ। ଯୀଶୁ କହିଲେ, ମୋର ମେଷମାନଙ୍କୁ ପରିପୋଷଣ କରାଅ। ସେ ଏହା ତିନି ଥର କହିଲେ। ପୁଣି ପିତର କହିଲେ, ତୁମେ ଜାଣ ଯେ ମୁଁ ତୁମକୁ ପ୍ରେମ କରେ, ଏପରିକି ମୁଁ ତୁମ ସହିତ ସେ ଶେଷ ପର୍ଯ୍ୟନ୍ତ ଯିବି ଏବଂ ମୁଁ ତୁମ ସହିତ ମୃତ୍ୟୁ ପର୍ଯ୍ୟନ୍ତ ଯିବି ଏବଂ ପ୍ରଭୃତି ସବୁ। ସେ କହିଲେ, କୁକୁଡ଼ା ତିନି ଥର ଡାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ। ସେ କହିଲେ, କିନ୍ତୁ ପିତର, ମୁଁ ତୁମ ପାଇଁ ପ୍ରାର୍ଥନା କରିଅଛି, ଶୁଣନ୍ତୁ। ତାହା ହିଁ ଏହାର ସବୁ କିଛି ନୁହେଁ। ମୁଁ ତୁମ ପାଇଁ ପ୍ରାର୍ଥନା କରିଛି ଏବଂ ତୁମେ ଫେରିଲା ଉତ୍ତାରେ, ତେବେ ଆପଣା ଭାଇମାନଙ୍କୁ ସୁସ୍ଥିର କର। ତୁମେ ଫେରିଲା ଉତ୍ତାରେ, ସେ ଉଚ୍ଚ ସ୍ୱରରେ ପାଟି କରିଥିଲେ, ସେ ବୋଧହୁଏ ଆତ୍ମାରେ ନାଚିଥିଲେ, ସେ ସବୁ ପ୍ରକାର କାର୍ଯ୍ୟ କରିଥିଲେ, କିନ୍ତୁ ସେ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଗ୍ରହଣ କରିନଥିଲେ। ତୁମେ ପରିବର୍ତ୍ତିତ ହେଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର, ତାହା ସତ, ତାଙ୍କର ଯୋଜନା କାର୍ଯ୍ୟକାରୀ କର। ତେବେ ମୁଁ ଯୋହନ 14:12 ପାଠ କରିବା ସମାପ୍ତ କରେ। ତେବେ 14:12 ଯୀଶୁ କହିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ଯେ ବିଶ୍ୱାସ କରେ ଏବଂ ଆପଣ ସେ ପର୍ଯ୍ୟନ୍ତ ବିଶ୍ୱାସ କରିପାରିବେ ନାହିଁ। ମୋ ଉପରେ ବିଶ୍ୱାସ କର, ଆପଣ ତାଙ୍କ ଠାରେ ବିଶ୍ୱାସ କରିପାରନ୍ତି। କେତେ ଲୋକ ଏହା ବୁଝନ୍ତି? କୁହନ୍ତୁ ଆମେନ୍। ଆପଣଙ୍କର ମନେଥିବ ପ୍ରେରିତ 19ରେ ମୁଁ ଏହାକୁ ଏଠାରେ ଅଟକି ଯିବାକୁ ଘୃଣା କରେ, କିନ୍ତୁ ମୋ ପାଖକୁ ତାହା ଯେପରି ଆସେ ମୋତେ ଏହା କହିବାକୁ ଅଛି। ପ୍ରେରିତ 19 ଯେତେବେଳେ ଏହି ବାପ୍ଟିଷ୍ଟ ପ୍ରଚାରକ, ଯିଏକି ଜଣେ ଓକିଲ ଥିଲେ ଏବଂ ପରିବର୍ତ୍ତିତ ଥିଲେ, ଆଉ ସେ ପ୍ରଚାର କରୁଥିଲେ ଏବଂ ଲୋକମାନେ ଉଦ୍ଧାର ପାଉଥିଲେ ଏବଂ ସେମାନଙ୍କର ବହୁତ ଆନନ୍ଦ ଥିଲା, କେବଳ ଆନନ୍ଦ ଉଲ୍ଲାସ କରୁଥିଲେ ଓ ପାଟିତୁଣ୍ଡ କରୁଥିଲେ, ଏକ ସଭା ଚାଲିଥିଲା। ପ୍ରେରିତ 18 ଆକ୍ୱିଲା ଏବଂ ପ୍ରିସ୍କିଲା, ଆମେ ଗତ ସନ୍ଧ୍ୟାରେ ଏହାକୁ ଉଦ୍ଧୃତ କରିଥିଲୁ, ଏବଂ ସେମାନେ ତାଙ୍କୁ ଦେଖା କରିବାକୁ ଯାଇଥିଲେ ଏବଂ ସେମାନେ ଜାଣିଥିଲେ ଯେ ସେ ଜଣେ ମହାନ ବ୍ୟକ୍ତି ଥିଲେ, ଆଉ ସେ ଜଣେ ଅଧ୍ୟୟନକାରୀ ଥିଲେ ଏବଂ ସେ ବାଇବେଲ ଦ୍ୱାରା ଏହା ପ୍ରମାଣ କରୁଥିଲେ ଯେ ଯୀଶୁ ହିଁ ପରମେଶ୍ୱରଙ୍କ ପୁତ୍ର ଥିଲେ। କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ, ସେ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ବିଷୟ ଜାଣିନଥିଲେ। ତେଣୁ ସେ କହିଲେ, ଆକ୍ୱିଲା ଏବଂ ପ୍ରିସ୍କିଲା ସେହି ସ୍ୱାମୀ ଏବଂ ସ୍ତ୍ରୀ, ଛୋଟ ତମ୍ବୁ ନିର୍ମାଣକାରୀ, ଯାହାକି ପାଉଲ ମଧ୍ୟ ଏକ ତମ୍ବୁ ନିର୍ମାଣକାରୀ ଥିଲେ ଏବଂ ସେମାନେ ପାଉଲଙ୍କ ଶିକ୍ଷାର ଅଧୀନରେ ପବିତ୍ର ଆତ୍ମା ଗ୍ରହଣ କରିଥିଲେ। ସେମାନେ କହିଲେ, ଆମର ଜଣେ ସାନ ଭାଇ ଅଛନ୍ତି ଯିଏକି ଏଠାକୁ ଆସୁଛନ୍ତି, ସେ ଆମ ସହିତ ତା ବିଷୟରେ ଟିକେ କଥା କହିବେ। ଆଉ ଯେତେବେଳେ ପାଉଲ ଆସି ତାଙ୍କୁ ପ୍ରଚାର କରୁଥିବାର ଶୁଣିଲେ ଜାଣିଲେ ଯେ ସେ ଜଣେ ମହାନ ବ୍ୟକ୍ତି ଥିଲେ। ସେ କହିଲେ କଣ ତୁମେମାନେ ବିଶ୍ୱାସ କରିବା ଦିନଠାରୁ ପବିତ୍ର ଆତ୍ମା ଗ୍ରହଣ କରିଛ କି? ସେମାନେ କହିଲେ ଆମେ ଜାଣିନାହୁଁ ଯେ ସେଠାରେ କୌଣସି ପବିତ୍ର ଆତ୍ମା ବି ଅଛନ୍ତି। ସେ କହିଲେ ତାହେଲେ କାହିଁରେ, କିମ୍ବା ସେଠାରେ ପ୍ରକୃତ ଗ୍ରୀକ୍ ଶବ୍ଦ ହେଉଛି ତୁମେମାନେ କିପରି ବାପ୍ତିଜିତ ହେଲ? ସେମାନେ କହିଲେ ଆମେ ବାପ୍ତିଜକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇସାରିଛୁ। ତେବେ ଦେଖନ୍ତୁ ଯେ ପାଉଲ କଣ କହିଲେ। ପାଉଲ କହିଲେ ଯୋହନ ପ୍ରକୃତରେ ମନଫେରଣ ପାଇଁ ବାପ୍ତିସ୍ମ ଦେଇଥିଲେ, ପାପ ମୋଚନ ପାଇଁ ନୁହେଁ, ବରଂ ମନଫେରଣ ନିମନ୍ତେ। ଏହା କହିଲେ ଯେ ତାହା ହିଁ ଅଟେ ଯାହାକି ଆପଣମାନେ ବିଶ୍ୱାସ କରିଛନ୍ତି। ଯେତେବେଳେ ଆପଣ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତି, ସେତେବେଳେ ଆପଣ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ପ୍ରତି ବିଶ୍ୱାସ କରୁଥାନ୍ତି। ମୋ ପ୍ରିୟ ବାପ୍ତିଷ୍ଟ ଭାଇମାନେ, ତାହା ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ନୁହେଁ, ଏହା ଭୁଲ ଅଟେ। ଅନ୍ୟ ଏକ ଦିନ ଜଣେ ଭାଇ ମୋତେ କହିଲେ, ଭାଇ ବ୍ରାହ୍ମ କିମ୍ବା କିଛି ସମୟ ପୂର୍ବରୁ, ଗୋଟିଏ ମାସ ପୂର୍ବରୁ, ସେ କହିଲେ ଭାଇ ବ୍ରାହ୍ମ ଅବ୍ରାହମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ଏହା ତାଙ୍କ ପାଇଁ ଧାର୍ମିକତା ବୋଲି ଗଣନା କରାଯାଇଥିଲା। ମୁଁ କହିଲି ସତ୍ୟ ଅଟେ। କହିଲେ ଜଣେ ବ୍ୟକ୍ତି ବିଶ୍ୱାସ କରିବା ଅପେକ୍ଷା ଆଉ ଅଧିକ କଣ ବା କରିପାରେ? ମୁଁ କହିଲି ତାହା ହିଁ ସବୁକିଛି ଯାହାକି ଜଣେ ବ୍ୟକ୍ତି କରିପାରେ, ତାହା ହିଁ ସବୁକିଛି ଯାହାକି ସେ ଆଜି କରିପାରେ, ତାହା ପରମେଶ୍ୱରଙ୍କୁ ବିଶ୍ୱାସ କରିବା ମାତ୍ର। ପରମେଶ୍ୱର ତାଙ୍କୁ ସୁନ୍ନତର ଏକ ମୁଦ୍ରାଙ୍କନ ଦେଲେ, ଯାହାକୁ ଆମେ ଗତ ରାତିରେ ଦେଖିଥିଲୁ, ଏକ ଚିହ୍ନ ଭାବରେ ଯେ ସେ ତାହାଙ୍କ ଉପରେ ଥିବା ବିଶ୍ୱାସକୁ ଗ୍ରହଣ କରିଥିଲେ। ଏବଂ ଆଜି ପରମେଶ୍ୱର ଯେପର୍ଯ୍ୟନ୍ତ ଯେତେବେଳେ ଆପଣ ତାହାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତି, ଆପଣ ତାହାଙ୍କ ଉପରେ ବିଶ୍ୱାସ କରନ୍ତି, ମାତ୍ର ଯେତେବେଳେ ପରମେଶ୍ୱର ଆପଣଙ୍କୁ ପବିତ୍ର ଆତ୍ମାଙ୍କ ମୁଦ୍ରାଙ୍କନ ଦିଅନ୍ତି, ସେତେବେଳେ ସେ ଆପଣଙ୍କୁ ଆପଣଙ୍କର ଅନନ୍ତ ଗନ୍ତବ୍ୟ ସ୍ଥଳ ପ୍ରତି ମୁଦ୍ରାଙ୍କିତ କରିଥାନ୍ତି। ତେବେ ଆପଣ ବ୍ୟାପ୍ଟିଷ୍ଟ ମାନେ ତାହାକୁ ନିଅନ୍ତୁ ଏବଂ ମୁଁ ଅନନ୍ତ ସୁରକ୍ଷା ଉପରେ ଆପଣଙ୍କ ସହିତ ସହମତ ହେବି। ଠିକ୍ ଅଛି ମହାଶୟ, କାରଣ ପରମେଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମକୁ ମୁକ୍ତିର ଦିବସ ନିମନ୍ତେ ମୁଦ୍ରାଙ୍କିତ କରାଯାଇଛି, ତାହାକୁ ଦୁଃଖ ଦିଅ ନାହିଁ। ଆପଣ ତାହାଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ମୁଦ୍ରାଙ୍କିତ ହୋଇନାହାନ୍ତି, କିନ୍ତୁ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛନ୍ତି। ଏଫେସିୟ 4:30 ପରମେଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମକୁ ମୁକ୍ତିର ଦିବସ ନିମନ୍ତେ ମୁଦ୍ରାଙ୍କିତ କରାଯାଇଛି, ତାହାକୁ ଦୁଃଖ ଦିଅ ନାହିଁ। ତାହା ଆପଣଙ୍କୁ ମୁଦ୍ରାଙ୍କିତ କରିଥାଏ ଯେତେବେଳେ ଆପଣ ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇଥାନ୍ତି ଏବଂ ସେ ଆପଣଙ୍କୁ ପବିତ୍ର ଆତ୍ମା ଦ୍ୱାରା ମୁଦ୍ରାଙ୍କିତ କରିଥାନ୍ତି। ତାହା ସେହିପରି ହିଁ ଅଟେ, କାରଣ ବାଇବେଲ କୁହେ କୌଣସି ବ୍ୟକ୍ତି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି କହିପାରେ ନାହିଁ, କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା କହିପାରେ। ଆପଣ କୁହନ୍ତି ମୁଁ ଏହାକୁ ଏଇଥିପାଇଁ ବିଶ୍ୱାସ କରେ କାରଣ ପାଳକ ଏହା କହିଛନ୍ତି। ସେ ଠିକ୍ କହିଛନ୍ତି, କିନ୍ତୁ ତାହା ଆପଣଙ୍କ ପାଇଁ ଗଣନା ହୁଏ ନାହିଁ। ମୁଁ ଏହାକୁ ଏଇଥିପାଇଁ ବିଶ୍ୱାସ କରେ କାରଣ ବାକ୍ୟ ଏହିପରି କୁହେ, ତାହା ଠିକ୍, କିନ୍ତୁ ତାହା ଆପଣଙ୍କ ପାଇଁ ନୁହେଁ, ତାହା ଆପଣଙ୍କ ପାଇଁ ଗଣନା କରାଯାଏ ନାହିଁ। ଏକମାତ୍ର ଉପାୟ ଯେ ଆପଣ କହିପାରନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ, ତାହା ସେତେବେଳେ ଅଟେ ଯେତେବେଳେ ପବିତ୍ର ଆତ୍ମା ଆପଣଙ୍କ ଭିତରକୁ ଆସନ୍ତି ଓ ଅଭିଲେଖ ରଖନ୍ତି ଏବଂ ନିଜେ ସାକ୍ଷୀ ଦିଅନ୍ତି ସେ ପରମେଶ୍ୱରଙ୍କ ପୁତ୍ର। ତାହା ହିଁ ଏକମାତ୍ର ଉପାୟ ଯେ ଆପଣ ପୁନରୁତ୍ଥାନ ବିଷୟରେ ଜାଣନ୍ତି ସେତେବେଳେ ଅଟେ ଯେତେବେଳେ ପବିତ୍ର ଆତ୍ମା ଅଭିଲେଖ ରଖନ୍ତି। ଯେତେବେଳେ ସେ ଅର୍ଥାତ୍ ପବିତ୍ର ଆତ୍ମା ଆସିବେ, ସେ ମୋ ବିଷୟରେ ସାକ୍ଷ୍ୟ ଦେବେ, ଭବିଷ୍ୟତରେ ହେବାକୁ ଥିବା ବିଷୟଗୁଡ଼ିକୁ ଆପଣଙ୍କୁ ଦେଖାଇବେ। ଏହିସବୁ ବିଷୟ ଯାହା ମୁଁ କହିଲି ଆପଣଙ୍କର ସ୍ମୃତିକୁ ଆଣିବେ। ଆପଣ ଏହାକୁ କେବେ ବି ବିଦ୍ୟାଳୟରେ ପାଇବେ ନାହିଁ, ବୁଝିଲେ? ସେ ଏହିସବୁ ବିଷୟଗୁଡ଼ିକୁ ଆପଣଙ୍କର ସ୍ମୃତିକୁ ଆଣିବେ। ତେବେ ଆମେ ବର୍ତ୍ତମାନ ଏହି ଶାସ୍ତ୍ରରେ ଟିକେ ଆଗକୁ ପାଠ କରିବାକୁ ଚାହୁଁ। ସାଧୁ ଯୋହନ 14:12 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହିସବୁ କରିବ, ଏବଂ ସେସବୁ ଅପେକ୍ଷା ଅଧିକ ମହତ୍, ଯାହାକି ସେଠାରେ ସଠିକ୍ ଅନୁବାଦ ହେଉଛି ଅଧିକ, ଯଦି ଆପଣ ଏହାକୁ ଦେଖିବାକୁ ଚାହାନ୍ତି। ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। ଯଦି ସେ ପିତାଙ୍କ ନିକଟକୁ ଗଲେ ତେବେ ପବିତ୍ର ଆତ୍ମା ଆସିବେ, କଣ ଏହା ଠିକ୍ କି? ଅନ୍ୟ ଏକ ଶାସ୍ତ୍ର କୁହେ, ଯଦି ମୁଁ ନ ଯାଏ ତେବେ ସେହି ସାହାଯ୍ୟକାରୀ ଆସିବେ ନାହିଁ, ମାତ୍ର ଯଦି ମୁଁ ଯାଏ ମୁଁ ପୁନର୍ବାର ଆସିବି ଏବଂ ତୁମ ସହିତ ରହିବି, ଏପରିକି ତୁମ ଭିତରେ ରହିବି। ଦେଖନ୍ତୁ, ଏ ଆପଣଙ୍କ ସହିତ ପରମେଶ୍ୱର ଅଟନ୍ତି, ଆପଣଙ୍କ ଉପରେ ପ୍ରଥମେ, ଆପଣଙ୍କ ସହିତ ଖ୍ରୀଷ୍ଟଙ୍କଠାରେ, ଆପଣଙ୍କ ଭିତରେ ପବିତ୍ର ଆତ୍ମାରେ, ଏ ଆପଣଙ୍କ ଭିତରେ ପରମେଶ୍ୱର ଅଟନ୍ତି। ତେବେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ତୁମେ ମଧ୍ୟ ସେହିସବୁ କରିବ, କୌଣସି ଅନ୍ୟ କର୍ମ ନୁହେଁ, ମାତ୍ର ପରମେଶ୍ୱର ଠିକ୍ ସେ ସମାନ କାର୍ଯ୍ୟକୁ ଯାହା ସେ ଖ୍ରୀଷ୍ଟଙ୍କ ଠାରେ କରୁଥିଲେ ଜାରି ରଖିବା ପାଇଁ ଆପଣଙ୍କ ଭିତରେ ପବିତ୍ର ଆତ୍ମାଙ୍କୁ ଆଣିବାକୁ ଚାହାନ୍ତି। ଲୁଥରଙ୍କ ସମୟରେ ସେହି କାମ ଏତେ ଆବଶ୍ୟକୀୟ ନଥିଲା, ତାହା ପରମେଶ୍ୱରଙ୍କ ମଣ୍ଡଳୀ ଥିଲା, ଏହା ନଥିଲା ୱେସ୍ଲିଙ୍କ ସମୟରେ ଟିକେ ଅଧିକ ଆବଶ୍ୟକ ଥିଲା, କାରଣ ସେହି ଜଗତ ବାଇବେଲକୁ ହେ ସବୁବେଳେ ଆହୁରି ଦୁର୍ବଳ ଏବଂ ଆହୁରି ବୁଦ୍ଧିମାନ ଓ ଆହୁରି ଅଧିକ ଦୁଷ୍ଟ ହୋଇଯାଏ। ଆମେ ଜଗତ ଆହୁରି ଅଧିକ ଦୁଷ୍ଟ ହେଉଅଛି, ଆମେ ତାହା ଜାଣୁ। କାହିଁକି ମଣିଷ ଆଜି ଏହିପରି କାର୍ଯ୍ୟଗୁଡ଼ିକ କରେ ଯେ 100 ବର୍ଷ ପୂର୍ବେ ଆପଣ ଏହା ଭାବି ସୁଦ୍ଧା ନଥିବେ ଯେ ସେହିପରି ନିଷ୍ଠୁର ଜଣେ ମଣିଷ ରହିବ, ସର୍ବଦା ଅଧିକ ଦୁଷ୍ଟ ଏବଂ ଦୁଷ୍ଟମାନେ ସର୍ବଦା ଅଧିକ ଦୁଷ୍ଟ କାର୍ଯ୍ୟ କରିବ। ଶାସ୍ତ୍ର କୁହେ ଅଧିକରୁ ଅଧିକ। ତେଣୁ ପବିତ୍ର ଆତ୍ମା ଗତାୟତ କରୁଛନ୍ତି। ଲୁଥର ସହିତ ଏହାର ଅଳ୍ପ ଟିକିଏ ନିଶ୍ୱାସ ଥିଲା, ୱେସ୍ଲି ସହିତ ଏହାର ଟିକିଏ ଫୁଙ୍କ ଥିଲା ଏବଂ ପେଣ୍ଟିକସ୍ ସହିତ ଏହାର ଟିକେ ଅଧିକ ଏକ ଗଭୀର ଫୁଙ୍କ ଥିଲା। ବର୍ତ୍ତମାନ ନିଶ୍ୱାସ ଏବଂ ଆତ୍ମା ସମାନ ହୋଇଯାଇଛନ୍ତି, ସେ ଏକତ୍ର କରୁଅଛି। ପବିତ୍ର ଆତ୍ମାଙ୍କର ସେହି ସମାନ ଶକ୍ତିଶାଳୀ ଫୁଙ୍କକୁ ନେଇ ଆସୁଅଛି, ଯେପରିକି ସେଠାରେ ପଶ୍ଚାତ ସମୟରେ କରିଥିଲେ। ସେହି ସମାନ କାର୍ଯ୍ୟଗୁଡ଼ିକୁ ପ୍ରକାଶ କରୁଅଛି ଯାହାକି ସେଠାରେ ପଶ୍ଚାତ ସମୟରେ କରିଥିଲେ। ଆଜି ମଧ୍ୟ ଠିକ୍ ସେହି ସମାନ ବିଷୟକୁ ପ୍ରକାଶ କରାଯାଉଛି। ଦେଖନ୍ତୁ ଯେ ଯୀଶୁ କଣ କହିଥିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ନିଜଠାରୁ କିଛି କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ କି ସେ ପ୍ରଥମେ ପିତାଙ୍କୁ ତା କରୁଥିବାର ନ ଦେଖନ୍ତି। ପିତା ଯାହା କରନ୍ତି ସେ ପୁତ୍ରଙ୍କୁ ଦେଖାନ୍ତି, ପିତା ମୋଠାରେ ବାସ କରନ୍ତି ସେ କାର୍ଯ୍ୟ କରନ୍ତି। ବୁଝିଲେ? ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଏଠାରେ ମୁଁ ଆଉ ଏକ କଥା କହିବାକୁ ଚାହେଁ। ଯେପରି ଯୀଶୁ କହିଲେ, ଯେପରି ପିତା ମୋତେ ପ୍ରେରଣ କରିଅଛନ୍ତି, ଯେପରି ତେବେ ଦେଖନ୍ତୁ, ଯେପରି ପିତା ମୋତେ ପ୍ରେରଣ କରିଛନ୍ତି ସେହିପରି ମୁଁ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି। ଯେପରି ପିତା ତାଙ୍କୁ କିପରି ପ୍ରେରଣ କରିଥିଲେ, ତାହାଙ୍କୁ ପ୍ରେରଣ କରିଥିବା ପିତା ସ୍ୱର୍ଗରୁ ଓହ୍ଲାଇ ଆସି ତାହାଙ୍କଠାରେ ବାସ କରିଥିଲେ। ସେ ବାହାରି ଗଲେ, ସେ କହିଲେ, ମୁଁ ସର୍ବଦା ତାହା କରେ ଯାହା ମୋ ପିତାଙ୍କୁ ପ୍ରସନ୍ନ କରେ। ବୁଝିଲେ? ପିତା ତାହାଙ୍କୁ ଯାହା କରିବାକୁ ଦେଖାଉଥିଲେ ସେ ସେହି ବିଷୟଗୁଡ଼ିକୁ କରିବାକୁ ଲାଗିଲେ। ମୋର ପିତା ପ୍ରଥମେ ମୋତେ ନ ଦେଖାଇବା ଯାଏ ମୁଁ କିଛି କରେ ନାହିଁ। ପରମେଶ୍ୱର ଯିଏ ତାହାଙ୍କୁ ପ୍ରେରଣ କରିଥିଲେ ତାହାଙ୍କ ଭିତରେ ଥିଲେ, ଏବଂ ପିତା ଯେପରି ମୋତେ ପଠାଇଥିଲେ, ଯେଉଁ ପ୍ରକାର ପିତା ମୋତେ ପ୍ରେରଣ କରିଥିଲେ ମୁଁ ମଧ୍ୟ ସେହିପରି ତୁମମାନଙ୍କୁ ପଠାଉଅଛି। ଏହା କଣ ଅଟେ? ପରମେଶ୍ୱର ଆପଣଙ୍କ ଭିତରେ କାର୍ଯ୍ୟ କରୁଛନ୍ତି। କଣ ସେହି ସମାନ କର୍ମ ସବୁ? ସେହି ସମାନ ଯୀଶୁ କହିଲେ, ସେହି ଯିଏ ବିଶ୍ୱାସ କରେ ଯିଏ ମୋତେ ତାହାର ନିଜ ଭିତରେ ରଖିଅଛି, ସେହି ପବିତ୍ର ଆତ୍ମା ରୂପରେ ଯିଏ ବିଶ୍ୱାସ କରେ ଯିଏ ମୋର ପୁନରୁତ୍ଥାନର ସାକ୍ଷୀ ହୋଇସାରିଛନ୍ତି ଜାଣେ ଯେ ମୁଁ ତାହାଙ୍କଠାରେ ଅଛି। ସେ ଯିଏକି ମୋଠାରେ ଅଛନ୍ତି, ଯଦି ତୁମେ ମୋଠାରେ ରୁହ ମୋର ବାକ୍ୟ ତୁମମାନଙ୍କଠାରେ ରହିବ। ତେବେ ଆପଣ କୁହନ୍ତି ମୁଁ ଯୀଶୁଙ୍କଠାରେ ରୁହେ, କିନ୍ତୁ ମୁଁ ନିଶ୍ଚିତ ଭାବରେ ଈଶ୍ୱରୀୟ ଆରୋଗ୍ୟତାରେ ବିଶ୍ୱାସ କରେ ନାହିଁ, ତାହା ଏହା ଦର୍ଶାଏ ଯେ ସେ ସେଠାରେ ନାହାନ୍ତି। ମୁଁ ଯୀଶୁଙ୍କଠାରେ ବିଶ୍ୱାସ କରେ, ଏହି ଦିନରେ ପବିତ୍ର ଆତ୍ମାଙ୍କୁ ବିଶ୍ୱାସ କରେ ନାହିଁ, ସେପରି ନୁହେଁ ଯେପରିକି ତାହା ସେମାନଙ୍କ ପାଖରେ ସେଠାରେ ରହିଥିଲା, ତାହା ଦର୍ଶାଏ ଯେ ସେ ସେଠାରେ ନାହାନ୍ତି। ପବିତ୍ର ଆତ୍ମା ନିଜେ କହିଥିବା ସେହି ପ୍ରତ୍ୟେକ ବାକ୍ୟର ଅଭିଲେଖ ରଖନ୍ତି। ସେ ଜଣେ ମିଥ୍ୟାବାଦୀ ନୁହନ୍ତି, ସେ କାହାରିକୁ କିମ୍ବା କୌଣସି ସଂଗଠନକୁ ଭୟ କରନ୍ତି ନାହିଁ, ତାଙ୍କୁ କାହାରି ପାଇଁ ନିଚ୍ଚ ହେବାକୁ ପଡେ ନାହିଁ। ସେ କୁହନ୍ତି ଏବଂ ତାପରେ ସେ ତା ସହିତ ଲାଗି ରୁହନ୍ତି। ଯଦି ସେହି ଉଚ୍ଚ ଏବଂ ପ୍ରଦୂଷିତ ଓ ଶିକ୍ଷିତ କିମ୍ବା ଆମେ ଏହାକୁ ଯେପରି କହିଥାଉ ଉଚ୍ଚ ପଦାସୀନ ଲୋକ, ଯଦି ସେମାନେ ଏହାକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ, ତେବେ ପରମେଶ୍ୱର ଏହି ପଥର ଗୁଡ଼ିକରୁ ଅବ୍ରାହ୍ମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିବାକୁ ସକ୍ଷମ ଅଟନ୍ତି। ସେ ଅପରାଧୀମାନଙ୍କୁ ଏବଂ ମଦୁଆମାନଙ୍କୁ ଏବଂ ଅନ୍ୟ ସମସ୍ତ କିଛିକୁ ନେବେ ଏବଂ ଏହାକୁ ଉଠାଇବେ। ପରମେଶ୍ୱର ଏହା କରିପାରନ୍ତି ଏବଂ ସେ ଏହା କରୁଛନ୍ତି। ପରମେଶ୍ୱର ଏହି ପଥର ଗୁଡ଼ିକରୁ ଅବ୍ରାହ୍ମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିବାକୁ ସକ୍ଷମ ଅଟନ୍ତି। କେହି ତ ଏହା କରିବାକୁ ଯାଉଛନ୍ତି, କାରଣ ସେ ପରମେଶ୍ୱର ଅଟନ୍ତି। ଯଦି ତୁମେ ମୋ ଠାରେ ରୁହ ଏବଂ ମୋର ବାକ୍ୟ ତୁମଠାରେ ରୁହେ, ତାହେଲେ ତୁମର ଯାହା ଇଚ୍ଛା ତାହା ମାଗ, କାରଣ ତୁମେ ତାହାଙ୍କର ବାକ୍ୟକୁ ମାଗୁଅଛ ଏବଂ ତାହାଙ୍କର ବାକ୍ୟ ହେଉଛି ଜୀବନ। ଏହାକୁ କୁହନ୍ତୁ, ଯଦି ପରମେଶ୍ୱର ଏହା କହିଛନ୍ତି ଏବଂ ଆପଣ ସୁନିଶ୍ଚିତ ଯେ ସେ ତାହା କହିଛନ୍ତି, ପବିତ୍ର ଆତ୍ମା ଏହାର ଅଭିଲେଖ ରଖନ୍ତି ଯେ ବାକ୍ୟ ସଠିକ୍ ଅଟେ, ତାହେଲେ ଭାଇ ଆପଣ ସେଠାରେ ଅଛନ୍ତି। ଏହାକୁ କୁହନ୍ତୁ, ତାହା ସେଠାରେ ହୋଇଯିବ। ଏହି ପର୍ବତକୁ କୁହ ଘୁଞ୍ଚି ଯା, ନିଜ ହୃଦୟରେ ସନ୍ଦେହ ନ କର, କିନ୍ତୁ ବିଶ୍ୱାସ କର ଯେ ଆପଣ ଯାହା କହିଛନ୍ତି ତାହା ସଫଳ ହେବ। ଏହା ଆପଣ ନୁହନ୍ତି ଯିଏକି କହୁଛନ୍ତି, କିନ୍ତୁ ପିତା ଯିଏକି ଆପଣଙ୍କ ଠାରେ ବାସ କରନ୍ତି ସେ କଥାବାର୍ତ୍ତା କରନ୍ତି। ଏହା ଆପଣ ନୁହନ୍ତି ଯିଏକି ସେହି ପର୍ବତ ସହିତ କଥାବାର୍ତ୍ତା କରୁଛନ୍ତି, ଏହା ତ ପିତା ଅଟନ୍ତି ଯିଏକି ଆପଣଙ୍କ ଭିତରେ ଅଛନ୍ତି, ସେହି ପର୍ବତ ସହିତ କଥା ହେଉଛନ୍ତି। ଏହାକୁ ଘୁଞ୍ଚିବାକୁ ଅଛି। ସମସ୍ତ ଆକାଶ ଓ ପୃଥିବୀ ଲୋପ ପାଇଯିବ, ସେ କହିଲେ, କିନ୍ତୁ ମୋର ଆତ୍ମା ଲୋପ ପାଇବ ନାହିଁ କିମ୍ବା ମୋର ବାକ୍ୟ ଲୋପ ପାଇବ ନାହିଁ। ନିଶ୍ଚିତ ଭାବରେ ଏହା ଲୋପ ପାଇପାରେ ନାହିଁ। ପିତା, ବର୍ତ୍ତମାନ ଯେଉଁ କର୍ମ ମୁଁ କରେ ପରମେଶ୍ୱର ତାହାଙ୍କର କାର୍ଯ୍ୟଗୁଡ଼ିକୁ ଜାରି ରଖିବା ପାଇଁ ନିଜର ମଣ୍ଡଳୀରେ ଅଛନ୍ତି। ସେଇଥିପାଇଁ ସେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କଲେ। ତେବେ ସେ ତାହା ଜାଣିଥିଲେ, ସେ ଜାଣିଥିଲେ ଯେ ଏହା ହେବ ନାହିଁ, ଏହା ସେହିପରି ହୋଇପାରିବ ନାହିଁ। ତେଣୁ ଅନ୍ୟ ଉପାୟରେ ହେଲେ ମଧ୍ୟ ତେଣୁ ତାହାଙ୍କୁ ପଠାଇବାକୁ ପଡ଼ିଥିଲା। ପିତା ପୁତ୍ରଙ୍କୁ ପ୍ରେରଣ କଲେ, ସେ ସବୁ କିଛି ଯାହାକି ଆପଣଙ୍କ ଭିତରେ ଥିବା ପୁତ୍ରଙ୍କୁ ପ୍ରଦାନ କଲେ, ଏବଂ ସେହି ସମାନ କାର୍ଯ୍ୟ ଯାହା ସେ କରିଥିଲେ, ଠିକ୍ ସେହି ସମାନ କାର୍ଯ୍ୟ ଯାହାକି ବର୍ତ୍ତମାନ ଯୀଶୁ କରିଥିଲେ, ହେ ମଣ୍ଡଳୀ ତୁମେ ମଧ୍ୟ ତାହା କରିବ। କଣ ଆପଣ ପରମେଶ୍ୱରଙ୍କ କାର୍ଯ୍ୟ କରିବାକୁ ଚାହିଁବେ ନାହିଁ କି? ଯୀଶୁ କହିଲେ, ଯଦି ତୁମେ ପରମେଶ୍ୱରଙ୍କ କାର୍ଯ୍ୟ କରିବାକୁ ଚାହୁଁଛ, ମୋ ଉପରେ ବିଶ୍ୱାସ କର। ଆପଣ ତାହାଙ୍କ ଉପରେ କିପରି ବିଶ୍ୱାସ କରିବେ? ଆପଣ ପବିତ୍ର ଆତ୍ମା ନ ପାଇବା ଯାଏ ଆପଣ ତାହା କରିପାରନ୍ତି ନାହିଁ। କାରଣ କୌଣସି ମନୁଷ୍ୟ କହିପାରିବେ ନାହିଁ ଯେ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ଆପଣ ତ ତାହା କହୁଛନ୍ତି ଯାହାକି ଅନ୍ୟ କେହି କହିଛନ୍ତି। ବାଇବେଲ କୁହେ ଯେ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ମୁଁ ବାଇବେଲକୁ ବିଶ୍ୱାସ କରେ, ଠିକ୍ ଅଛି। ବାଇବେଲ କୁହେ ଯେ ସେ ପରମେଶ୍ୱରଙ୍କ ପୁତ୍ର। ମୁଁ ବାଇବେଲକୁ ବିଶ୍ୱାସ କରେ। ପାଳକ କୁହନ୍ତି ଯେ ସେ ପରମେଶ୍ୱରଙ୍କ ପୁତ୍ର। ମୁଁ ପାଳକଙ୍କୁ ବିଶ୍ୱାସ କରେ। ମା କୁହନ୍ତି ଯେ ସେ ପରମେଶ୍ୱରଙ୍କ ପୁତ୍ର। ମୁଁ ମାଙ୍କୁ ବିଶ୍ୱାସ କରେ। ମୋର ବନ୍ଧୁ କୁହନ୍ତି ଯେ ସେ ପରମେଶ୍ୱରଙ୍କ ପୁତ୍ର। ମୁଁ ମୋର ବନ୍ଧୁଙ୍କୁ ବିଶ୍ୱାସ କରେ। କିନ୍ତୁ ଏକମାତ୍ର ଉପାୟ ଯେ ମୁଁ କହିପାରେ ଯେ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ସେତେବେଳେ ଅଟେ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ଓ ନିଜ ବିଷୟରେ ଅଭିଲେଖ ଦିଅନ୍ତି। ତାପରେ ମୁଁ ଜାଣେ ଯେ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। କୌଣସି ଲୋକ ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ଡାକିପାରନ୍ତି ନାହିଁ, କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା। ସେଠାରେ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା କଥା କହୁଥିବା କୌଣସି ବ୍ୟକ୍ତି ଯୀଶୁଙ୍କୁ ଅଭିଶପ୍ତ ବୋଲି ଡାକନ୍ତି ନାହିଁ, କିମ୍ବା ଏହା କୁହନ୍ତି ନାହିଁ ଯେ ସେ ସେଦିନ ଆଉ କିଛି ଥିଲେ ଏବଂ ଆଜି ଅନ୍ୟ କିଛି ଅଟନ୍ତି। ତାହା ତାଙ୍କୁ ଦୁର୍ବଳ ଏବଂ ଝୁଣ୍ଟି ପଡ଼ିବା ଭଳି କରିଥାଏ। ନା ମହାଶୟ, ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଯେକୌଣସି ପ୍ରକୃତ ଆତ୍ମା ଏହାର ଅଭିଲେଖ ବହନ କରିବେ, ଠିକ୍ ଅଛି। ତେବେ ସେ କହିଲେ, ଏହି କର୍ମ ଯାହା ମୁଁ କରେ ତୁମେ ମଧ୍ୟ କରିବ। ଯୋହନ 14:12 ବର୍ତ୍ତମାନ ସେହି ସମାନ କାମ। ଓ ସେମାନେ କୁହନ୍ତି, ମଣ୍ଡଳୀ ଆଜି ଅଧିକ ମହତ କାର୍ଯ୍ୟ କରେ କେଉଁ ଉପାୟରେ? ସେ କହିଲେ, ଯେଉଁ କର୍ମ ମୁଁ କରେ ତାହା ସେମାନେ କହନ୍ତି। ତେବେ ଆମେ ସମଗ୍ର ବିଶ୍ୱରେ ମିଶନାରୀ ମାନଙ୍କୁ ପଠାଇଅଛୁ, ତାହା ଏକ ଅଧିକ ମହତ କାମ ଅଟେ। କିନ୍ତୁ ସେ କହିଲେ, ଯେଉଁ କର୍ମ ମୁଁ କରେ ତେବେ ସେଗୁଡ଼ିକ କର। ପ୍ରଥମେ ସେଗୁଡ଼ିକ କର, ତାପରେ ମିଶନାରୀ ମାନଙ୍କ ବିଷୟରେ କଥାବାର୍ତ୍ତା କରିବ। ଆଜି ଏଠାରେ କିଛି ସମୟ ପୂର୍ବରୁ ଜଣେ ମୁସଲମାନ ବିଷୟରେ କଥାବାର୍ତ୍ତା କରୁଥିଲି। ସେ କହିଥିଲେ, ମହମ୍ମଦ ମରିଯାଇଛନ୍ତି। ତାହା ଠିକ୍, ସେ କବରରେ ଅଛନ୍ତି, କିନ୍ତୁ ଦିନେ ସେ ଉଠିବେ। ସେ କହିଲେ, ଯଦି ସେ କବରରୁ ଉଠନ୍ତି ତେବେ ସମଗ୍ର ବିଶ୍ୱ 24 ଘଣ୍ଟା ମଧ୍ୟରେ ତାହା ଜାଣିଯିବ। ସେ କହିଲେ, ଆପଣ ଲୋକମାନେ କୁହନ୍ତି ଯେ ଯୀଶୁ 2000 ବର୍ଷ ହେଲାଣି ପୁନରୁତ୍ଥିତ ହୋଇଛନ୍ତି, ଏବଂ 1/3 ଲୋକ ସୁଦ୍ଧା ଏପର୍ଯ୍ୟନ୍ତ ତାହା ଜାଣିନାହାନ୍ତି। ତାହା ଏଇଥିପାଇଁ ଅଟେ କାରଣ ଆପଣ ଏହାର ଏକ ବୌଦ୍ଧିକ ଦୃଷ୍ଟିକୋଣରୁ କଥା କହିଥିଲେ। ଆପଣ ବିଦ୍ୟାଳୟ କିମ୍ବା ଶିକ୍ଷାର ଏକ ଦୃଷ୍ଟିକୋଣରୁ କହିଥିଲେ। ଯଦି ଏହି ସମଗ୍ର ପରମେଶ୍ୱରଙ୍କ ମହାନ ମଣ୍ଡଳୀ, କ୍ୟାଥୋଲିକ, ପ୍ରୋଟେଷ୍ଟାଣ୍ଟ ସମସ୍ତଙ୍କୁ ଏକତ୍ର ଗଣନା କରିବା, ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଥାନ୍ତେ, ତେବେ ଏହି ଜଗତ ଖ୍ରୀଷ୍ଟିଆନ ଧର୍ମରେ ଦୃଢ ଭାବେ ସ୍ଥାପିତ ହୋଇ ରହିଥାନ୍ତା। ସାମ୍ୟବାଦ ଭଳି କୌଣସି ବିଷୟ ହୋଇନଥାନ୍ତା। ଝଗଡ଼ା କିମ୍ବା ଶତ୍ରୁତା ଅବା ସ୍ୱାର୍ଥପରତା କି ଅବା ଘୃଣା ଭଳି କୌଣସି ବିଷୟ ହୋଇନଥାନ୍ତା। ଯୀଶୁ ତାହାଙ୍କ ସିଂହାସନରେ ବସିଥାନ୍ତେ ଏବଂ ଆମେ ପରମେଶ୍ୱରଙ୍କ ପାରଦେଶ ଦେଇ ଗମନାଗମନ କରୁଥାନ୍ତୁ। ଅନନ୍ତ ଜୀବନ ସହିତରେ ଚିରଦିନ ବଞ୍ଚି ରହିଥାନ୍ତୁ। ଏକ ନୂତନ ଶରୀରରେ ପୁନରୁତ୍ଥିତ ହୋଇ କେବେ ବୃଦ୍ଧ ନ ହେବାକୁ, କେବେ ଧୂସର ନ ହେବାକୁ, କେବେ ଅସୁସ୍ଥ ନ ହେବାକୁ, କେବେ ଭୋକିଲା ନ ହେବାକୁ ଚାରିଆଡେ ଚଲାବୁଲା କରୁଥାନ୍ତୁ। ପ୍ରଭୁଙ୍କ ଆନନ୍ଦରେ ଚାଲି ରହିଥାନ୍ତୁ। ପଶୁମାନଙ୍କ ସହିତ କଥାବାର୍ତ୍ତା କରୁଥାନ୍ତୁ ଏବଂ ଓହ କିଏ ଦିନ ହୋଇଥାନ୍ତା। ମାତ୍ର ତାହା ବ୍ୟତୀତ ଆମେ ଅନ୍ୟ ସମସ୍ତ କିଛି କାର୍ଯ୍ୟ କରିଅଛୁ, ଯାହାକି ସେ କହିଲେ, ସମସ୍ତ ଜଗତକୁ ଯାଅ ଏବଂ ସୁସମାଚାର ପ୍ରଚାର କର। ସୁସମାଚାର କଣ କରେ? କେବଳ ବାକ୍ୟ ନୁହେଁ, କିନ୍ତୁ ପବିତ୍ର ଆତ୍ମାଙ୍କ ଶକ୍ତି ଏବଂ ପ୍ରଦର୍ଶନ ମାଧ୍ୟମରେ ପରମେଶ୍ୱରଙ୍କ ବାକ୍ୟକୁ ପ୍ରକଟିତ କରିବା ହେଉଛି ସୁସମାଚାର। ଆପଣ ଏହା କରିପାରନ୍ତି ନାହିଁ। ତେବେ ଯୀଶୁ ତାହା ଜାଣିଥିଲେ ଯେ ତାହାଙ୍କୁ ନିଜର ମଣ୍ଡଳୀରେ ରହିବାକୁ ଥିଲା। ତେଣୁକରି ସେ ଜାଣିଥିଲେ ଯେ ଆମର ବୌଦ୍ଧିକ ବିଦ୍ୟାଳୟମାନ ରହିବ ଏବଂ ଆପଣ ଏହାକୁ କେବେ ବି ଏକ ବୌଦ୍ଧିକ ବିଦ୍ୟାଳୟରେ ପାଇବେ ନାହିଁ। ସେମାନେ ତ ଏହାର ବିରୁଦ୍ଧରେ ରହିବେ, କାରଣ ଯାହା ସବୁ ସେମାନେ ଜାଣନ୍ତି ତାହା ହେଲା କୌଣସି ପ୍ରଖର ବୁଦ୍ଧି ବିଶିଷ୍ଟ ମଣିଷର ଶିକ୍ଷା, କୌଣସି ମତ ବା ନାମଧାରୀ ସଂଗଠନ ଯାହାଦ୍ୱାରା ସେମାନେ ଜୀବିତ ରହିବାକୁ ଚାହାନ୍ତି। ତେଣୁ ସେମାନେ ଆପଣଙ୍କୁ ସେଥିରେ ସୁବ୍ୟବସ୍ଥିତ କରିଦେବେ ଓ ଆପଣଙ୍କୁ ଏହି ଶରୀରର ଏକ ସଦସ୍ୟ କରିଦେବେ। ଆଉ ଭାଇ, ଆପଣଙ୍କୁ ଏକ ବିଶ୍ୱାସ ମତରୁ ଏପରି କିଛି ଉଦ୍ଧୃତ କରି କହିବେ ଯାହାକି ଏପରି ମନେ ହେବ ଯେ ତାହା ସମ୍ପୂର୍ଣ୍ଣ ରୂପେ ଠିକ ଅଟେ। ମହାନ ପବିତ୍ର ମଣ୍ଡଳୀ, ସେହି ମାତା ଏହା ଅନେକ ଝଡ଼ଝଞ୍ଜା ସହିଅଛି, ଏହା ଅନେକ ତାଡ଼ନା ସହିଅଛି। ଶୈତାନ ମଧ୍ୟ ଠିକ ସେହିପରି ଅଟେ। ତାକୁ ପ୍ରାୟ ଏଠାରେ ଥିବା ସମସ୍ତ ସ୍ଥାନରୁ ବାହାର କରି ଦିଆଯାଇଅଛି ଏବଂ ତଥାପି ସେ ସେହି ସମାନ ଭାବରେ ଚାଲିଛି। ହଁ ଆଜ୍ଞା, ଓ ସେମାନେ ଏଗୁଡ଼ିକୁ ଉଦ୍ଧୃତ କରିବାକୁ ଚେଷ୍ଟା କରିବେ। ତେଣୁକରି ଯୀଶୁ ଜାଣିଥିଲେ ଯେ ଏକ ବହୁତ ବଡ଼ ବୌଦ୍ଧିକ ଜାଗରଣ ହେବ, ଠିକ୍ ଯେପରିକି ତାହାଙ୍କ ସମୟରେ ହୋଇଥିଲା। ହାଣ୍ଡି ଓ ପାତ୍ର ଧୌତ କରିବା ଏବଂ ପୋଷାକ ମାନ ପିନ୍ଧିବା ଓ କାମିଜ କଲର ମୋଡ଼ି ହୋଇଥିବା ଆଉ ସବୁକିଛି ଯେପରିକି ସେମାନେ କରିଥିଲେ, ଏହି ସମସ୍ତ ବିଭିନ୍ନ ବିଷୟମାନ ଯାହା ସେମାନେ କରିବେ, ସେ ଜାଣିଥିଲେ ଯେ ସେମାନେ ତାହା କରିବେ। ତେଣୁ ସେ କହିଥିଲେ, ତୁମେ କେବଳ ଗୋଟିଏ ମିନିଟ ଅପେକ୍ଷା କର, ମୁଁ ତୁମକୁ ଅନାଥ କରି ଛାଡ଼ିଯିବାକୁ ଯାଉନାହିଁ, ମୁଁ ତୁମ ସହିତ ରହିବା ପାଇଁ ପୁନର୍ବାର ଆସୁଅଛି। ତେଣୁ ସେ କହିଲେ, ଯେଉଁ କର୍ମ ମୁଁ କରେ ତୁମେମାନେ ମଧ୍ୟ କରିବ। ପରମେଶ୍ୱରଙ୍କ ପାଇଁ ପବିତ୍ର ଆତ୍ମା ପଠାଇବାର ଉଦ୍ଦେଶ୍ୟ ଥିଲା ଯେ ଏକ ଗୋଷ୍ଠୀ ମାଧ୍ୟମରେ ଜାରି ରଖିବା, ପରମେଶ୍ୱରଙ୍କୁ କ୍ରମାଗତ ଭାବରେ ଜଗତ ନିକଟରେ ପ୍ରକାଶ କରିବା। ତା ବିକଳ ଠିକ, ଏକ ଧର୍ମମତ ଦ୍ୱାରା ନୁହେଁ, ନାମଧାରୀ ସଂସ୍ଥା ଦ୍ୱାରା ନୁହେଁ, କିନ୍ତୁ ତାହାଙ୍କର ପୁନରୁତ୍ଥାନର ଶକ୍ତି ଦ୍ୱାରା, ତାହାଙ୍କର ବାକ୍ୟକୁ ବାସ୍ତବ କରିବା ଦ୍ୱାରା, ତାହାଙ୍କର ପ୍ରତିଜ୍ଞାକୁ ଗ୍ରହଣ କରି ସଂଖ୍ୟାଲଘୁଙ୍କ ପକ୍ଷରେ ଛିଡ଼ା ହୋଇ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ଏବଂ କଳାକାଶ ପଛକୁ ଘୁଞ୍ଚିବାର ଦେଖିବା ଓ ପରମେଶ୍ୱରଙ୍କ ଶକ୍ତିକୁ ଭିତରକୁ ଆସି ତାକୁ ଅଧିକାର କରିନେବାର ଦେଖିବା। ଆମେନ୍। ତାହା ହିଁ ଅଟେ ଯାହାକି ସେ ଚାହାନ୍ତି, ତାହା ହିଁ ଅଟେ ଯାହା ପାଇଁ କି ପବିତ୍ର ଆତ୍ମାଙ୍କୁ ପ୍ରେରଣ କରାଯାଇଥିଲା। ସେହି ଉଦ୍ଦେଶ୍ୟ ପାଇଁ ହିଁ ତାହାଙ୍କୁ ପ୍ରେରଣ କରାଯାଇଥିଲା। ଆମେ ବର୍ତ୍ତମାନ ଜାଣୁ ଯେ ତାହା କଣ ଅଟେ ଏବଂ ସେଇଥିପାଇଁ ହିଁ ତାହାଙ୍କୁ ପ୍ରେରଣ କରାଯାଇଥିଲା। ତେଣୁକରି ଅନ୍ୟ କୌଣସି ରକ୍ତ ଲୋକମାନଙ୍କୁ ପବିତ୍ର କରିବ ନାହିଁ, ମୁଁ ଆପଣଙ୍କୁ ପବିତ୍ର କରିପାରେ ନାହିଁ ଏବଂ ଆପଣ ମୋତେ ପବିତ୍ର କରିପାରନ୍ତି ନାହିଁ, କାରଣ ଆମେ ଦୁହେଁ ଯୌନ ସମ୍ପର୍କରୁ ଜନ୍ମ ହୋଇଅଛୁ। ମାତ୍ର ଯୀଶୁ ଯୌନ ସମ୍ପର୍କ ବିନା ଜନ୍ମ ହୋଇଥିଲେ, ତାହା ଠିକ୍। ତେଣୁ ତାହାଙ୍କର ରକ୍ତ ପବିତ୍ରକାରୀ ଥିଲା ଏବଂ ପରମେଶ୍ୱର ତଳକୁ ଓହ୍ଲାଇ ଆସିଲେ, ଏକ ଶରୀର ପ୍ରସ୍ତୁତ କଲେ, ସେଥିରେ ବାସ କଲେ, ଏହାକୁ ପବିତ୍ର କରିବା ପାଇଁ ସେହି ରକ୍ତ ପାତିଲେ ଯାହାକି ସମ୍ପୂର୍ଣ୍ଣ ରୂପେ ପାପ ଏବଂ ଲଜ୍ଜାର ଦୋଷକୁ ବହିଷ୍କାର କରିଦେଲା। ତାପରେ ବିଶ୍ୱାସ ଜରିଆରେ ସେଥିରେ ବିଶ୍ୱାସ କରି ପରମେଶ୍ୱର ସେହି ରକ୍ତକୁ ପବିତ୍ରକୃତ କରିବା ଦ୍ୱାରା ସେହି ମାନବ ଶରୀରକୁ ଓହ୍ଲାଇ ଆସନ୍ତି, ବିଶ୍ୱାସ ଦ୍ୱାରା ତାଙ୍କଠାରେ ଅବ୍ରାହମଙ୍କ ବୀଜ ରଖିଦିଅନ୍ତି। ଏହା ବିଶ୍ୱାସ କରିବା ଯେ ସେହି ରକ୍ତ ଆସିବ, ସେ ବିଶୁଦ୍ଧ ରକ୍ତ ଯାହାକି ତାହାଙ୍କର ରକ୍ତ ପରି ଚମତ୍କାର ହେବ। ସେ ମୃତ ପ୍ରାୟ ଥିବା ପରେ ସୁଦ୍ଧା ସେଠାକୁ ଚାଲିକରି ଗଲେ। 25 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରକୁ ବିଶ୍ୱାସ କଲେ। ସେ 75 ବର୍ଷ ବୟସରେ ଆଉ ସେ 100 ବର୍ଷ ହେବା ପର୍ଯ୍ୟନ୍ତ ବିଶ୍ୱାସ କରିଥିଲେ ଏବଂ ସାରା 65 ବର୍ଷ ବୟସର ଏବଂ ସେ 90 ବର୍ଷ ପର୍ଯ୍ୟନ୍ତ ବିଶ୍ୱାସ କରିଥିଲେ ଏବଂ ସେ ମଧ୍ୟ ଜଣେ ମୃତ ପ୍ରାୟ ସଦୃଶ ଥିଲେ। ଆଉ ପରମେଶ୍ୱର କହିଲେ, ଯେପରିକି ଲୋକମାନେ ଏହାକୁ ନିଶ୍ଚିତରେ ଦେଖିବାରୁ ବଞ୍ଚିତ ନ ହୁଅନ୍ତି, ତାକୁ ପାହାଡ଼ ଉପରକୁ ନିଅ, ଏକ ବଳିଦାନ ନିମନ୍ତେ ଉତ୍ସର୍ଗ କର। ସେ ଆପଣ ଦାସମାନଙ୍କୁ କହିଲେ, ତୁମେ ଖଚର ସହିତ ଏଠାରେ ଛିଡ଼ା ହୋଇଥାଅ ଏବଂ ଅପେକ୍ଷା କର, ପୁଅ ଏବଂ ମୁଁ ସେଠାରେ ଉପରକୁ ଯିବୁ ଓ ଉପାସନା କରିବୁ, ଆଉ ପୁଅ ଓ ମୁଁ ଫେରି ଆସିବୁ। ଓ ସେ କିପରି କରିବାକୁ ଯାଉଛନ୍ତି? ଅବ୍ରାହମ କହିଲେ, ମୁଁ ତାକୁ ମୃତମାନଙ୍କ ମଧ୍ୟରୁ ଜଣକା ଭାବରେ ପ୍ରାପ୍ତ କରିଅଛି ଏବଂ ମୁଁ ଜାଣେ ଯେ ଯିଏ ମୋତେ ତାକୁ ମୃତମାନଙ୍କ ମଧ୍ୟରୁ ଜଣକା ଭାବରେ ଦେଇଛନ୍ତି ତାକୁ ମୃତ୍ୟୁରୁ ପୁନରୁତ୍ଥିତ କରିବାକୁ ସମର୍ଥ ଅଟନ୍ତି, ଯଦି ମୁଁ କେବଳ ତାହାଙ୍କର ବାକ୍ୟ ପାଳନ କରେ। ପାଳନ କରିବା, ତାହାଙ୍କ ବାକ୍ୟ ପାଳନ କରେ, ତାହାକୁ ମୃତ୍ୟୁରୁ ପୁନରୁତ୍ଥିତ କରିବାରେ ସକ୍ଷମ ଅଟନ୍ତି। ଖ୍ରୀଷ୍ଟଙ୍କ ବିଷୟରେ ସିଦ୍ଧ ଭାବରେ କହୁଛନ୍ତି, ସେ ସେଠାରେ ଅଛନ୍ତି ଏବଂ ସେହି ରକ୍ତ କୋଷିକା ଦେଇ ପବିତ୍ର ଆତ୍ମା ଆସିଥିଲେ, ଯିଏକି ନିଜେ ଯୀଶୁ ନାମକ ଏକ ଶରୀରରେ ବାନ୍ଧି ହୋଇ ରହିଥିଲେ। ସେହି ରକ୍ତ ବିଶ୍ୱାସ ଦ୍ୱାରା ମୁକ୍ତିପ୍ରାପ୍ତ ଲୋକମାନଙ୍କୁ କିମ୍ବା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଡାକିବା ପାଇଁ ଏକ ମାର୍ଗ ପବିତ୍ରୀକୃତ କଲା ଏବଂ ଯେତେବେଳେ ଆପଣ ଏହାକୁ ଗ୍ରହଣ କରିଥାନ୍ତି ଓ ପବିତ୍ର ଆତ୍ମା ଆପଣଙ୍କଠାରୁ ସମସ୍ତ ସ୍ୱାର୍ଥପରତାକୁ ବାହାର କରିଦେଇଥାନ୍ତି, ସେତେବେଳେ ସେ ପରମେଶ୍ୱର ସ୍ୱୟଂ ତାହାଙ୍କର ଇଚ୍ଛାକୁ ସାଧନ କରିବା ପାଇଁ ଭିତରକୁ ପ୍ରବେଶ କରନ୍ତି। ଏଠାରେ ତଳେ ସେହି ସ୍ୱାର୍ଥୀ ମାଲିକ ଚିଡ଼ଚିଡ଼ି ହେଉଥାଏ ଏବଂ ଏହି ଅନ୍ୟ ଜଣକ ଅମୁକ ଅମୁକ ଏଠାରେ ଅମୁକ ଅମୁକ କରୁଥାଏ ଏବଂ ଏହି ବୃଦ୍ଧ ଲୋକ ଜଣକ ଏହା ବିଷୟରେ ତା ବିରୁଦ୍ଧରେ କହୁଥାଏ। ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି ଠିକ୍ ଏହାର ସମ୍ମୁଖରେ ଛିଡ଼ା ହେବେ। ଆମିନ। ଏବଂ ସେମାନେ ଧ୍ୟାନ ଦେଇଥିଲେ, ସେମାନେ ଅଜ୍ଞ ଏବଂ ଅଶିକ୍ଷିତ ଥିଲେ, ମାତ୍ର ସେମାନେ ଏହା ଧ୍ୟାନ ଦେଇଥିଲେ ଯେ ସେମାନେ ଯୀଶୁଙ୍କ ସହିତ ଥିଲେ, ତା ପାଇଁ ହିଁ ତ ପବିତ୍ର ଆତ୍ମା ଆସିଛନ୍ତି। ଜଣେ ସାନ ପୁରୁଣା ମାଛୁଆ ତାଙ୍କର ନାମର ହସ୍ତାକ୍ଷର କରିପାରୁନଥିଲେ, କିନ୍ତୁ ସେ ସେଠାରେ ଛିଡ଼ା ହୋଇ କହିଥିଲେ, ଆମେ କାହାକୁ ବିଶ୍ୱାସ କରିବା, ମନୁଷ୍ୟ ନା ପରମେଶ୍ୱର? ଆମିନ। ଏହା ଆପଣମାନେ ଜାଣନ୍ତୁ, ଆମେ ଏବେ ମଧ୍ୟ ଯୀଶୁଙ୍କ ନାମରେ ପ୍ରଚାର କରିବୁ। ମୋ ପ୍ରଭୁ, କେତେ ସାହସ! ସେ ଜାଣିଥିଲେ ଯେ ତାଙ୍କର ସେଠାରେ ଆରପାରିରେ ଏକ ଘର ରହିଥିଲା, ତାହା ଠିକ୍। ସେଠାରେ ଜଣେ ତୀର୍ଥଯାତ୍ରୀ ଏବଂ ଜଣେ ବିଦେଶୀ ଥିଲେ, ସେ ଆସିବାକୁ ଥିବା ନଗରର ଅନ୍ୱେଷଣ କରୁଥିଲେ। ସେହି କପଟି ପୁରୋହିତ ତାଙ୍କ ପାଇଁ କଣ ଥିଲେ? ସେ ତ ସ୍ୱର୍ଗର ପରମେଶ୍ୱରଙ୍କ ଅଧୀନରେ ଥିଲେ, ଯିଏକି ତାହାଙ୍କର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କୁ ପୁନରୁତ୍ଥିତ କରିଥିଲେ ଏବଂ ତାହାଙ୍କୁ ଆକାଶ ଓ ପୃଥିବୀର ନିର୍ମାଣକାରୀ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ପରିପୂର୍ଣ୍ଣ କରିଥିଲେ। ସେଠାରେ ଆପଣ ଅଛନ୍ତି, ସେ ତାଙ୍କୁ ଭୟ କରିନଥିଲେ ନା? ଆଜ୍ଞା, ମୃତ୍ୟୁ। କାହିଁକି ଯେତେବେଳେ ସେମାନେ ଏହି ଛୋଟ ପୁରୁଣା ସ୍ଥିପାନକୁ ସେଠାକୁ ନେଇଗଲେ ଏବଂ କହିଲେ, ଏହାକୁ ପଥର ମାରିଦିଅ, ସେ କହିଲେ, ହେ ଶକ୍ତଗ୍ରୀବ ପୁଣି ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି। ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି। ସେମାନେ କହିଲେ ଆମେ ତୁମକୁ ଜୀବନରେ ମାରିଦେବୁ। ସେ କହିଲେ ଆପଣମାନେ ତାହା କରିପାରନ୍ତି ନାହିଁ, ଯଦି ଆପଣ ଆମେ ତୁମକୁ ଏହା ଦେଖାଇବୁ ଯେ ଆମେ ତାହା କରିପାରିବୁ କି ନାହିଁ। ଏବଂ ସେମାନେ ବଡ଼ ବଡ଼ ପଥର ଉଠାଇଲେ ଓ ତାଙ୍କ ମୁଣ୍ଡରେ ଫୋପାଡ଼ିବାକୁ ଲାଗିଲେ। ସେ ଉପରକୁ ଚାହିଁଲେ ଓ କହିଲେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖୁଅଛି, ମୁଁ ସିଡ଼ିକୁ ତଳକୁ ଆସୁଥିବାର ଦେଖୁଅଛି, ମୁଁ ଯୀଶୁଙ୍କୁ ତାହାଙ୍କର ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଦେଖୁଅଛି। ଏବଂ ବାଇବେଲ କୁହେ ନାହିଁ ଯେ ସେ ମୃତ୍ୟୁବରଣ କଲେ, ସେ ମହାନିଦ୍ରା ପ୍ରାପ୍ତ ହେଲେ। ଓ ମୋର ପ୍ରଭୁ, ମୁଁ ଠିକ ଦେଖିପାରୁଛି ଯେ ଜଣେ ଦୂତ ତଳକୁ ଓହ୍ଲାଇ ଆସିଲେ, ତାଙ୍କୁ ଏକ ଶିଶୁ ଭାବରେ ଉଠାଇ ନେଲେ, ଏକ ମାତା ସଦୃଶ, ଯେପର୍ଯ୍ୟନ୍ତ କି ସେ ଶୋଇ ନ ପଡ଼ିଲେ। ଓ ମୋର ପ୍ରଭୁ, ନିଶ୍ଚିତରେ ତାହା ହିଁ ହେଉଛି ପବିତ୍ର ଆତ୍ମାଙ୍କର ଉଦ୍ଦେଶ୍ୟ। ଏଇଥିଯୋଗୁଁ ହିଁ ପରମେଶ୍ୱର ପବିତ୍ର ଆତ୍ମାଙ୍କୁ ପଠାଇଥିଲେ। ପବିତ୍ର ଆତ୍ମା ଆପଣଙ୍କୁ ଶକ୍ତି ଦେବା ପାଇଁ ଆସିଥାନ୍ତି। ମୋ ପାଖରେ ଏଠାରେ ଆଉ କିଛି ଶାସ୍ତ୍ରାଂଶ ଅଛି, ମାତ୍ର ଗୋଟିଏ ମିନିଟ୍। ପବିତ୍ର ଆତ୍ମା ଆପଣଙ୍କୁ ଶକ୍ତି ଦେବା ପାଇଁ ଆସିଥାନ୍ତି, ମୁଁ ନୁହେଁ। ଆପଣ ଏହାକୁ ପାଇପାରିବେ। ଆଜି ରାତିରେ ମୁଁ ବହୁତ ଦୂରରେ ଅଛି, ଆପଣଙ୍କୁ ଶକ୍ତି, ପ୍ରାର୍ଥନାରେ ଶକ୍ତି ଦେବା ପାଇଁ ଆସିଥାନ୍ତି। ଆପଣ ଜଣେ ବ୍ୟକ୍ତିକୁ ନିଅନ୍ତୁ ଯିଏକି ଏକ ଭଲ ଜୀବନଯାପନ କରିଛନ୍ତି, କିନ୍ତୁ ସେମାନେ ସର୍ବଦା ପରାଜିତ ହୋଇଥାନ୍ତି। ଓ ମୁଁ ଆପଣଙ୍କୁ କହୁଛି, ଭଲ ବ୍ୟକ୍ତି, ଓ ନିଶ୍ଚିତ ମୁଁ ପ୍ରଭୁଙ୍କୁ ପ୍ରେମ କରେ, ଭାଇ ବ୍ରାନହମ୍ ସର୍ବଦା ପରାଜିତ ହୋଇଥାଏ। ସେମାନେ ତାଙ୍କର କୌଣସି ପ୍ରାର୍ଥନାର ଉତ୍ତର ପାଆନ୍ତି ନାହିଁ। ଆପଣ ସେହି ସାନ ସ୍ତ୍ରୀ ଲୋକକୁ ଥରେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରିଦିଅନ୍ତୁ, ତାପରେ ଦେଖନ୍ତୁ ଯେ କଣ ଘଟିବ। ଯେତେବେଳେ ସେ ପରମେଶ୍ୱରଙ୍କ ସମ୍ମୁଖକୁ ଯାଏ, ସେ ପରାଜିତ ହୁଏ ନାହିଁ। ସେ ସାହସର ସହିତ ପରମେଶ୍ୱରଙ୍କ ସିଂହାସନ ନିକଟକୁ ବିଶ୍ୱାସ କରି ଆସିଥାଏ। ତାହାର ଏକ ଅଧିକାର ଅଛି, କାରଣ ସେ ଏକ ଜନ୍ମ ଦ୍ୱାରା ପରମେଶ୍ୱରଙ୍କ ଏକ କନ୍ୟା ଅଟେ। ସେହି ସାନ ଲୋକଟିକୁ ନିଅନ୍ତୁ, ଏତେ ଭିରୁ ମାଲିକ ତାକୁ ସବୁଆଡେ ଲାତ ମାରେ, ଧରି ନିଅନ୍ତୁ। ତେବେ ଏଠାରେ ଗୋଟିଏ ମିନିଟ୍ ଅପେକ୍ଷା କର, କିଛି ଗୋଟିଏ ବଦଳି ଗଲା। ଦେଖନ୍ତୁ, ସେ ପବିତ୍ର ଆତ୍ମା ପାଇଛନ୍ତି, ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରେ, ଆପଣଙ୍କର ଜୀବନ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ, ଏହା ଆପଣଙ୍କୁ ବକ୍ତାପଣରେ ଶକ୍ତି ପ୍ରଦାନ କରେ। କାହିଁକି ମୋର ପ୍ରଭୁ, ସେହି ଲୋକମାନେ ଯେଉଁମାନେ କି ଭୟଭୀତ ଥିଲେ ସେଠାରେ ଠିଆ ହୋଇଥିଲେ, ପିତର, ଯାକୁବ, ଯୋହନ, ଲୁକ ଏବଂ ଅନ୍ୟାନ୍ୟ ସମସ୍ତେ, ସେମାନେ ସେହି ଉପର କୋଠରୀରେ ରହିଥିଲେ, କହିଥିଲେ ଓ ଆମେ ଆଉ କିଛି କହିପାରିବୁ ନାହିଁ। ସେମାନେ ସେଠାରେ ଦେଖନ୍ତୁ, ସେଠାରେ ଡାକ୍ତର ଅମୁକ ଅମୁକ ଏବଂ ଅନ୍ୟାନ୍ୟ କେହି ଅଛନ୍ତି, ସେଠାରେ ରାବି ଅମୁକ ଅମୁକ ଏବଂ ଅନ୍ୟାନ୍ୟ କେହି ଅଛନ୍ତି। ଆପଣ ଜାଣନ୍ତି ତାଙ୍କ ପାଖରେ ବିଦ୍ୟାଳୟର ଚାରୋଟି ଉପାଧିମାନ ଅଛି, ଆମେ ତାଙ୍କ ବିରୁଦ୍ଧରେ କିପରି ଠିଆ ହେବା। ପିତର କହିଲେ, ଓ ମୋର ମନେ ଅଛି, ମୁଁ ଦିନେ ସେହି ବ୍ୟକ୍ତିଙ୍କୁ ମାଛ ବିକ୍ରି କରିଥିଲି। ସେ କହିଲେ, ଆଉ ମୁଁ ଏହା ସୁଦ୍ଧା ଜାଣିଲି ନାହିଁ ଯେ ସେ କଣ କହୁଛନ୍ତି, ଓ ମୁଁ ତାଙ୍କ ବିରୁଦ୍ଧରେ କଦାପି ଠିଆ ହୋଇପାରିବି ନାହିଁ। କିନ୍ତୁ କଣ କଲା, ଭାଇମାନେ ଆମେମାନେ କଣ କରିପାରିବା। ସେ କହିଲେ, ଅପେକ୍ଷା କର, ତେବେ ଆମର ଏଠାରେ ରହିବାର 4 ଦିନ ହୋଇସାରିଲାଣି, କେବଳ ଅପେକ୍ଷା କରି ରହିଥାଅ। କେତେ ଦିନ? ଯେପର୍ଯ୍ୟନ୍ତ କି, ତେବେ କଣ ସେ କହିଥିଲେ ଯେ ତା 5ମ ଦିନରେ ହେବ? କେତେ ଦିନ ପର୍ଯ୍ୟନ୍ତ ସେ କେବେ କହିନାହାନ୍ତି? ସେ କହିଲେ, ଯେ ପର୍ଯ୍ୟନ୍ତ। ତେବେ ସେମାନେ କେବଳ ଅପେକ୍ଷା କରି ରହିଲେ। କେତେ ଦିନ? ଯେପର୍ଯ୍ୟନ୍ତ କି 8 ଦିନ ବିତିଗଲା, ଯେପର୍ଯ୍ୟନ୍ତ କି 9 ଦିନ ବିତିଗଲା, ଯେପର୍ଯ୍ୟନ୍ତ କି ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ। ପରମେଶ୍ୱର ଏକ ଜ୍ୱଳନ୍ତ ମେଘରେ ସେମାନଙ୍କ ଉପରେ ରହି ଆସିଥିଲେ। ପରମେଶ୍ୱର ସେମାନଙ୍କ ସହିତ ପୃଥିବୀରେ ଚଲାବୁଲା କରିଥିଲେ। ତେବେ ଆଉ କିଛି ଘଟିବାକୁ ଯାଉଥିଲା, କିଛି ଗୋଟାଏ ଘଟିବାକୁ ଯାଉଅଛି। ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ, ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ସର୍ବତ୍ର ବ୍ୟାପିଗଲା। ବିଭାଜିତ ଜିହ୍ୱାଗୁଡ଼ିକ ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ବିଭାଜିତ କଣ ଅଟେ? ବିଭକ୍ତ, ଖନାଉଥିବା ପରି। କଣ ଆପଣ କେବେ କାହାରିକୁ ଖନାଉଥିବାର ଶୁଣିଛନ୍ତି କି? ସେମାନେ ଯାଆନ୍ତି, ଦେଖନ୍ତୁ, ସେମାନେ କିଛି କହିପାରନ୍ତି ନାହିଁ। ବିଭାଜିତ, ବିଭକ୍ତ, ଏକ ବିଭାଜିତ ଖୁରା ପରି। ଏହାର ଅର୍ଥ ହେଉଛି ଏପରି କିଛି ଯାହାକି ବିଭକ୍ତ, ବିଭାଜିତ। ସେମାନେ କଥାବାର୍ତ୍ତା କରୁନଥିଲେ, ସେମାନେ ଗପସପ କରୁନଥିଲେ, ସେମାନେ ଆଉ କିଛି ନୁହଁ, ବରଂ କେବଳ ପାଟିତୁଣ୍ଡ କରୁଥିଲେ। ଅଗ୍ନିସ୍ୱରୂପ ବିଭାଜିତ ଜିହ୍ୱାଗୁଡ଼ିକ ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ଓହ, ସେମାନେ ନିଜକୁ ସମ୍ଭାଳି ପାରିନଥିଲେ। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ତାପରେ କଣ ହେଲା? ସେମାନେ ରାସ୍ତାରେ ବାହାରି ଗଲେ। ସେଇ ରାବି ଜୋନ୍ସ କେଉଁଠାରେ? ସେ ବ୍ୟକ୍ତି କେଉଁଠାରେ ଅଛନ୍ତି? ଏବଂ ସେହି ବୌଦ୍ଧିକ ମହାମାନବ କେଉଁଠାରେ ଅଛନ୍ତି? ପରମେଶ୍ୱର ଜ୍ୱଳନ୍ତ ବୁଦାରେ ମୂଷାଙ୍କ ସହିତ ରହି ଆମମାନଙ୍କ ଉପରେ ଥିଲେ। ସେ ଆମକୁ ସର୍ବୋଚ୍ଚରୁ ମାନ୍ନା ଖାଇବାକୁ ଦେଇଥିଲେ। ସେ ଆମ ସହିତ 3.5 ବର୍ଷ ଗମନାଗମନ କଲେ, 3 ବର୍ଷ ଓ 6 ମାସ ଏଠାରେ ପୃଥିବୀରେ। ମାତ୍ର ବର୍ତ୍ତମାନ ସେ ମୋ ଅନ୍ତରରେ ଅଛନ୍ତି। ଏହା ମୁଁ ନୁହେଁ ଯିଏକି ତାହା କହୁଅଛି, ଏହା ତ ସେ ଅଟନ୍ତି। ମୁଁ ଜାଣେ ଯେ ସେ କିଏ ଅଟନ୍ତି, ଏବଂ ମୁଁ ଜାଣେ ମୁଁ କିଏ ଅଟେ। ମୁଁ ଆଉ ଅଧିକ ନୁହେଁ, ସେ ଅଟନ୍ତି। ତାଙ୍କୁ ଏଠାକୁ ଉପରକୁ ଆଣ, ହେ ଇସ୍ରାଏଲୀୟ ଲୋକମାନେ, ଏବଂ ତୁମେ ଯେଉଁ ଦୁଇ ଲୋକେ, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ ଓ ମୋର କଥାରେ କର୍ଣ୍ଣପାତ କରନ୍ତୁ। ହେ ସମସ୍ତ ପ୍ରଚାରକ ଓ ରାବିଗଣ, ହ୍ୟୁ ମୋର ପ୍ରଭୁ, ବକ୍ତାପଣର ଶକ୍ତି, ଓ ଏମାନେ ମଦ୍ୟପାନ କରିନାହାନ୍ତି, 10,000 କିମ୍ବା ତାହାଠାରୁ ଅଧିକ ଅପେକ୍ଷା ଏହି ଛୋଟ ସଂଖ୍ୟା ଲଘୁ 120 ଜଣଙ୍କୁ ଗ୍ରହଣ କରୁଛନ୍ତି। ଆପଣମାନେ ଯେପରି ମନେ କରୁଅଛନ୍ତି ଏମାନେ ସେପରି ମାତାଲ ନୁହନ୍ତି। ଯେଣୁ ବର୍ତ୍ତମାନ ସମୟ 9 ଘଣ୍ଟା ମାତ୍ର। ମୁଁ ଜଣେ ପୂର୍ଣ୍ଣ ସୁସମାଚାର ପ୍ରଚାରକ ଅଟେ, କିନ୍ତୁ ଜୋଏଲ ଭାଓବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି ଏ ସେହି ଘଟଣା। ପରମେଶ୍ୱର କୁହନ୍ତି ଶେଷ କାଳରେ ଏପରି ଘଟିବ ଯେ ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆତ୍ମା ବୃଷ୍ଟି କରିବା। ସେଥିରେ ତୁମ୍ଭମାନଙ୍କର, ତୁମେ ମରିୟମଙ୍କୁ ସେଠାରେ ଆତ୍ମାରେ ନାଚୁଥିବାର, ପରଭାଷାରେ କଥା କହୁଥିବାର ଏବଂ ବିଭିନ୍ନ ବିଷୟ କାର୍ଯ୍ୟକାରୀ କରୁଥିବାର ଦେଖିଛ ସମସ୍ତ ମର୍ତ୍ତ୍ୟ ଉପରେ। ଏବଂ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣ ଆତ୍ମା ବୃଷ୍ଟି କରିବା। ଆମ୍ଭେ ଉର୍ଦ୍ଧ୍ୱସ୍ତ ଆକାଶରେ ନାନା ଲକ୍ଷଣ, ପୁଣି ଅଧସ୍ତ ପୃଥିବୀରେ ଅଗ୍ନିସ୍ତମ୍ଭମାନ ଏବଂ ନିବିଡ଼ ଧୂମ ଦେଖାଇବା। ପରମେଶ୍ୱର ତେବେ ଆପଣା ଲୋକମାନଙ୍କ ମଧ୍ୟରେ ଥିଲେ, ଆମେନ୍। ତେବେ ବର୍ତ୍ତମାନ ଆପଣଙ୍କର କେଉଁ ଶିକ୍ଷାଗତ ଯୋଗ୍ୟତା ଅଛି, ଆପଣ କେଉଁଠାରୁ କେଉଁ ବିଦ୍ୟାଳୟରୁ ଆସିଛନ୍ତି, ତାହା ବର୍ତ୍ତମାନ କୌଣସି ଫରକ ପକାଏ ନାହିଁ। ଓ ସେ ଶାସ୍ତ୍ରାଂଶ ଅଜାଡ଼ିବା ଆରମ୍ଭ କଲେ। ଦାଉଦ ତାହାଙ୍କୁ ପୂର୍ବରୁ ଦର୍ଶନ କରିଥିଲେ, ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ବିଚଳିତ ହେବି ନାହିଁ। ଅଧିକନ୍ତୁ ମୋହର ହୃଦୟ ପ୍ରଫୁଲ୍ଲ ଉଲ୍ଲସିତ ଅଟେ, କାରଣ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା। ସେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବେ ନାହିଁ, କିମ୍ବା ସେ ନିଜର ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବେ ନାହିଁ। ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ, ସେ ମଲେ ପୁଣି ସମାଧି ପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି ଆଜି ଆମ୍ଭମାନଙ୍କ ମଧ୍ୟରେ ଅଛି। କିନ୍ତୁ ଜଣେ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସେ ସେହି ଧାର୍ମିକ ଜନର ଆଗମନ ବିଷୟ ପୂର୍ବରୁ ଦର୍ଶନ କରିସାରିଥିଲେ। ଏବଂ ଆପଣ ଏହା ଜାଣି ରଖନ୍ତୁ ଯେ ଯେଉଁ ଯୀଶୁଙ୍କୁ ଆପଣମାନେ କୃଶରେ ବଧ କଲେ, ତାହାଙ୍କୁ ପରମେଶ୍ୱର ଏହି ସମାନ ଯୀଶୁଙ୍କୁ ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି, ଆମେନ୍। ପୁରୁଷ ଓ ଭାଇମାନେ ତାହେଲେ ପରିତ୍ରାଣ ପାଇବା ପାଇଁ ଆମେମାନେ କ'ଣ କରିପାରିବା? କହିଲେ ଆପଣମାନେ ପ୍ରତ୍ୟେକ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପକ୍ଷମ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଅନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। କାରଣ ଏହି ପ୍ରତିଜ୍ଞା ଆପଣଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନ ସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କର ପରମେଶ୍ୱର ଆପଣା ନିକଟକୁ ଡାକିବେ, ସେ ସମସ୍ତଙ୍କ ନିମନ୍ତେ, ଆମିନ। ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ପାଖରେ ଏକ ଲୋକ ଅଛନ୍ତି, ପରମେଶ୍ୱରଙ୍କ ଏକ ମଣ୍ଡଳୀ ଅଛି, ପରମେଶ୍ୱରଙ୍କ ପାଖରେ ତା ସହିତ ଗମନ କରୁଥିବାର ପବିତ୍ର ଆତ୍ମା ଅଛନ୍ତି, ତା ପାଇଁ ହିଁ ତ ପରମେଶ୍ୱର ପବିତ୍ର ଆତ୍ମାଙ୍କୁ ଦେଇଛନ୍ତି। ବୁଦ୍ଧିଜୀବୀମାନେ ବୃଦ୍ଧି ପାଇବେ, ସର୍ବଦା ପାଇଛନ୍ତି, କିନ୍ତୁ ପରମେଶ୍ୱରଙ୍କ ପାଖରେ କୌଣସି ସ୍ଥାନରେ ସଂଖ୍ୟାଲଘୁ ଦଳ ଅଛନ୍ତି। ପରମେଶ୍ୱରଙ୍କର ଏକ ଛୋଟ ମଣ୍ଡଳୀଟିଏ ଅଛି, ଯାହାକି ଆଲୋକକୁ ଦାବି କରିବା ପାଇଁ ଠିକ୍ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସହିତ ଆଗକୁ ବଢିବ। ଏବଂ ସେମାନେ ହିଁ ହେବେ ଯେଉଁମାନେ କି ସେମାନଙ୍କର ସାକ୍ଷ୍ୟ ମାଧ୍ୟମରେ ଜଗତର ବିଚାର କରିବେ। କ'ଣ ବାଇବେଲ କୁହେ ନାହିଁ ଯେ ଯୀଶୁ କହିଥିଲେ ହୃଦୟର ବିଶୁଦ୍ଧ ଲୋକମାନେ ଧନ୍ୟ, ସେମାନେ ପରମେଶ୍ୱରଙ୍କୁ ଦର୍ଶନ କରିବେ। ଏବଂ କ'ଣ ଏହା କୁହେ ନାହିଁ ଯେ ଧାର୍ମିକ ସାଧୁମାନେ ପୃଥିବୀର ନ୍ୟାୟ ବିଚାର କରିବେ? ନିଶ୍ଚିତରେ ଆପଣମାନଙ୍କର ସାକ୍ଷ୍ୟ ଆଜି ଏହି ସହର ବିରୁଦ୍ଧରେ ବିଚାରକୁ ଆଣିବ। ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଏବଂ ପରମେଶ୍ୱରଙ୍କ ଶକ୍ତି ଏକ ପବିତ୍ର ଜୀବନ ବିଷୟକ ଆମର ସାକ୍ଷ୍ୟ ଏହି ନଗର ବିରୁଦ୍ଧରେ ନ୍ୟାୟ ବିଚାରକୁ ଆଣିବ। ଯେତେବେଳେ ଏହା ଯେଉଁମାନେ ପ୍ରଥମ ଥିଲେ ଶେଷ ହେବେ, ଯେଉଁମାନେ ଶେଷ ଥିଲେ ସେମାନେ ପ୍ରଥମ ହେବେ। ମୁଁ ସାଙ୍କି ଏବଂ ମୁଡ଼ି ବିଷୟରେ ସେମାନଙ୍କ ପୁନରୁତ୍ଥାନରେ କିଛି ଜାଣିବି ନାହିଁ, ଏହି ସମ୍ବନ୍ଧରେ ସେମାନେ ମୋ ବିଷୟରେ କିଛି ଜାଣିବେ ନାହିଁ, ମାତ୍ର ସାକ୍ଷ୍ୟ ଦେବା ପାଇଁ ମୁଁ ଏଥିରେ ଠିଆ ହେବି। ଆପଣମାନେ ମଧ୍ୟ ଠିକ୍ ସେହିପରି କରିବେ, ଏବଂ ତାହାଦ୍ୱାରା ଆପଣଙ୍କର ଆଲୋକର ବିକିରଣ ଦ୍ୱାରା ଏବଂ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଏବଂ ଆପଣ ବଞ୍ଚି ରହିଥିବା ଜୀବନଗୁଡ଼ିକ ଦ୍ୱାରା ଏବଂ ସେହି ବିଷୟଗୁଡ଼ିକ ଦ୍ୱାରା ଯାହାକି ପରମେଶ୍ୱର ଏହା ପ୍ରମାଣ କରିବା ପାଇଁ କରୁଛନ୍ତି ଯେ ସେ ଏଠାରେ ଗମନାଗମନ କରୁଅଛନ୍ତି, ଆଉ ସେମାନଙ୍କର ବୌଦ୍ଧିକ ଜ୍ଞାନ ସହିତ ଏହାଠାରୁ ଦୂରେଇ ଗଲେ ସେମାନେ ସାଧୁମାନଙ୍କ ଦ୍ୱାରା ବିଚାର କରାଯିବେ। ସେମାନେ ପୂର୍ବରୁ ବିଚାର କରାଯାଇ ସାରିଛନ୍ତି, ସେମାନେ ଏହା ଅତିକ୍ରମ କରିସାରିଛନ୍ତି। ଓ ମୋର ପ୍ରଭୁ, ମୁଁ ପ୍ରାର୍ଥନାର ଶକ୍ତି, ବକ୍ତାପଣର ଶକ୍ତି, ଏକ ପବିତ୍ର ଜୀବନ ପାଇଁ ଶକ୍ତି ଉପରେ କଥାବାର୍ତ୍ତା କରୁଥିଲି, ଆମିନ। ତାହା ହିଁ ଅଟେ ଯାହାକି ପବିତ୍ର ଆତ୍ମାଙ୍କୁ କରିବାକୁ ଅଛି। ଆପଣମାନଙ୍କ ମଧ୍ୟରୁ କେତେକ ଲୋକ ବୁଲୁଛନ୍ତି, କୁହନ୍ତି ତେବେ ମୁଁ ମଦ୍ୟପାନ ଛାଡ଼ି ହିଁ ପାରେ ନାହିଁ, ମୁଁ ଏହାକୁ ଛାଡ଼ି ହିଁ ପାରିବି ନାହିଁ। ପବିତ୍ର ଆତ୍ମା ଆପଣଙ୍କ ଭିତରେ ରହିବା ପାଇଁ ଆସନ୍ତି, ଏହି ସବୁ ହୋଇ ନ ପାରୁଥିବା ବିଷୟଗୁଡ଼ିକୁ ଆପଣଙ୍କ ଠାରୁ ଦୂରେଇ ନେଇଯିବା ପାଇଁ ଆସନ୍ତି। ତାହା ଠିକ ଅଟେ, ମହିଳାମାନଙ୍କୁ କେଶ କାଟିବାକୁ ବନ୍ଦ କରିବା ପାଇଁ, ସେମାନଙ୍କୁ ଛୋଟ ଛୋଟ ପ୍ୟାଣ୍ଟ ଏବଂ ଚିପା ସ୍ଲାକ୍ ପିନ୍ଧିବାରୁ ବନ୍ଦ କରିବା ପାଇଁ କୌଣସି ବାହାନା ନାହିଁ। ସେମାନଙ୍କୁ ପରଚର୍ଚ୍ଚା କରିବାକୁ ବନ୍ଦ କରିବା ପାଇଁ, ଓ ହଁ, ତାହା ପାଇଁ ତ ଏହା ଅଟେ, ଆପଣଙ୍କୁ ଏକ ପବିତ୍ର ଜୀବନଯାପନ କରିବା ପାଇଁ ଏହା ପ୍ରତ୍ୟେକ ଥର ବାଇବେଲର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରିବ। ଜଣେ ମହିଳା କୁହନ୍ତି, ଏହା ଅତ୍ୟଧିକ ଗରମ ଅଟେ, ମୋତେ ତ ଏଗୁଡ଼ିକ କେବଳ ପିନ୍ଧିବାକୁ ହିଁ ଅଛି, ଯଦି ମୁଁ ମୋର କେଶକୁ ବଢ଼ିବାକୁ ଦେବି ତେବେ ମୋର ମୁଣ୍ଡ ବିନ୍ଧା ହୁଏ। ମାତ୍ର ପବିତ୍ର ଆତ୍ମା ସହିତ କୌଣସି ବାହାନା ଚଳେ ନାହିଁ। ଏହା ତ ତାହାକୁ ସେହିପରି କରିବା ପାଇଁ ହିଁ ସେଠାରେ ଅଛି। ଏହା ତ ବାକ୍ୟକୁ ଅବିକଳ ଠିକ ଭାବରେ ଅନୁଗମନ କରିବ। ତାହା ହିଁ ତ କରିବା ପାଇଁ ପବିତ୍ର ଆତ୍ମା ଅଛନ୍ତି। ଏହା ଆପଣ ପୁରୁଷମାନଙ୍କୁ ଅର୍ଦ୍ଧନଗ୍ନ ସ୍ତ୍ରୀ ଲୋକମାନଙ୍କ ଠାରୁ ମୁଣ୍ଡକୁ ଘୂରାଇ ଦେବା ପାଇଁ ଏବଂ ସେମାନଙ୍କ ପ୍ରତି କାମାସକ୍ତ ଭାବନାକୁ ଛାଡ଼ିବାକୁ ବାଧ୍ୟ କରିବା ପାଇଁ ଏବଂ ଜଣେ ମଣ୍ଡଳୀ ସଦସ୍ୟ ହେବାରୁ ଛାଡ଼ିବା ପାଇଁ ଅଛି। ଏହା ହିଁ ଅଟେ ଯାହାକି ତାହା କରିବା ପାଇଁ ଅଛି। ଏହା ଆପଣଙ୍କୁ ଧୂମପାନ କରିବା ଏବଂ ମଦ ପିଇବାକୁ ପରିତ୍ୟାଗ କରିବା ପାଇଁ ଏବଂ ହେବାକୁ ଏକ ବଡ଼ ଲୋକ ହେବା ବିଷୟକୁ ପରିତ୍ୟାଗ କରିବା ପାଇଁ ଅଟେ। ଏହା ଆପଣଙ୍କ ଠାରୁ ତାହା ବାହାର କରିନେବ। ଯେତେବେଳେ ଆପଣ ତାହା କରିବେ, ଏହା ଆପଣଙ୍କୁ ନମ୍ର କରିଦେବ। ତାହାରି ପାଇଁ ତ ପବିତ୍ର ଆତ୍ମା ଅଛି। ଏହା ଏକ ପବିତ୍ର ଜୀବନ ପାଇଁ ଅଟେ। ତାହା ଠିକ ଆପଣଙ୍କୁ ଗପସପ କରିବାର ପରିତ୍ୟାଗ କରାଇବା ପାଇଁ ଅଟେ। ଆପଣଙ୍କୁ ତାସପତା ଖେଳିବା, ପଶାକାଠି ଫିଙ୍ଗିବା ଏବଂ ଅନ୍ୟାନ୍ୟ ଏହି ସମସ୍ତ ବିଷୟଗୁଡ଼ିକୁ ପରିତ୍ୟାଗ କରାଇବା ପାଇଁ ଅଟେ, ଯାହାକି ଆପଣ ଏଠାରେ କୋଣରେ କରୁଥାନ୍ତି। ଏହା ଆପଣଙ୍କୁ ଆପଣ କରୁଥିବା ସେହି ପ୍ରକାର ବ୍ୟବହାର ଠାରୁ, ନିଜ ପତ୍ନୀଙ୍କ ପ୍ରତି ଅସତ ଆଚରଣ କରୁଥିବା ଠାରୁ ଅନ୍ୟତ୍ର ପରିତ୍ୟାଗ କରାଇଦେବ। ତାହିଁ ଅଟେ ଯାହାକି ଏହା କରିବ। ତା ଠିକ ଏହା ଆପଣଙ୍କୁ ଅନ୍ୟର ପତ୍ନୀଙ୍କୁ ବିବାହ କରିବାର ଇଚ୍ଛାକୁ ପରିତ୍ୟାଗ କରାଇଦେବ। ତା ଠିକ ଅଟେ। ଏହା ହିଁ ହେଉଛି ତାହା ଯାହାକି ଏହା ଅଟେ। ଏହା ଆପଣଙ୍କୁ ଏକ ପବିତ୍ର ଜୀବନଯାପନ କରିବା ପାଇଁ ଅଟେ। ତାହାରି ପାଇଁ ତ ପବିତ୍ର ଆତ୍ମଶକ୍ତି ପ୍ରଦାନ କରନ୍ତି ଉର୍ଦ୍ଧ୍ୱସ୍ତ ବିଷୟଗୁଡ଼ିକ ଉପରେ ଆସକ୍ତ ହେବାକୁ, ଯେଉଁଠାରେ ପରମେଶ୍ୱର ଠିଆ ହୋଇଥାନ୍ତି, ଆପଣଙ୍କ ଭିତରେ ଖ୍ରୀଷ୍ଟଙ୍କ ମନ ଥାଏ। ଆପଣ ସେହି ବିଷୟଗୁଡ଼ିକ ଦେଖିବାରୁ ବଞ୍ଚିତ ହୋଇପାରନ୍ତି ନାହିଁ। ଯେତେବେଳେ ଆପଣ ସେଗୁଡ଼ିକୁ ଦେଖନ୍ତି, ଆପଣ ନିଜର ମୁଣ୍ଡକୁ ଘୂରାଇ ଦିଅନ୍ତି। ତା ଠିକ ଏହା ଆପଣଙ୍କୁ ଗଢ଼ିବା ପାଇଁ ଅଟେ। ଆପଣ କୁହନ୍ତି, ମୁଁ ଏହା କରିପାରେ ନାହିଁ, ଓ ମୁଁ ଏହା କରିପାରେ ନାହିଁ। ନିଶ୍ଚିତରେ ଆପଣ କରିପାରନ୍ତି ନାହିଁ। ମାତ୍ର ପବିତ୍ର ଆତ୍ମା ସେହି ଉଦ୍ଦେଶ୍ୟ ପାଇଁ ହିଁ ଆସିଛନ୍ତି। ତାହା ହିଁ ଥିଲା ଯାହାକି ଏହା କରିଥିଲା। ଏହା ଆପଣଙ୍କ ଠାରୁ ତାହା ବାହାର କରିବା ପାଇଁ ଆସିଥିଲା। ଏହି ସମସ୍ତ ପୁରୁଣା ଅଭ୍ୟାସ ଗୁଡ଼ିକ ଓ ବିଷୟ ଗୁଡ଼ିକ ଯାହା ଆପଣ କରୁଛନ୍ତି, ସେହି ପୁରୁଣା ପରଚର୍ଚ୍ଚା କରିବା, ନିଜକୁ ଅଲଗା କରିନେବା ଓ କହିବା, ପରମେଶ୍ୱର ଧନ୍ୟ ହୁଅନ୍ତୁ, ମୁଁ ଜଣେ ମେଥଡିଷ୍ଟ ଅଟେ, ମୋର ସେହି ପୁରୁଣା ପବିତ୍ର ପାଖଣ୍ଡ ମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ। ପବିତ୍ର ଆତ୍ମା ଆପଣଙ୍କ ଠାରୁ ତାହା ବାହାର କରିନେବା ପାଇଁ ଆସିଥାନ୍ତି। ମୁଁ ଜଣେ ବ୍ୟାପ୍ଟିଷ୍ଟ ଅଟେ, ମୁଁ ପ୍ରେସବିଟେରିଆନ୍ ଅଟେ, ମୁଁ ସେହି ଛୋଟ ପୁରୁଣା ପବିତ୍ର ପାଖଣ୍ଡ ସମୂହକୁ ଯିବି ନାହିଁ। ପବିତ୍ର ଆତ୍ମା ଆପଣଙ୍କ ଠାରୁ ସେ ସମସ୍ତ ମଣ୍ଡକୁ ବାହାର କରିନେବା ପାଇଁ ଆସିଛନ୍ତି। ତାହା ହିଁ ଅଟେ ଯାହାକି ତାହା କରିଥିଲା। ଏ ଆପଣଙ୍କୁ ରକ୍ତରେ ଧୌତ କରେ, ଆପଣଙ୍କୁ ସଳକ କରେ। ତାହା ହିଁ ତ କରିବା ପାଇଁ ଏହା ଆସିଅଛି। ଏହା ଆପଣଙ୍କୁ ସିଧା କରିବାକୁ ଆସିଅଛି। ସେ କହିଲେ, ବକ୍ର ସ୍ଥାନଗୁଡ଼ିକୁ ସଳକ କର। ତାହା ହିଁ ତ କରିବା ପାଇଁ ଏହା ଆସିଅଛି, ଏହାକୁ ସଳକ କରିବା ପାଇଁ, ଉଚ୍ଚ ସ୍ଥାନଗୁଡ଼ିକୁ ନୀଚ କରିବାକୁ, ସମସ୍ତ ପର୍ବତ ଗୁଡ଼ିକୁ ଏପରି ଦେଖାଯିବା ନିମନ୍ତେ କରିବାକୁ, ଯେପରିକି ସେମାନେ ସମସ୍ତେ ଛୋଟ ମେଷ ପରି ନାଚୁଛନ୍ତି, ଏବଂ ସମସ୍ତ ପତ୍ର ଗୁଡ଼ିକ ଆପଣଙ୍କ ପ୍ରତି କରତାଳି ଦେଉଥାନ୍ତି, ପକ୍ଷୀମାନେ ଅଲଗା ଗୀତ ଗାନ କରନ୍ତି, ଆନନ୍ଦ ଘଣ୍ଟି ବାଜୁଥାଏ, କୌଣସି ବାହାନା ଚଳେ ନାହିଁ। ତାହିଁ ତ କରିବାକୁ ଏହା ଆସିଅଛି। ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିବା ପଛରେ ପରମେଶ୍ୱରଙ୍କ ତାହିଁ ଉଦ୍ଦେଶ୍ୟ ଅଟେ। ଯେପରିକି ଆପଣ ଏହିସବୁ ବିଷୟ କରନ୍ତି, ଯେ ଆପଣ ତାହାଙ୍କ ପଛରେ ଗମନାଗମନ କରନ୍ତି। ତେବେ ମୁଁ ଆପଣଙ୍କୁ ଆଘାତ କରିବାକୁ ଚାହେଁ ନାହିଁ, ମାତ୍ର ମୁଁ ଆପଣଙ୍କୁ କହୁଛି ଯେ ମୁଁ ଅତି ନିଷ୍ଠାର ସହ ଏଠାରେ ଅଛି, ଆପଣଙ୍କୁ ଆଘାତ କରିବା ଠାରୁ ବଞ୍ଚିତ ରହିବା ପାଇଁ, ଥରେ କେବେ କେମିତି ମୁଁ କୌଣସି ସ୍ଥାନରେ ମୁଖ୍ୟ ବିଷୟରୁ ଓହରି ଯିବାରୁ ବଞ୍ଚିତ ରହିବା ପାଇଁ ଏବଂ ସତ୍ୟ ସହିତ ରହିବାକୁ, କିନ୍ତୁ ସେଠାରେ ରହିବା ଓ ଏହାକୁ ଏପରି କରିବା ଯେପରିକି ତା ଆପଣଙ୍କୁ ଅଧିକ କଷ୍ଟ ନ ଦିଏ। ମାତ୍ର ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ। ଯଦି ବାଇବେଲ କୁହେ ଯେ ଜଣେ ମହିଳାଙ୍କ ପାଇଁ କେଶ କାଟିବା ଭୁଲ ଅଟେ, ଏବଂ ଆପଣ କୁହନ୍ତି ଯେ ଆପଣ ପବିତ୍ର ଆତ୍ମା ପାଇଛନ୍ତି ଆଉ ତାପରେ ନିଜର କେଶ କାଟନ୍ତି, ମୁଁ ଆଶ୍ଚର୍ଯ୍ୟ କରେ ଯେ ଆପଣ ତାହା ପାଇଛନ୍ତି କି ନାହିଁ। ପାଗଳ ହୁଅନ୍ତୁ ନାହିଁ, ଯଦି ଏହା କରେ ତେବେ ଏହା ଏବେ ସୁଦ୍ଧା ଦର୍ଶାଏ ଯେ ଆପଣଙ୍କ ବିରୁଦ୍ଧରେ ଆଉ ଏକ ଚିହ୍ନ ଅଛି। ଯଦି ବାଇବେଲ କୁହେ ଯେ ଜଣେ ମହିଳାଙ୍କ ପାଇଁ ପୁରୁଷର ଏକ ପୋଷାକ ପିନ୍ଧିବା ଭୁଲ ଅଟେ, ଏବଂ ଆପଣ ଏହି ଛୋଟ ପୁରୁଣା ଓଭରଅଲ୍ସ ଏବଂ ଚିପା ସ୍ଲାକ୍ ପିନ୍ଧି ରାସ୍ତାରେ ବାହାରନ୍ତି, ବୟସ୍କ ମହିଳାମାନେ ଅନୁମାନ କରନ୍ତୁ ଯେ ଏକ ଛୋଟ ଶିଶୁ ସମସ୍ତ ବିଷୟ ହେବ ଯେ ସେମାନେ ସାନ ପୁଅ ପିଲାମାନଙ୍କ ସହିତ ଏବଂ ବିଷୟଗୁଡ଼ିକ ସହିତ ଖେଳନ୍ତି। ମାତ୍ର ଦେଖନ୍ତୁ, ଯେତେବେଳେ ଆପଣ ବଡ଼ ମହିଳାମାନେ 15-16-18 ବର୍ଷ ବୟସ୍କ ଜେଜେମା ପର୍ଯ୍ୟନ୍ତ ରାସ୍ତାରେ ଏଠାରେ ବାହାରନ୍ତି, ଏବଂ ବାଇବେଲ କୁହେ ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣାର ବିଷୟ ଅଟେ ଜଣେ ମହିଳାଙ୍କ ପାଇଁ ସେହିପରି ବିଷୟ ପିନ୍ଧିବା, ଏବଂ ଆପଣ ସେଗୁଡ଼ିକୁ ଯେକୌଣସି ପ୍ରକାର ହେଲେ ପିନ୍ଧନ୍ତି, ଏବଂ ଆପଣ ପବିତ୍ର ଆତ୍ମା ପାଇଛନ୍ତି ବୋଲି କୁହନ୍ତି। ବେଳେବେଳେ ଆଶ୍ଚର୍ଯ୍ୟ କରେ, ପବିତ୍ର ଆତ୍ମା ପରମେଶ୍ୱରଙ୍କ ବାକ୍ୟକୁ ଅକ୍ଷର ଅକ୍ଷରରେ ଅନୁସରଣ କରିବ, ଏବଂ ପ୍ରଚାର ମଞ୍ଚ ପଛରେ ଥିବା ଜଣେ ପ୍ରଚାରକ, ଯାହା ପାଖରେ କି ଏହାକୁ ପ୍ରଚାର କରିବା ପାଇଁ ଯଥେଷ୍ଟ ଅନୁଗ୍ରହ ନାହିଁ, ମୁଁ ସନ୍ଦେହ କରେ ଯେ ସେ ଏହାକୁ ପାଇଛନ୍ତି କି ନାହିଁ। ଅବିକଳ ଠିକ ଏବେ ତାହା ହିଁ ଅଟେ ଯାହା ପାଇଁ ପବିତ୍ର ଆତ୍ମା ଅଛନ୍ତି। ଏହା ପ୍ରଚାରକଙ୍କୁ ଅଭିଷେକ କରିବା ପାଇଁ ଅଟେ, ଏହା ଗୋଷ୍ଠୀକୁ ପବିତ୍ରତା ପ୍ରଦାନ କରିବା ପାଇଁ ଅଟେ, ଏହା ମଣ୍ଡଳୀକୁ କ୍ରମରେ ସୁବ୍ୟବସ୍ଥିତ କରିବା ପାଇଁ ଅଟେ, ଏହା ଆତ୍ମାର ଏକତାକୁ ଆଣିବା ପାଇଁ ଅଟେ, ଏହା ଆମକୁ ଶକ୍ତି ସହିତ ଏକତ୍ର କରିବା ପାଇଁ ଅଟେ, ଏହା ଆମକୁ ପ୍ରେମ ଭାତୃପ୍ରେମ ସହିତ ଏକତ୍ର କରିବା ପାଇଁ ଅଟେ। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ଲୁଥରାନ, ଆପଣ ଯାହା କିଛି ବି ହୁଅନ୍ତୁ, ଯଦି ଆମେମାନେ ସମସ୍ତେ ଗୋଟିଏ ପବିତ୍ର ଆତ୍ମାଙ୍କ ଦ୍ୱାରା ଗୋଟିଏ ଶରୀରରେ ବାପ୍ତିତ ହୋଇଅଛୁ ଏବଂ ଯୀଶୁଖ୍ରୀଷ୍ଟଙ୍କ ଶରୀରରେ ସଦସ୍ୟ ହୋଇଅଛୁ, ତେବେ ସେଠାରେ ନାହିଁ, ସେଠାରେ କିଛି ବର୍ତ୍ତମାନରେ ନାହିଁ, କିଛି ଭବିଷ୍ୟତରେ ନାହିଁ, ଭୋକ, ଅନାହାର, କୌଣସି ହେଲେ ବିଷୟ ଆମମାନଙ୍କୁ ପରମେଶ୍ୱରଙ୍କ ପ୍ରେମରୁ, ଖ୍ରୀଷ୍ଟଙ୍କ ପ୍ରେମରୁ, ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ପ୍ରେମଠାରୁ ଅଲଗା କରିପାରେ ନାହିଁ। କାରଣ ଆମେମାନେ ତାହାଙ୍କ ଆତ୍ମାରୁ ଜନ୍ମ ହୋଇଅଛୁ, ତାହାଙ୍କ ରକ୍ତରେ ଦୌତ ହୋଇଅଛୁ, ଆମେ ଏକ ନୂତନ ପ୍ରାଣୀ ଅଟୁ। ପରମେଶ୍ୱର ତାହା ହିଁ କରିବାକୁ ଆସିଥିଲେ, ତାହାରି ପାଇଁ ତ ପବିତ୍ର ଆତ୍ମା ଅଛନ୍ତି। ହଁ ଆଜ୍ଞା, ତାହା ହିଁ ହଉଛି ଏହା। ତେବେ ଲୋକମାନେ ମୋ ଆଡକୁ ମୁଖକୁ ଚାହାନ୍ତୁ, ବହୁତ ହାତ ଗୁଡିକ ଉପରକୁ ଉଠିଅଛି, ଆପଣମାନଙ୍କ ପାଖରେ ପବିତ୍ର ଆତ୍ମା ରହିଅଛି, ଦେଖନ୍ତୁ ନିଶ୍ଚିତରେ ସେଠାରେ ଅଛି। ଓ ବର୍ତ୍ତମାନ ମୁଁ ଏଠାରେ ଟିକେ ଫେରି ଆସିବାକୁ ଯାଉଛି, ଏହା ଟେପ୍ ହେଉଅଛି, କିନ୍ତୁ ଆସନ୍ତାକାଲି ରାତିରେ ଆମେ ଏହାକୁ ଅଧିକ ପାଇବାକୁ ଯାଉଅଛୁ। ଯଦି ଆପଣ କହୁଛନ୍ତି ଯେ ଆପଣ ଏହାକୁ ପାଇଛନ୍ତି ଏବଂ ଏହିସବୁ ପାଇଁ ଦୋଷୀ ଅଟନ୍ତି, ମୁଁ ଆଶ୍ଚର୍ଯ୍ୟ କରେ ଯେ ଆପଣଙ୍କୁ କଣ ବିଷୟ କଢେଇ ନେଉଅଛି। ପରମେଶ୍ୱର କେବେ ବି ଆପଣଙ୍କୁ ବାକ୍ୟରୁ ଅନ୍ୟତ୍ର କଢେଇ ନେବେ ନାହିଁ, ସେ ଆପଣଙ୍କୁ ବାକ୍ୟ ସହିତ ରଖିବେ, କାରଣ ତାହା ତାହାଙ୍କର ମଣ୍ଡଳୀର, ପରମେଶ୍ୱରଙ୍କ ନିଜର ନିୟମ ଅଟେ, ତାହାଙ୍କର ଲୋକମାନଙ୍କ ପାଇଁ, ମହିଳା ଏବଂ ପୁରୁଷମାନଙ୍କ ପାଇଁ ଅଟେ। ତେବେ କୁହନ୍ତି, ଏହା ମୋତେ ଏହା କିମ୍ବା ତାହା କରିବା ପାଇଁ କୌଣସି କ୍ଷତି କରେ ନାହିଁ, ଏହା କରେ ନାହିଁ କି? ବାକ୍ୟ କୁହେ ଯେ ଏହା କରେ। ଏବଂ ଯଦି ପବିତ୍ର ଆତ୍ମା ଆପଣଙ୍କ ଭିତରେ ଅଛନ୍ତି, ଏହା ଆପଣଙ୍କୁ ଠିକ ବାକ୍ୟ ମଧ୍ୟକୁ କଢାଇ ନେବ, କୌଣସି ବାହାନା ଚଳିବ ନାହିଁ। ପରମେଶ୍ୱର ପରିବର୍ତ୍ତନ କିମ୍ବା ବାହାନା କରନ୍ତି ନାହିଁ, ସେ ଚିହ୍ନ ଦିଅନ୍ତି ଏବଂ ଆପଣ ସେଥିରେ ଦୃଢ ଭାବେ ଛିଡ଼ା ରୁହନ୍ତି। ତାହା ହିଁ ସବୁ କିଛି ଅଟେ, ତାହା ହିଁ ଅଟେ ଯାହାକି ସମସ୍ତଙ୍କ ସହିତ ଅଟେ, ଆପଣ ସେହି ସମାନ ଉପାୟରେ ଆସନ୍ତି। ପିତର କହିଲେ, ଆପଣମାନେ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ, ନିଜ ନିଜର ପାପ କ୍ଷମା ପାଇଁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣମାନେ ସମସ୍ତେ ବାପ୍ତିଜିତ ହୁଅନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ବୁଝିଲେ, ତାହା ହିଁ ଏହା ଅଟେ। ଆମକୁ ସେହି ରେଖାକୁ ଆଘାତ କରିବାକୁ ଅଛି। ତେବେ ମୋର ଅଭିପ୍ରାୟ ଆପଣମାନଙ୍କୁ ଆଘାତ କରିବା ନୁହେଁ, ମୁଁ ଆପଣମାନଙ୍କୁ ବହୁତ ପ୍ରେମ କରେ, କିନ୍ତୁ ଭାଇ ଭଉଣୀ, କଣ ଆପଣମାନେ ଏହା ଅନୁଭବ କରନ୍ତି ସହିତରେ ଯେ ମୁଁ ଜାଣେ ଯେ ମୋତେ ସେହି ପୁନରୁତ୍ଥାନରେ ଶେଷ ଦିନମାନଙ୍କରେ ଏ ପିଢ଼ିର ଲୋକମାନଙ୍କ ସହିତ ଠିଆ ହେବାକୁ ଅଛି ଏବଂ ଏହି ବାକ୍ୟ ପାଇଁ ଏକ ହିସାବ ଦେବାକୁ ଅଛି, ଏବଂ ପବିତ୍ର ଆତ୍ମା ଏହାକୁ ଦେଖାଉଛନ୍ତି ଆଉ ମୁଁ ଏହାକୁ ପ୍ରଚାର କରୁଅଛି। ଆପଣ କେଉଁଠାରେ ଠିଆ ହେବାକୁ ଯାଉଛନ୍ତି? ଆପଣ ଏହା ସହିତ କିପରି ରକ୍ଷା ପାଇବାକୁ ଯାଉଛନ୍ତି? ବନ୍ଧୁ, ଆପଣ ଏହା କରିପାରିବେ ନାହିଁ, କରନ୍ତୁ ନାହିଁ, ତେବେ ତାହା ବନ୍ଦ କରିଦିଅନ୍ତୁ। ଆପଣ ଯାହା ବି କରୁଛନ୍ତି ତାହା ଭୁଲ ଅଟେ, ଏହାକୁ ବନ୍ଦ କରିଦିଅନ୍ତୁ। ଆପଣ କୁହନ୍ତି ମୁଁ କରିପାରେ ନାହିଁ, ତାହେଲେ ଆପଣ ଏବେ ସୁଦ୍ଧା ନିଜଠାରେ ଅଶ୍ୱଗତି ପାଇନାହାନ୍ତି। ଯେତେବେଳେ ପବିତ୍ର ଆତ୍ମା ଆସିବେ, ସେ ଆପଣଙ୍କୁ ଜଗତ ଉପରେ ଶକ୍ତି ପ୍ରଦାନ କରିବେ, ଏବଂ ଯଦି ଆପଣ ସେ ଯାହା କହୁଛନ୍ତି ତାହା ଶୁଣନ୍ତୁ। ଯଦି ଆପଣ ଜଗତ କିମ୍ବା ଜଗତର ବିଷୟବସ୍ତୁକୁ ପ୍ରେମ କରନ୍ତି, ଏହାର କାରଣ ହେଉଛି ପରମେଶ୍ୱରଙ୍କ ପ୍ରେମ ଆପଣଙ୍କ ଭିତରେ ନାହିଁ, ତେବେ କୌଣସି ବାହାନା ନାହିଁ, ସେ ଏହାକୁ ସରଳ କରନ୍ତି ଏବଂ ଆମକୁ ସେହି ଚିହ୍ନ ନିକଟକୁ ଆସିବାକୁ ଅଛି। ମୁଁ ଜାଣେ ଆପଣମାନେ ଭାବୁଛନ୍ତି ଯେ ମୁଁ ଭୟଙ୍କର ଅଟେ, ମାତ୍ର ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଠିକ ଭୟଙ୍କର ଅଟେ। ବୁଝିଲେ, ଶୁଣନ୍ତୁ, ତାହା ସତ୍ୟ ଅଟେ। ତେବେ ଭାଇ ଭଉଣୀ, ଏହା ପାଖକୁ ଆସନ୍ତୁ। ଆଖପାଖରେ ଥିବା ଏହି ବୌଦ୍ଧିକ ବିଦ୍ୟାଳୟ ଗୁଡିକ ମଧ୍ୟରୁ କେତେକକୁ ଆପଣଙ୍କୁ ଏହା କହିବାକୁ ଦିଅନ୍ତୁ ନାହିଁ, ଓ ତାହା ତ ସେହି ପୁରୁଣା ଭୁଲ ଧାରଣା ଅଟେ। ଯଦି ଏହା ସେହି ପୁରୁଣା ଭୁଲ ଧାରଣା ଅଟେ, ତେବେ ପରମେଶ୍ୱର ପୁରୁଣା ଭୁଲ ଧାରଣା ଅଟନ୍ତି, ଏବଂ ଯଦି ପରମେଶ୍ୱର ପୁରୁଣା ଭୁଲ ଧାରଣା ଅଟନ୍ତି, ତେବେ ମୁଁ ମଧ୍ୟ ଅଟେ। ଆମିନ୍। ମୁଁ ତାହାଙ୍କ ପରି ହେବାକୁ ଚାହେଁ, କାହିଁକି ତାଙ୍କର ଆତ୍ମା ମୋ ଭିତରେ ଅଛି, ଯାହାକି କ୍ଷୁଧିତ ହୁଏ ଏବଂ ତୃଷିତ ହୁଏ, ବାକ୍ୟର ବିପରୀତ ସବୁକିଛିକୁ କହିଥାଏ। ଯଦି ଲୋକମାନେ କୁହନ୍ତି ଏହା ଠିକ ଅଛି, କାରଣ ଓ ଯଦି ଜଣେ ବ୍ୟକ୍ତି ମଜା ପାଇବା ପାଇଁ ଅଳ୍ପ ଟିକେ ତାସ୍ ପତା ଖେଳିଥାଏ ଆଉ କେବଳ ଏକ ନିକେଲ ପଇସା ପାଇଁ କିମ୍ବା ଦୁଇଟି ଜୁଆରେ ଖେଳିଥାଏ, ଏହା ଠିକ ଅଛି। ପରମେଶ୍ୱର କୁହନ୍ତି ଏହା ଠିକ ନୁହେଁ। ଓ ଯଦି ଆପଣ କେବଳ ଏକ ଭଲ ସାମାଜିକ ପାନୀୟ ଗ୍ରହଣ କରନ୍ତି ଏବଂ କେତେବେଳେ କେମିତି ଟିକେ ମାତାଲ ହୋଇଯାଆନ୍ତି, ମାତ୍ର ପରମେଶ୍ୱର କହିଲେ ତାହାକୁ ହାଏ। ଓ ଆପଣ କୁହନ୍ତି ଏହା ଠିକ ଅଛି ଭାଇ ବ୍ରାହ୍ମ, ମୁଁ ଏକ ପ୍ରକୃତ ବିଷୟ ହେତୁ କେଶ କାଟିଲି। ଜଣେ ମହିଳା, ଆପଣ ଜାଣନ୍ତି ବାକି ମହିଳାମାନେ ଏହା କରୁଛନ୍ତି, ମୋର ଫରକ ପଡ଼େ ନାହିଁ ଯେ ଅବଶିଷ୍ଟ ମହିଳାମାନେ କଣ କରୁଛନ୍ତି, ସେମାନେ ଆପଣଙ୍କର ଉଦାହରଣ ନୁହନ୍ତି କିମ୍ବା ସେମାନେ ଆପଣଙ୍କର ମାଲିକ ନୁହନ୍ତି। ଯଦି ଆପଣ ନିଜଠାରେ ପବିତ୍ର ଆତ୍ମା ରଖିଛନ୍ତି, ତେବେ ଆପଣ ତାହାଙ୍କର ନିର୍ଦ୍ଦେଶ ଗୁଡିକ ପାଳନ କରିବେ, ଏଥିରେ କିଛି ଯାଏ ଆସେ ନାହିଁ ଯେ ଲୋକମାନେ ଆପଣଙ୍କ ବିଷୟରେ କଣ କୁହନ୍ତି। ତେବେ ଭାଇ ବ୍ରାହ୍ମ, ଏହା ଏତେ ଗରମ ଅଟେ ଆଉ ମୋତେ ତ ଏହି ଛୋଟ ଛୋଟ ଅମୁକ ଅମୁକ ପୋଷାକ ଗୁଡିକ ପିନ୍ଧିବାକୁ ହିଁ ପଡିବ। ପ୍ରିୟ ଭଉଣୀ, ନରକ ଏହାଠାରୁ ଅଧିକ ଗରମ ଅଟେ, ମୋତେ ତାହା କହିବାକୁ ଦିଅନ୍ତୁ ଏବଂ କରନ୍ତୁ ନାହିଁ, ଆପଣ ତାହା ମନେ ରଖନ୍ତୁ। ଏବଂ ପବିତ୍ର ଆତ୍ମା ଆପଣଙ୍କୁ ସର୍ବଦା ସତ୍ୟ ଆଡକୁ କଢାଇ ନେବେ, ଏବଂ ତାହାଙ୍କର ସତ୍ୟ ହେଉଛି ବାକ୍ୟ। ମୋର ବାକ୍ୟ ସତ୍ୟ ଅଟେ, ପ୍ରତ୍ୟେକ ମନୁଷ୍ୟର କଥା ମିଥ୍ୟା ହେଉ କିନ୍ତୁ ମୋର ସତ୍ୟ ହେଉ। ଏବଂ କେବଳ ଚିନ୍ତା କରନ୍ତୁ ଏକ ଘୃଣ୍ୟ ବିଷୟ, କଣ ଆପଣ ଭାବିପାରିବେ କି? ଜଣେ ସେବକଙ୍କ ପାଇଁ ଏହା କହିବା ଏକ ଭୟଙ୍କର ଶବ୍ଦ ଅଟେ, ମାତ୍ର ମୁଁ ସେହି ବିଶ୍ରାମଗାର ଗୁଡିକୁ ଯାଇଅଛି ଯେଉଁଠାରେ କି ଏହା କେବଳ ଆପଣଙ୍କୁ ପଛପଟରୁ ଫେରିଯିବାକୁ ପଡ଼ିଥାଏ। ପ୍ରାୟ ଏଠି ଏତେ ଅଧିକ ଥାଏ ଏବଂ ଅପରିଷ୍କାର ବିଷୟମାନ କାନ୍ଥରେ ଥାଏ। ମୁଁ ଭାବିଲି ଜଗତରେ ଲୋକମାନେ କିପରି ଏତେ ନିମ୍ନ ହୋଇପାରନ୍ତି ଏବଂ ଏତେ ଦୁର୍ଗନ୍ଧ। ଏବଂ ଯେତେବେଳେ ମୁଁ ସେହି ସ୍ଥାନଗୁଡ଼ିକୁ ଚାଲି କରି ଯାଏ, ମୁଁ ଅନେକ ଥର ଭାବିଛି କି ଏକ ଦୁର୍ଗନ୍ଧ। ମୁଁ ତ ସେଠାରେ ମୁଁ ମୋର ହାତକୁ ଧୋଇବା ପାଇଁ ମୋ ନାକକୁ ଏହିପରି ଭାବରେ ଧରିଥାଏ। ମୁଁ ଭୟ କରିଥାଏ ଯେତେବେଳେ ମୁଁ କବାଟର ହାତମୁଠିକୁ ଧରେ, ପୁଣି ଥରେ ସେଠାରେ ଯୌନକ୍ରିୟା ଏବଂ ବିଭିନ୍ନ ବିଷୟରୁ ଜୀବାଣୁମାନେ ରହିଥିବେ। ଏବଂ ମୁଁ ଭାବିଥିଲି ଓହ, ଦିନେ ଏକ ବିମାନ ବନ୍ଦରରେ ଠିଆ ହୋଇ ସେହି ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏକୁ ମୁଁ ଯାଇଥିଲି, କିମ୍ବା ଏକ ରେଳ ରୋଡ୍ ସ୍ଥାନ ଥିଲା, ମୁଁ ସେଠାକୁ ଯାଇଥିଲି। ଏବଂ ମୁଁ ଭାବିଲି ଓହ ଦୟା ହେଉ। ଆଉ କିଛି ଗୋଟାଏ ମତେ କହିଲା ଠିକ ସେଇଭଳି ଜଗତ ପରମେଶ୍ୱରଙ୍କୁ ଗନ୍ଧ ହୋଇଥାଏ। ଏହା ଏକ ଭିନ୍ନ ବିଷୟ ଅଟେ। ମୁଁ ଭାବିଲି ଯେତେବେଳେ ମୁଁ ଜଣେ ମହିଳାଙ୍କୁ ରାସ୍ତାରେ ଚାଲି ଯାଉଥିବାର ଦେଖେ ଯିଏକି ନିଜକୁ ସେଇଭଳି ଭାବରେ ଆଚରଣ କରିଥାନ୍ତି ଏବଂ ପୁରୁଷର ପୋଷାକ ପିନ୍ଧିଥାନ୍ତି, ତେବେ ତାହା ହିଁ ଅଟେ ଯାହାକି ତା ପରମେଶ୍ୱରଙ୍କୁ ଦେଖାଯାଇଥାଏ। ଏହା ଏକ ଘୃଣ୍ୟ ବିଷୟ ଅଟେ, ଏପରି କିଛି ଯାହାକି ପରମେଶ୍ୱରଙ୍କ ସମ୍ମୁଖରେ ଅଶୁଚି ଏବଂ ଦୁର୍ଗନ୍ଧକାରୀ ଅଟେ। ତଥାପି ସେ ରବିବାର ଦିନ ଗୀର୍ଜାକୁ ଯିବେ ଏବଂ ସାଜସଜ୍ଜା କରିବେ। ସେଠାରେ ଜଣେ ପୁରୁଷ ତଳକୁ ଯିବ ଓ ମଦ ପିଇବ, ଆଉ ଠକିବ ଏବଂ ଟଙ୍କାକୁ ଲୋଭ କରିବ ଏବଂ ଟିକେ ଅତିରିକ୍ତ ଟଙ୍କା ପାଇବା ପାଇଁ ନିଜର ପଡ଼ୋଶୀକୁ ଠକିବ ଓ ଅନ୍ୟ ସମସ୍ତ କିଛି ବିଷୟ କରିବ ଏବଂ ଏହିସବୁ ବିଷୟ କରିବ ଓ ଜୁଆ ଖେଳିବ, ଆଉ ଧୂମପାନ କରିବ ଏବଂ ମଦ ପିଇବ ଓ ମିଛ କହିବ ଏବଂ ତାପରେ ଗୀର୍ଜାକୁ ଯିବ ଓ ସାକ୍ଷ୍ୟ ଦେବ। ଘୃଣ୍ୟ ଅଶୁଚି, ତାହା ହେଉଛି ବୌଦ୍ଧିକ ମଣ୍ଡଳୀ କୁହନ୍ତି। ତେବେ ମୁଁ ମଣ୍ଡଳୀରେ ସମ୍ପୃକ୍ତ ଅଟେ। ହଁ, ଆଉ 15 ମିନିଟ୍ରେ ଗୀର୍ଜାକୁ ବାହାରକୁ ଯିବା ହେତୁ ଛାଡ଼ିଦେବାକୁ ପଡ଼େ। ଯେଣୁ ସମସ୍ତେ ଦିକନ ଏବଂ ସେମାନେ ସମସ୍ତେ ଧୂମପାନ କରିପାରନ୍ତି ଏବଂ ପାଳକ ମଧ୍ୟ ଏହା ପୂର୍ବେ କି ଆପଣ ଗୀର୍ଜା କରିବା ପାଇଁ ଫେରିପାରନ୍ତି। ମୋତେ କୁହନ୍ତୁ, ପ୍ରତ୍ୟେକ ଅଶୁଚି ବିଷୟରୁ ନିଜକୁ ପୃଥକ କରନ୍ତୁ। ଶରୀରକୁ ଅପବିତ୍ର କରିବ, ମୁଁ ଏହାକୁ ନଷ୍ଟ କରିଦେବି। ପରମେଶ୍ୱର କହିଲେ ଯେ ସେ ତାହା କରିବେ ଏବଂ ଆଜି କର୍କଟ ରୋଗ, ଗଳା ଏବଂ ଫୁସ୍ଫୁସର କର୍କଟ ରୋଗରେ ଶତକଡ଼ା 90 ଏପରି କିଛି ମୃତ୍ୟୁ ଗୁଡ଼ିକର କାରଣ ଅଟେ। ତାହା ସିଗାରେଟ୍ ଟାଣିବା ଦ୍ୱାରା ହୋଇଥାଏ। ଶରୀରକୁ ଅପବିତ୍ର କରିବ, ମୁଁ ଏହାକୁ ନଷ୍ଟ କରିଦେବି। ମାତ୍ର ସେମାନେ ଏତେ ନରକ ବନ୍ଧିତ ଅଟନ୍ତି, ସେହିପରି ଭାବରେ ଗଢୁଥାନ୍ତି, ସେମାନେ ଜାଣନ୍ତି ନାହିଁ। ଏବଂ ପ୍ରଚାର ମଞ୍ଚରେ ଛିଡ଼ା ହୋଇଥିବା କୌଣସି ପ୍ରଚାରକ 4 ଶିକ୍ଷାଗତ ଉପାଧି ସହିତ ବିଦ୍ୟାଳୟରୁ ଆସିଥାଏ, ନିଜେ ଧୂମପାନ କରୁଥାଏ। ଭାଇ, ମୋତେ ଆପଣଙ୍କୁ କିଛି କହିବାକୁ ଦିଅନ୍ତୁ। ସେହି ବିଷୟରୁ ପୁରୁଷ ଏବଂ ମହିଳାମାନଙ୍କୁ ବାହାରକୁ ଡାକି ଆଣିବା ପାଇଁ ପବିତ୍ର ଆତ୍ମାଙ୍କୁ ପଠାଯାଇଥିଲା। ନିଜକୁ ପୃଥକ କରନ୍ତୁ। ମଣ୍ଡଳୀ ଶବ୍ଦର ଅର୍ଥ ହେଉଛି ପୃଥକ ହେବା। ସେମାନଙ୍କ ମଧ୍ୟରୁ ବାହାରି ଆସ, ବାଇବେଲ କୁହେ। ସେମାନଙ୍କର ଅଶୁଚି ବିଷୟ ସ୍ପର୍ଶ କର ନାହିଁ ଏବଂ ମୁଁ ତୁମକୁ ଗ୍ରହଣ କରିବି ଏବଂ ତୁମେ ମୋର ପୁତ୍ର ଓ କନ୍ୟାଗଣ ହେବ ଏବଂ ମୁଁ ତୁମର ପରମେଶ୍ୱର ହେବି। ଓ ମୋର ପ୍ରଭୁ, ମୋର ଅଭିପ୍ରାୟ ସ୍ୱାର୍ଥପର ହେବା ନୁହେଁ, କିନ୍ତୁ ମୁଁ ସଚ୍ଚୋଟ ଏବଂ ସତ୍ୟବାଦୀ ହେବାକୁ ଚାହେଁ। ଠିକ୍ ଅଛି ଆଜ୍ଞା। ଓହ, ଇଏ ଏକ ଭୟଙ୍କର ବିଷୟ। ପୁରୁଷ ଏବଂ ମହିଳା, ଆଜି ଆମେ କେଉଁଠାରେ ଛିଡ଼ା ହୋଇଅଛୁ? ଆମେ କେଉଁଠାରେ ଅଛୁ? ଆସନ୍ତୁ ଅଟକି ଯିବା। ଅନ୍ୟ ଏକ ରାତିରେ ସେଠାରେ କୋଠରୀରେ ଥିବା ଏକ ଛୋଟ ପୁରୁଣା ବସିବାର ଆସନ ଉପରେ, ଏବଂ ମୁଁ ନିଶ୍ଚୟ ବନ୍ଦ କରିବି, ଏକ ପୁରୁଣା ଭଙ୍ଗା ଯାଇପାରୁଥିବା 2 ବସିବାର ଆସନ। 3 କିମ୍ବା 4 ପ୍ରାର୍ଥନା କରିବା ପରେ ତେଣୁ ମୁଁ ଏପରି ଏକ ସ୍ଥାନରେ ପହଞ୍ଚିଲି, ବୁଲି ବୁଲି ଚିନ୍ତା କରୁଥିଲି ହେ ପରମେଶ୍ୱର, ଏବଂ ମୁଁ ଏପରି ଏକ ସ୍ଥାନରେ ପହଞ୍ଚିଥିଲି ଯେଉଁଠାରେ କି ମୁଁ ଏହା ଜାଣିନଥିଲି ଯେ ମୁଁ କଣ କରିବି। ମୁଁ କହିଲି, ପରମେଶ୍ୱର, ଆମେ ମାର୍ଗର ଶେଷରେ ଅଛୁ ଏବଂ ମୁଁ ଅନୁଭବ କରେ ଯେ ମୁଁ ଅବହେଳା କରିଅଛି। ମୋ ପାଖରେ ଯିବା ପାଇଁ ଡାକରମାନ ରହିଥାଏ ଏବଂ ଥକି ଯାଇଥାଏ, ଆଉ ତାହା କରିପାରେ ନାହିଁ। ମୁଁ ଭାବିଲି, ତେବେ ମୁଁ ସେହି ଅନ୍ଧକାରରେ ମୋ ପ୍ରଭୁଙ୍କୁ ଟଳମଳ ହେଉଥିବାର ଦେଖିପାରେ, ଯେତେବେଳେ କି ସେ ଏତେ ଥକି ଯାଇଥିଲେ ଯେ ସେ ବଡ଼ କଷ୍ଟରେ ଗୋଟିଏ ପାଦ ପରେ ଅନ୍ୟ ପାଦ ଉଠାଇ ପାରିଥିଲେ, ମାତ୍ର ସେତେ ମଧ୍ୟ ନଥିଲେ। 9 ସେ ସ୍ତ୍ରୀ ପାଇଁ ଅଟକି ଗଲେ, ତେବେ ସେହି ବାଳକଟିକୁ ସେଠାରେ ଅଣାଯାଇଥିଲା ଯିଏକି ମୃତ ଥିଲା। ଯେପର୍ଯ୍ୟନ୍ତ କି ସେ ଯାଇ ସେହି କୋକଇକୁ ସ୍ପର୍ଶ ନ କରି ନିଅନ୍ତି ଏବଂ ସେହି ବାଳକଟିକୁ ବଞ୍ଚାଇବା ପାଇଁ ତାଙ୍କଠାରେ ଯାହା ଅଳ୍ପ ଶକ୍ତି ଥିଲା ତାକୁ ବ୍ୟବହାର ନ କରି ନିଅନ୍ତି, ତେବେ ମୁଁ କିପରି କ୍ଲାନ୍ତ ହୋଇ ପଡ଼ିଲି। ପ୍ରଭୁ, ମୋ ସହିତ ମାମଲା କ'ଣ? ଏଠାରେ ମୁଁ ଭାବୁଛି, ହଁ, ମୁଁ ବୃଦ୍ଧ ହେଉଅଛି, ମୁଁ ତାହା କରିପାରେ ନାହିଁ। ସେଠାରେ ମୂଷା ଥିଲେ, ସେ ସେହି ସମାନ ପରମେଶ୍ୱର ଯାହାଙ୍କୁ ମୁଁ ସେବା କରେ, ସେଠାରେ 120 ବୟସରେ ସେବା କରିବା ନିମନ୍ତେ ଠିଆ ହୋଇଥିଲେ। ସେଠାରେ କାଲେବ ଥିଲେ, 90 ବୟସରେ ନିଜ ହାତରେ ଖଡ୍ଗ ଧରି ଠିଆ ହୋଇଥିଲେ ଏବଂ କହିଥିଲେ, 40 ପୂର୍ବେ ଜିଓସିଓ ଏହି ଖଡ୍ଗଟିକୁ ମୋ ହାତରେ ଦେଇଥିଲେ, ସେ ସେତେବେଳେ 80 ଥିଲେ। କହିଥିଲେ, ମୁଁ ଆଜି ସେତିକି ଉତ୍ତମ ପୁରୁଷ ଅଟେ ଯେତିକି ସେଦିନ ଥିଲି। ଆମେନ୍। ମୁଁ କହିଲି, ହେ ପରମେଶ୍ୱର, ମୋ ପ୍ରତି ଦୟା କର। ମୁଁ କହିଲି, ତେବେ ଏଠାରେ ଦେଖନ୍ତୁ, ମୁଁ ତ ସର୍ବଦା ଏବଂ ମୁଁ ମୋ ପତ୍ନୀଙ୍କୁ ସେଠାରେ ପଛରେ ହାତରେ ଧରି ଏଇ ବାଇବେଲ ଏବଂ ତାଙ୍କ ଛୋଟ ବାଇବେଲ ଉପରେ ନେଲି, ଆଉ ମୁଁ କହିଲି, ପ୍ରିୟେ, ମୁଁ ବହୁତ ନକାରାତ୍ମକ ରହି ଆସିଛି, ପବିତ୍ର ଆତ୍ମା ମୋତେ ମୋ ଭିତରେ ନିନ୍ଦା କରୁଛନ୍ତି। ମୁଁ କହିଲି, ମୁଁ ସେଠାରେ ସେହି ଗୁଣ୍ଡୁଚି ମୂଷାଙ୍କ ବିଷୟରେ ଚିନ୍ତା କରେ, ମୁଁ ସେଠାରେ ହେଟି ରାଇଟ୍ ଏବଂ ସେହି ସାନ ପିଲାମାନଙ୍କ ବିଷୟରେ ଚିନ୍ତା କରେ, ମୁଁ ତା ବିଷୟରେ ଚିନ୍ତା କରେ ଯାହା ପରମେଶ୍ୱର କରିଥିଲେ, ଯାହାକି ଏହା ଦର୍ଶାଉଥିଲା ଯେ ସେ ପରମେଶ୍ୱର ଅଟନ୍ତି ଯିଏ ସୃଷ୍ଟି କରିପାରନ୍ତି। ଆଲେଲୁୟା। ମୁଁ ଭାବିଲି ସେ ମୋତେ ଅନେକ ବର୍ଷ ପୂର୍ବେ ତାହା କହିଥିଲେ ଯେ ମୁଁ ତୁମକୁ ଛାଡ଼ିବି ନାହିଁ, ମୁଁ ତୁମକୁ କେବେ ବି ପରିତ୍ୟାଗ କରିବି ନାହିଁ, ତୁମ ଜୀବନ ସାରା କୌଣସି ବ୍ୟକ୍ତି ତୁମ ସମ୍ମୁଖରେ ଠିଆ ହେବ ନାହିଁ, ମୁଁ ତୁମ ସହିତରେ ରହିବି। ଏବଂ ଗୁପ୍ତ ବିଷୟର ପରିଭେଦର ଏହି ହସ୍ତରୁ ଏହା ଏପରି ଭାବରେ ଆସିବ ଯେ ତୁମେ ହୃଦୟର ରହସ୍ୟକୁ ଜାଣିପାରିବ। ତାହାର ପରେ ଏହା ଉଚ୍ଚକୁ ଏବଂ ଆହୁରି ଉଚ୍ଚକୁ ବୃଦ୍ଧି ପାଇବ। ତାହାର ବର୍ଷକ ପରେ ସମଗ୍ର ବିଶ୍ୱରେ ତା ସିଦ୍ଧ ପ୍ରମାଣିତ ହୋଇଥିଲା। ଏଠାରେ ଏହା ଆସେ ଏହାଠାରୁ ବହୁତ ବଡ଼ ଏହି ଅନ୍ୟ ମହାନ ସେବା କାର୍ଯ୍ୟଟି। ମୁଁ କହିଲି, ପ୍ରିୟ, ମୁଁ ତୁମର ହାତ ଧରୁଛି। ପରମେଶ୍ୱରଙ୍କ ସାହାଯ୍ୟ ଏବଂ ପରମେଶ୍ୱରଙ୍କ କୃପା ଦ୍ୱାରା ମୋତେ ଆଉ କଦାପି ନକାରାତ୍ମକ ହେବାକୁ ଦେବ ନାହିଁ। ମୋତେ ଏଠାରେ ଏହି ଉଦ୍ଦୀପନାକୁ ଏହିପରି ଭାବରେ ପ୍ରଚାର କରିବା ନିମନ୍ତେ ଚାଲିକରି ଯିବାକୁ ଦିଅ, ଯେପରିକି ଆଗରୁ କେବେ କରିନାହିଁ। ମୋତେ ଏଠାକୁ ଯିବାକୁ ଦିଅ, ପ୍ରଥମେ ନିଜକୁ ପବିତ୍ରୀକୃତ କରିବା ନିମନ୍ତେ ଏବଂ ଲୋକମାନଙ୍କ ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବା ନିମନ୍ତେ, ଯେପରିକି ମୋର ନିଜର ପାପଗୁଡ଼ିକ ମୋ ନିଜର ଅବଳା ରକ୍ତ ତଳେ ରହୁ, ମୋର ଦୁର୍ବଳତା ଗୁଡ଼ିକ ରକ୍ତ ତଳେ ରହୁ, ଯେପରିକି ମୁଁ ବାହାରକୁ ଯାଇ ଏହା କହିପାରେ, ଲୋକେ ମୋତେ ଅନୁସରଣ କର। ତାହା ଠିକ୍। ମୁଁ ଏପରି ଜଣେ ବ୍ୟକ୍ତିଙ୍କୁ ଏହା କହୁଥିବାର ଦେଖିବାଟା ଘୃଣା କରେ, ତୁମେ ଯାଇ ତାହା କର। ମୁଁ ଏପରି କାହାରିକୁ ଦେଖିବାକୁ ପସନ୍ଦ କରେ ଯିଏକି ତାହା କରିବାର ବାଟକୁ ମାର୍ଗଦର୍ଶନ କରେ। ଠିକ୍ ଅଛି ଆଜ୍ଞା। ଏଠାରେ କିଛି ସମୟ ପୂର୍ବରୁ ଆମର ଏଠାରେ ସହରରେ ନିଆଁ ଲାଗିଯାଇଥିଲା। ପଫାଉ ତେଲ କମ୍ପାନୀରେ ନିଆଁ ଲାଗିଯାଇଥିଲା। ସେଠାରେ ତଳେ ସେମାନଙ୍କର ଜେଫରସନଭିଲ୍ ଅଗ୍ନିଶମ ବିଭାଗ ରହିଥିଲା ଏବଂ ମୋର ଜଣେ ବନ୍ଧୁ ଭଲ ଲୋକ ସେହିପରି ବିରାଟ ନିଆଁକୁ କେବେ ଦେଖିନଥିଲେ। ସେ ସେଠାରେ ବୁଲୁଥିଲେ, କହିଲେ, ପିଲାମାନେ ଏଠାରେ ଅଳ୍ପ ଟିକେ ପାଣି ପକାଅ, ଏଠାରେ ଅଳ୍ପ ଟିକେ ପାଣି ପକାଅ। ଏଠାରେ ସେହି ଛୋଟ କ୍ଲାସ୍ ବିଲ୍ ଉପରକୁ ଆସିଲେ, ଡିଙ୍ଗ 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 ସେଠାକୁ ପହଞ୍ଚି ଆସିଲେ ଏବଂ ସେ କହିଲେ, ଅଗ୍ନିଶମ ମୁଖ୍ୟ ଡେଇଁ ପଡ଼ିଲେ, କହିଲେ, ଏଠାରେ ଟିକେ ପାଣି ପକାଅ, ଏହି ଝରକାକୁ ଏଠାରେ ଭାଙ୍ଗି ଦିଅ, ସେଠାରେ ଟିକେ ପାଣି ପକାଅ। କିନ୍ତୁ ନଦୀ ଆରପାରିରୁ ଲୁଇସ୍ ବିଲେରୁ ତାଲିମ ପ୍ରାପ୍ତ ଅଗ୍ନିଶମ କର୍ମଚାରୀମାନେ ଆସିଲେ। ସେହି ବଡ଼ ହୁକ୍ କଣ୍ଟା ଓ ସିଡ଼ି ଏତେ ଲମ୍ବା ଥିଲା, ଏପରିକି ସେହି ମୁଖ୍ୟ ବ୍ୟକ୍ତି ସିଡ଼ିର ଶେଷରେ ରହିଥିଲେ। ଯେତେବେଳେ ସେହି ସିଡ଼ି ଉପରକୁ ଗଲା, ସେ ତାର ଅଗରେ ଥିଲେ। ସେ ସେଠାରେ ପହଞ୍ଚିବା ପୂର୍ବରୁ ନିଜର କୁରାଡ଼ିକୁ ଫୋପାଡ଼ି ଝରକାକୁ ଭାଙ୍ଗି ଦେଲେ, କହିଲେ, ପିଲାମାନେ ଆସ, ତାହା ହିଁ ଅଟେ, କିଛି ମିନିଟରେ ନିଆଲି ବି ଗଲା। ଏପରି ନୁହେଁ ଯେ ଏଠାରେ ଟିକେ ପାଣି ପକାଅ, ସେଠାରେ ଟିକେ ପାଣି ପକାଅ ଆପଣଙ୍କୁ ଏହି ବୌଦ୍ଧିକ ପ୍ରଚାରକମାନଙ୍କ ମଧ୍ୟରୁ କେତେକଙ୍କୁ ମନେ ପକାଇ ଦିଏ। ସାଥିରେ ଆସନ୍ତୁ, ଚାଲନ୍ତୁ ଯିବା। ମୁଁ ଜାଣେ ଯେ ଏହା ସତ୍ୟ ଅଟେ, ମୁଁ ଚାଖିଛି ଏବଂ ଦେଖିଛି। ମହିମା ହେଉ, ପବିତ୍ର ଆତ୍ମା ଠିକ ଅଟନ୍ତି, ପରମେଶ୍ୱର ଭଲ ଅଟନ୍ତି। ଏଠାରେ ଚେଷ୍ଟା ସେଠାରେ ଚେଷ୍ଟା କରନ୍ତୁ ନାହିଁ, ଆସନ୍ତୁ ତାଙ୍କ ପାଖକୁ ଚାଲିକରି ଯିବା। ସେଠାରେ ଅଛନ୍ତି, ଏହା ଆପଣଙ୍କ ପାଇଁ ଅଟେ। ପରମେଶ୍ୱର ତାହାଙ୍କର ମଣ୍ଡଳୀକୁ ନିଜର ଶକ୍ତି ପ୍ରଦାନ କଲେ, ଏହାକୁ ଏଠାରେ ପକାଅ ନାହିଁ ଓ ସେଠାରେ ପକାଅ ନାହିଁ, ଆପଣ କେବେ ବି କିଛି ହୋଇଥିବାର ପାଇବେ ନାହିଁ, ଅଗ୍ରସର ହୁଅନ୍ତୁ, ଆମେନ୍। ଏପରିକି ସେମାନଙ୍କ ଦେଇ ଆଉ ଅଧିକ ଦେଖି ସୁଦ୍ଧା ପାରିବେ ନାହିଁ, ଆମେନ୍। ଆମେ କଣ କରିବାକୁ ଯାଉଅଛୁ? ଏଠାରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ବିଷୟରେ ପରିପୂର୍ଣ୍ଣ ଅଟନ୍ତି। ତାପରେ ମୁଁ ବନ୍ଦ କରିବାକୁ ଯାଉଛି, ହୋଇପାରେ ଏହାର ପରେ କରିବାକୁ ପଡେ। ଆପଣ କୌଣସି ବିଷୟରେ ପରିପୂର୍ଣ୍ଣ ହୋଇଥାନ୍ତି, ଆପଣ ସେଠାରେ କୌଣସି ବିଷୟରେ ପରିପୂର୍ଣ୍ଣ ନ ହୋଇ ବସିପାରନ୍ତି ନାହିଁ। ଆପଣ ନିଜ ଭିତରେ ଏକ ଜୀବନ ପାଇଛନ୍ତି, ସେହି ଜୀବନ ଆପଣଙ୍କୁ ପରିଚାଳନା କରେ ଏବଂ ସେହି ଜୀବନ ଏକ ଆତ୍ମା ଦ୍ୱାରା ପରିଚାଳିତ ହୁଏ। ତେବେ ଆପଣ ହୁଏତ ଜାଗତିକ ବିଷୟରେ ପରିପୂର୍ଣ୍ଣ ହୋଇପାରନ୍ତି, ଜଗତକୁ କିମ୍ବା ଜଗତର ବିଷୟବସ୍ତୁକୁ ଭଲ ପାଉଥାଇ ପାରନ୍ତି। ପରମେଶ୍ୱର ଆପଣଙ୍କ ପ୍ରତି ଦୟା କରନ୍ତୁ। ଆପଣ ହୁଏତ କୌଣସି ମଣ୍ଡଳୀରୁ ମତବାଦରେ ପରିପୂର୍ଣ୍ଣ ହୋଇପାରନ୍ତି। କୌଣସି ଛୋଟ ପ୍ରାର୍ଥନା ଯାହା ଆପଣ କୁହନ୍ତି, ଆପଣ ଭାବନ୍ତି ଯେ ଏହା କୌଣସି ମୃତ ବ୍ୟକ୍ତିଙ୍କୁ ପ୍ରାର୍ଥନା କରିବା କିମ୍ବା ନିଜ ଉପରେ କୌଣସି ଏକ ପ୍ରକାର ଚିହ୍ନ କରିବା ପାଇଁ ଯିବାର ଅଟେ। ପରମେଶ୍ୱର ଆପଣଙ୍କ ପ୍ରତି ଦୟା କରନ୍ତୁ। ଏବଂ ଆପଣ ହୁଏତ ଧର୍ମରେ ପରିପୂର୍ଣ୍ଣ ହୋଇପାରନ୍ତି ଏବଂ ତାହା ତ ଆହୁରି ଖରାପ ଅଟେ। ତାହା ଠିକ୍, ତାହା ଠିକ୍। ବାଇବେଲ କୁହେ, ଶେଷ ଦିନରେ ସେମାନେ ଅତି ଧାର୍ମିକ ହେବେ, ଧାର୍ମିକତାର ଏକ ଭେକ ଧାରଣ କରିବେ, ଧାର୍ମିକତାର ଏକ ଭେକ ଧାରଣ କରିବେ, ମାତ୍ର ଏହାର ଶକ୍ତିକୁ ଅସ୍ୱୀକାର କରିବେ। ଏହିପରି ଠାରୁ ଦୂର ହୁଅ। ଯଦି ଆପଣ ଧର୍ମରେ ପରିପୂର୍ଣ୍ଣ ଅଟନ୍ତି, ତେବେ ଆପଣ ଦୟନୀୟ ଅଟନ୍ତି, କେବଳ ଧର୍ମ ତାହା ହିଁ ସବୁକିଛି ଅଟେ। ଯଦି ଆପଣ ମତରେ ପରିପୂର୍ଣ୍ଣ ଅଟନ୍ତି, ତେବେ ଆପଣ ଜାଣନ୍ତି ନାହିଁ ଯେ ଆପଣ କଣ କହୁଛନ୍ତି। ଯଦି ଆପଣ ଜଗତରେ ପରିପୂର୍ଣ୍ଣ ଅଟନ୍ତି, ତେବେ ଆପଣ ଅନ୍ଧ ଅଟନ୍ତି, ଏବଂ ତାପରେ ପୁଣି ଥରେ ଆପଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇପାରନ୍ତି, ଆମେନ୍। ମୁଁ ଆଶା କରେ ଯେ ଆପଣ ଅଟନ୍ତି, ଏବଂ ଯଦି ଆପଣ ନୁହନ୍ତି, ମୁଁ ଆଶା କରେ ଯେ ଆପଣ ପୂର୍ଣ୍ଣ ହୋଇଯାଆନ୍ତୁ। ଏବଂ ଯଦି ଆପଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଅଟନ୍ତି, ଆପଣ କଣ ପାଇଛନ୍ତି? ଆପଣ ଶକ୍ତି ପାଇଛନ୍ତି, ଆପଣ ପ୍ରେମ ପାଇଛନ୍ତି, ଆପଣଙ୍କ ପାଖରେ ଶାନ୍ତି ଅଛି। ମୁଁ ମୋର ଶାନ୍ତି ତୁମକୁ ଦେବି, ଜଗତ ଯେପରି ଦିଏ ସେପରି ମୁଁ ତୁମକୁ ଦିଏ ନାହିଁ। ଆପଣ ଶାନ୍ତି ପାଇଛନ୍ତି, ଆପଣ ମୁଦ୍ରାଙ୍କିତ ହୋଇଛନ୍ତି, ଆପଣଙ୍କ ପାଖରେ ଏକ ଚିହ୍ନ ଅଛି, ଆମେନ୍। ଆପଣ ବିଶ୍ରାମ ପାଇଛନ୍ତି, ଆପଣଙ୍କ ପାଖରେ ଅକଥନୀୟ ଆନନ୍ଦ ଅଛି ଏବଂ ମହିମାରେ ପରିପୂର୍ଣ୍ଣ ଅଟନ୍ତି। ଆପଣ ଲଙ୍ଗର ପ୍ରାପ୍ତ ହୋଇଛନ୍ତି, ଓ ମୋର ପ୍ରଭୁ, ତାହା ହିଁ ଅଟେ ଯାହାକି ଆପଣ ଅଟନ୍ତି। ପବିତ୍ର ଆତ୍ମାଙ୍କ ସହିତ ଅଛନ୍ତି। ଆପଣଙ୍କର ଅଛି, ଯଦି ଆପଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥାନ୍ତି, ତୁମେ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛ। ଶେଷ ଦିନରେ ସେହି ସାଧାରଣ ପୁନରୁତ୍ଥାନକୁ ଅପେକ୍ଷା କରୁଅଛ। ଭବିଷ୍ୟତରେ ଆସିବାକୁ ଥିବା ଜଗତରେ ଆମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ଏବଂ ଯିଏକି ତାହାଙ୍କୁ ଗୌରବ ଓ ପ୍ରତାପରେ ଆସୁଥିବାର ଦେଖିବେ, ସମୁଦ୍ର ତାର ମୃତ ଲୋକମାନଙ୍କୁ ଉଦ୍ଗାର କରିଦେବ। ତାହାଙ୍କଠାରେ ନିଦ୍ରାପ୍ରାପ୍ତ ଲୋକମାନଙ୍କର କ୍ଷୟପ୍ରାପ୍ତ ଶରୀର ଗୁଡ଼ିକ ତାହାଙ୍କଠାରେ ନିଦ୍ରାପ୍ରାପ୍ତ। ଆପଣ ତାହାଙ୍କ ଭିତରକୁ କିପରି ପ୍ରବେଶ କରିବେ? ଗୋଟିଏ ଆତ୍ମା ଦ୍ୱାରା ଆମେ ସମସ୍ତେ ଗୋଟିଏ ଶରୀରରେ ବାପ୍ତିଜିତ ହୋଇଅଛୁ। ତାହାଙ୍କଠାରେ ନିଦ୍ରାପ୍ରାପ୍ତ ଲୋକମାନଙ୍କର କ୍ଷୟପ୍ରାପ୍ତ ଶରୀର ଗୁଡ଼ିକ ପରିବର୍ତ୍ତିତ ହୋଇଯିବ ଏବଂ ତାହାଙ୍କର ନିଜ ମହିମାମୟ ଶରୀର ପରି ହୋଇଯିବ, ଯାହାଦ୍ୱାରା କି ସେ ସମସ୍ତ ବିଷୟକୁ ନିଜ ଅଧୀନରେ କରିବାକୁ ସକ୍ଷମ ଅଟନ୍ତି। ମୁଁ ସ୍ୱର୍ଗରୁ ଏକ ବାଣୀ ଶୁଣିଲି, ଯୋହନ କହିଲେ, ଯାହା ମୋତେ କହିଲା, ଲେଖ, ପ୍ରଭୁଙ୍କ ଠାରେ ମରିଥିବା ଲୋକମାନେ ଧନ୍ୟ। ଆପଣ କିପରି ଭିତରକୁ ଯିବାକୁ ଯାଉଛନ୍ତି? ଗୋଟିଏ ଆତ୍ମା ଦ୍ୱାରା ଆମେ ସେହି ଶରୀରରେ ବାପ୍ତିଜିତ ହୋଇଅଛୁ। ତା ପରଠାରୁ ଯେଉଁମାନେ ପ୍ରଭୁଙ୍କ ଠାରେ ମରିଅଛନ୍ତି, କାରଣ ସେମାନେ ସେମାନଙ୍କର ପରିଶ୍ରମରୁ କ୍ଷାନ୍ତ ହୋଇଥାନ୍ତି ଏବଂ ସେମାନଙ୍କର କାର୍ଯ୍ୟ ସେମାନଙ୍କୁ ଅନୁସରଣ କରେ, ତାହାରି ପାଇଁ ତ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରାଯାଇଥିଲା। ଓ ଆଶିଷିତ ଆଶ୍ୱାସନା, ଯୀଶୁ ମୋହର ଅଟନ୍ତି, ମୁଁ ତାହାଙ୍କଠାରେ ଅଛି ଏବଂ ସେ ମୋ ଠାରେ ଅଛନ୍ତି, ପିତା ତାହାଙ୍କଠାରେ ଏବଂ ସେ ପିତାଙ୍କଠାରେ ଏବଂ ପିତା ମୋ ଠାରେ ଓ ମୁଁ ତାହାଙ୍କଠାରେ ଅଛି। ଯୀଶୁ ମୋହର ଓ ଈଶ୍ୱରୀୟ ମହିମାର ଏକ ଆସ୍ୱାଦନ, ମୁଁ ପରିତ୍ରାଣର ଏକ ଉତ୍ତରାଧିକାରୀ, ପରମେଶ୍ୱରଙ୍କର କୃତ, ତାହାଙ୍କ ଆତ୍ମାରେ ଜନ୍ମିତ, ଯେତେବେଳେ ତାହାଙ୍କ ରକ୍ତରେ ଧୌତ। ଆମେନ୍। ମୁଁ ଏହାକୁ ପ୍ରତିବଦଳ କରିବି ନାହିଁ। ଓ ମୋର ପ୍ରଭୁ, ସମସ୍ତ ମାଣିକ୍ୟ ଓ ହୀରା ଏବଂ ରୂପା ଓ ସୁନା, ତାହାଙ୍କର ରକ୍ତପେଢ଼ି ଗୁଡ଼ିକ ପୂର୍ଣ୍ଣ ଅଟେ। ତାହାଙ୍କଠାରେ ଅଗଣ୍ୟ ଧନ ଅଛି, କାରଣ ମୁଁ ରାଜାଙ୍କର ଜଣେ ସନ୍ତାନ। ମୋର ତ୍ରାଣକର୍ତ୍ତା ଯୀଶୁଙ୍କ ସହିତ ମୋତେ ରାଜାଙ୍କର ଜଣେ ସନ୍ତାନ କରେ। ଆମେନ୍ ଓ ଆମେନ୍। ମୁଁ ଏହାକୁ ଅଦଳ ବଦଳ କରିବି ନାହିଁ। ମୋ ପାଖରେ ଆଉ 2 କିମ୍ବା 3 ଶାସ୍ତ୍ର, ତେବେ ଏଠାରେ ଆଉ ଏକ ଶାସ୍ତ୍ରାଂଶ ଅଛି। ଯେତେବେଳେ ଆପଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅନ୍ତି, ସେତେବେଳେ ହିଁ ଆପଣଙ୍କ ପାଖରେ ସେ ବିଷୟ ଗୁଡ଼ିକ ରହିଥାଏ। ତେବେ ଆପଣ ଜଗତ ପ୍ରତି କଣ ଅଟନ୍ତି? ଜଣେ ବିଦେଶୀ। ମୁଁ ଜାଣେ ଯେ ଏହା ବିଳମ୍ବ ହେଲାଣି, କିନ୍ତୁ ଏହି ବିଷୟ ପାଇଁ ଏହା କଦାପି ବିଳମ୍ବ ନୁହେଁ। ଜଣେ ବିଦେଶୀ,
Pilgrims and we're strangers here, we're seeking a city to come. The lifeboat soon is coming to gather his jewels home.
ମୁଁ ଓହାଓ ନଦୀରେ ଜଳକୁ ବାଡ଼େଇ ହେଉଥିବାର ଶବ୍ଦ ଶୁଣିପାରେ। ଯେତେବେଳେ ମୁଁ ଏକ ଛୋଟ ବୟସର ବାଳକ ପ୍ରଚାରକ ହିଁ ଥିଲି, ପ୍ରାୟ 22 ବର୍ଷ ବୟସର, ସେଠାରେ ତାହା ଗାଉଥିଲି ଏବଂ ମୁଁ ଶୁଣିଲି, ମୁଁ ଉପରକୁ ଚାହିଁ ଦେଖିଲି ଆଉ ଏକ ସ୍ୱରକୁ କହୁଥିବାର ଶୁଣିଲି, ଉପରକୁ ଦେଖ। ଠିକ ଏଠାରେ ସେ ବଡ଼ ପ୍ରକାଶ ଝୁଲୁଥିବାର ରହିଥିଲା। ମୁଁ ଉପରକୁ ଓହ୍ଲାଇ ଆସିଲା ଏବଂ କହିଲା, ଯେପରି ବାପ୍ତିଜକ ଯୋହନଙ୍କୁ ଖ୍ରୀଷ୍ଟଙ୍କ ପ୍ରଥମ ଆଗମନର ଅଗ୍ରଧାବକ ଭାବରେ ପଠାଯାଇଥିଲା, ସେହିପରି ତୁମ ପାଖରେ ଏକ ବାର୍ତ୍ତା ହେବ, ଯାହାକି ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନର ଅଗ୍ରଧାବକ ହେବ। ଓ ମୁଁ ଏହାକୁ କିପରି ବିଶ୍ୱାସ କରିପାରିବି? କିନ୍ତୁ ଏହା ସମାନ ଭାବରେ ଘଟିଥିଲା ଏବଂ ଆଜି ରାତିରେ ଉଦ୍ଦୀପନାର ଅଗ୍ନିମାନ ସାରା ବିଶ୍ୱରେ ଓ ସର୍ବତ୍ର ଜଳୁଅଛି। ପରମେଶ୍ୱରଙ୍କ ମହାନ ମୁକ୍ତିପ୍ରାପ୍ତ ମଣ୍ଡଳୀ ନିଜକୁ ସେହି ସ୍ଥାନରୁ ଉଠାଇଲା ଏବଂ ଆରୋଗ୍ୟତାର ମହାନ ଅଭିଯାନମାନ, ପୁଣି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଏବଂ ଚମତ୍କାରମାନ ଆଗମନକୁ ଦେଖାଇଥିଲା। ଆପଣ ଜଣେ ବିଦେଶୀ ଏବଂ ଆପଣ ଜଣେ ଅପରିଚିତ ବ୍ୟକ୍ତି ଅଟନ୍ତି। ଆପଣ ବିଚିତ୍ର ବିଷୟମାନ କରନ୍ତି, ତାହାଠାରୁ ଭିନ୍ନ ଯାହା ଆପଣ କରୁଥିଲେ। ଆପଣ ସେହିପରି ଆଚରଣ କରୁନାହାନ୍ତି ଯେପରି ଆପଣ ଆଚରଣ କରୁଥିଲେ। ଲୋକମାନେ, ସେହି ପବିତ୍ର ଆତ୍ମା ଯେତେବେଳେ ତାହା ଆପଣଙ୍କ ଉପରକୁ ଆସିଥାଏ ଏବଂ ଆପଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥାନ୍ତି, ଆପଣ ଜଗତର ବିଷୟଗୁଡ଼ିକୁ ଅଣଦେଖା କରିଦିଅନ୍ତି। ଆପଣ ସେ ବିଷୟଗୁଡ଼ିକୁ ଅଣଦେଖା କରିଦିଅନ୍ତି ଯାହାକି ଆପଣଙ୍କୁ ଅସୁବିଧାରେ ପକାଇବ। ଆପଣ ଏହାକୁ ଅଣଦେଖା କରିଦିଅନ୍ତି। ତାପରେ ଆପଣ ଏକ ବିଚିତ୍ର ଆଚରଣ କରୁଥିବା ପ୍ରାଣୀ, ସେମାନଙ୍କ ପାଇଁ ଅସୁନ୍ଦର ବତକ ଛୁଆ ହୋଇଯାଆନ୍ତି, ସେହି ଛୋଟ ଉତ୍କର୍ଷ ପକ୍ଷୀ ହୋଇଯାଆନ୍ତି ଯିଏକି କୁକୁଡ଼ା ବସା ତଳେ ଛୁଆ ଫୁଟେଇଥିଲା, ଯାହାକୁ ମୁଁ ପ୍ରଚାର କରିଥିଲି। ଏବଂ ଯେତେବେଳେ ଉତ୍କର୍ଷ ପକ୍ଷୀ ଆପଣ ବସାକୁ ଦୋହଲାଇଥାଏ, ଆପଣ ସେମାନଙ୍କ ପାଇଁ ଏକ କୌତୁକିଆ ଦିଶୁଥିବା ପ୍ରାଣୀ ହୋଇଯାଆନ୍ତି। କିନ୍ତୁ ଓ ମୋ ପ୍ରଭୁ, ମହାରାଜାର ରାଜପଥରେ ଚାଲିବା, ଆମେନ୍, ଓ ଏହା ସ୍ୱର୍ଗକୁ ଯିବା ନିମନ୍ତେ ଏକ ରାଜପଥ ଅଟେ ଏବଂ ମୁଁ ମହାରାଜାର ରାଜପଥ ଦେଇ ଯାଉଅଛି। କୁହନ୍ତି, ସେହି ପବିତ୍ର ପାଖଣ୍ଡକୁ ଦେଖ, ସେହି ଅସୁନ୍ଦର ବତକ ଛୁଆକୁ। ତାହା ହେଉଛି ସେହି ପବିତ୍ର ପାଖଣ୍ଡ ପ୍ରଚାରକ। ଜଣେ ପ୍ରସିଦ୍ଧ ମେଥଡିଷ୍ଟ ପ୍ରଚାରକ ଆଜି ଲୁଇଜଭିଲେରେ ଜଣେ ବ୍ୟକ୍ତିଙ୍କୁ କହିଲେ, ମୁଁ ଭାଇ ବିଲିଙ୍କୁ ସାହାଯ୍ୟ କରିବାକୁ ଚାହିଁବି, କିନ୍ତୁ କଣ ଆପଣ ଜାଣନ୍ତି ଯେ ମୁଁ କଣ କରିବି? ମୋତେ ମୋର ବେକକୁ ବାହାର କରିବାକୁ ପଡିବ। ଆପଣଙ୍କୁ ମୋ ପାଇଁ ନିଜର ବେକକୁ ବାହାର କରିବାର ଆବଶ୍ୟକତା ନାହିଁ। ସେ ମୋ ପାଇଁ ଆପଣା ଜୀବନକୁ ବାହାର କରିଅଛନ୍ତି। ଆମେନ। କେବଳ ମହାରାଜାର ରାଜପଥରେ ଚାଲୁଅଛି, ତାହା ହିଁ ସବୁକିଛି ଅଟେ। ଓ ମୋର ପ୍ରଭୁ, ତାହାଙ୍କ ଆତ୍ମାରେ ପରିପୂର୍ଣ୍ଣ ହେବା, ତାହାଙ୍କ ଆତ୍ମାରୁ ଜନ୍ମ ହେବା, ତାହାଙ୍କ ରକ୍ତରେ ଧୌତ ହେବା, ହାଲେଲୁୟା, ଖୁସି। ଏବଂ ତାପରେ ଆଉ ଏକ ବିଷୟ, କାହିଁକି ଆପଣଙ୍କୁ ତାହା କିଏ କରାଏ? ଆପଣ ତଥାପି ଜଣେ ମାନବ ଅଟନ୍ତି, ମାତ୍ର ଆପଣଙ୍କୁ ତାହା କିଏ କରାଏ? ତାହାର କାରଣ ହେଉଛି ଆପଣ ଆସିଛନ୍ତି, ଆପଣଙ୍କର ଆତ୍ମା ଉର୍ଦ୍ଧ୍ୱରୁ ଆସିଅଛି। ଏ ଆପଣଙ୍କ ଭିତରେ ପରମେଶ୍ୱର ଅଟନ୍ତି। ଯେତେବେଳେ ମୁଁ ରୋମ୍କୁ ଗଲି, ମୁଁ ଲକ୍ଷ୍ୟ କଲି ଯେ ସେମାନେ ପ୍ରତ୍ୟେକଙ୍କ ପାଖରେ ଏକ ରୋମାନ ଆତ୍ମା ଥିଲା। ଯେତେବେଳେ ମୁଁ ଗ୍ରୀସ୍କୁ ଗଲି, ସେମାନେ ସମସ୍ତଙ୍କ ପାଖରେ ଏକ ଗ୍ରୀକ୍ ଆତ୍ମା ଥିଲା। ମୁଁ ଇଂଲଣ୍ଡକୁ ଗଲି, ସେମାନଙ୍କ ସମସ୍ତଙ୍କ ପାଖରେ ଏକ ଇଂଲଣ୍ଡ ଆତ୍ମା ଥିଲା। ଯେତେବେଳେ ଆପଣ ବିଭିନ୍ନ ସ୍ଥାନଗୁଡ଼ିକୁ ଯାଆନ୍ତି, ଆପଣ ପାଆନ୍ତି, ତାପରେ ଆପଣ ଆମେରିକୀୟ ଆତ୍ମା ପାଆନ୍ତି। ଏହା ଭୟଙ୍କର ଅଟେ। ଯେତେବେଳେ ମୁଁ ରୋମ୍ରେ ଥିବା ସାନ୍ ଆଞ୍ଜେଲୋଙ୍କ ଭୂଗର୍ଭ ସମାଧିକୁ ଗଲି, ସେମାନଙ୍କର ସେଠାରେ ଏକ ସୂଚନା ବୋର୍ଡରେ ଲାଗିଥିଲା, ଦୟାକରି ଆମେରିକୀୟ ମହିଳାମାନେ ମୃତମାନଙ୍କୁ ସମ୍ମାନ ଦେବା ପାଇଁ ପୋଷାକ ପିନ୍ଧନ୍ତୁ, ଆମେରିକୀୟ ଆତ୍ମା। ସେମାନଙ୍କୁ ବିମାନରୁ ଓହ୍ଲାଇବାର ଦେଖନ୍ତୁ ଏବଂ ସେହି ଛୋଟ ଛୋଟ ପୋଷାକ ପିନ୍ଧିଥାନ୍ତି, ଆଉ ସମସ୍ତେ ସେମାନଙ୍କୁ ଦେଖିବାକୁ ଲାଗନ୍ତି ଏବଂ ଏଠାରେ ମିସ୍ ଆମେରିକା ଆସନ୍ତି। ତାହା ହେଉଛି ଆମେରିକୀୟ ଆତ୍ମା। ଆପଣ କହିପାରିବେ ଯେ ସେ କେଉଁଠାରୁ ଆସିଛନ୍ତି? ପୋଷାକ ପିନ୍ଧିଥାନ୍ତି। ପିଲାଏ ନିଜ ପଛରେ ଏକ ଛୋଟ ପୁରୁଣା ଛିଦ୍ରିତ ନାକ ବିଶିଷ୍ଟ ପୁଡୁଲ କୁକୁରକୁ ଟାଣୁଥାନ୍ତି, ତାହା ଠିକ। ଓ ହଁ, ସେ ଏକ ସେ ଆମେରିକା ମିସ୍ ଆମେରିକା ଅଟେ। ଚାଲୁଥାନ୍ତି, ଆପଣ ଜାଣନ୍ତି, ସେପରି ଝୁଣ୍ଟି ପଡୁଥାନ୍ତି, କାହିଁକି ସେ ଆମେରିକା ଆତ୍ମା ପାଇଛନ୍ତି। ମାତ୍ର ଯୀଶୁ କହିଲେ, ସେ ଏହା ବିରୁଦ୍ଧରେ ସେହି ଦିନ ସାକ୍ଷ୍ୟ ଦେଇଥିଲେ। ସେ କହିଲେ, ତୁମେମାନେ ନିମ୍ନସ୍ଥ ଏହି ପୃଥିବୀରୁ ଅଟ, ମୁଁ ଉର୍ଦ୍ଧ୍ୱରୁ ଆସିଅଛି। ଏବଂ ଯଦି ଆପଣ ନିଜ ଭିତରେ ଖ୍ରୀଷ୍ଟଙ୍କ ଆତ୍ମା ପାଇଛନ୍ତି, ତାହେଲେ ଆପଣ ଉର୍ଦ୍ଧ୍ୱରୁ ଅଟନ୍ତି, ତେବେ ଆପଣ ଏଠାରେ ଜଣେ ବିଦେଶୀ ଅଟନ୍ତି। ମାତ୍ର ଆପଣ ଯେଉଁ ସ୍ଥାନରୁ ଆସିଥାନ୍ତି, ତାହାର ପ୍ରକୃତି ପାଇଥାନ୍ତି। ତାହା ହିଁ ମୁଁ କହିବାକୁ ଚେଷ୍ଟା କରୁଅଛି। ଜଣେ ରୋମାନ ଏଠାକୁ ଆସନ୍ତି, ସେ ନିଜର ମୁଣ୍ଡକୁ ଆଉଁସୁଥାନ୍ତି, ଏବଂ ଜର୍ମାନ ଏଠାକୁ ଆସନ୍ତି, ଆମେରିକା ସେଠାକୁ ଯାଆନ୍ତି, କାହିଁକି? ଆପଣ ସେ ଦେଶର ଆତ୍ମାଗୁଡ଼ିକ ପାଇଥାନ୍ତି ଯେଉଁଠାରୁ ଆପଣ ଆସିଥାନ୍ତି। ତାହା ହିଁ ଆମକୁ ଜଗତରେ ଏତେ ଭିନ୍ନ କରିଥାଏ। ଆପଣ ଉର୍ଦ୍ଧ୍ୱରୁ ଆସିଛନ୍ତି, ଆପଣ ଜନ୍ମଗ୍ରହଣ କରିଛନ୍ତି, ଆପଣ ଅନ୍ୟ ରାଜ୍ୟର ଏକ ନାଗରିକ ଅଟନ୍ତି। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ତାହାରି ପାଇଁ ତ ପବିତ୍ର ଆତ୍ମା ଅଟେ ଯେ ଆପଣଙ୍କୁ ପରମେଶ୍ୱରଙ୍କ ରାଜ୍ୟର ଏକ ନାଗରିକ କରନ୍ତି। ତାପରେ ଯଦି ଆପଣ ପରମେଶ୍ୱରଙ୍କ ରାଜ୍ୟର ଏକ ନାଗରିକ ଅଟନ୍ତି, ତେବେ ଏହା ଆପଣଙ୍କୁ କିପରି ଆଚରଣ କରାଇଥାଏ, ଯେପରି ପରମେଶ୍ୱର ତାହାଙ୍କ ରାଜ୍ୟରେ କରନ୍ତି। ତେବେ ପରମେଶ୍ୱର ଆପଣ ରାଜ୍ୟରେ କଣ କରନ୍ତି? ଏହା ହେଉଛି ପବିତ୍ରତା, ଧାର୍ମିକତା, ଚିନ୍ତାଧାରାର ଶୁଦ୍ଧତା, ମନର ଶୁଦ୍ଧତା, ଶକ୍ତି ଏବଂ ପ୍ରେମ, ହଜିଯାଇଥିବା ଲୋକମାନଙ୍କ ନିକଟକୁ ଯିବା, ରୋଗୀମାନଙ୍କୁ ସୁସ୍ଥ କରିବା, ଚମତ୍କାରମାନ କରିବା, ମହାନ କାର୍ଯ୍ୟଗୁଡ଼ିକୁ କରିବା। ତାପରେ ଜଗତକୁ ଆପଣ ପାଗଳ ଦେଖାଯାଇଥାନ୍ତି ଏବଂ ସେମାନେ କୁହନ୍ତି, ସେହି ଲୋକମାନଙ୍କର ମୁଣ୍ଡ ପାଗଳ ହୋଇଯାଇଛି, ବୁଝିଲେ? ମାତ୍ର ଆପଣ ରାଜ୍ୟର ଏକ ନାଗରିକ ଅଟନ୍ତି। ଆଉ ଏକ ଶାସ୍ତ୍ରାଂଶ ଯଦି ଆପଣ ଏହାକୁ ଲେଖିବାକୁ ଚାହିଁବେ, ଯୋହନ 12:24, ମୋତେ ଏହାକୁ ଆପଣଙ୍କ ପାଇଁ ଶୀଘ୍ର ଉଦ୍ଧୃତ କରିବାକୁ ଦିଅନ୍ତୁ। ଯୀଶୁ କହିଲେ, ଯଦି ଗହମର ଏକ ବୀଜ ଭୂମିରେ ପଡ଼େ, ଯେପର୍ଯ୍ୟନ୍ତ ଏହା ମରେ ନାହିଁ, ଏହା ଅନ୍ୟ ଜୀବନ ଆଣିପାରିବ ନାହିଁ। ତେବେ ଦେଖନ୍ତୁ, ବର୍ତ୍ତମାନ ଗୋଟିଏ ଶେଷ ଟିପ୍ପଣୀ, ଏବଂ ମନେ ରଖନ୍ତୁ, ତେବେ ଏହା ସମ୍ପୂର୍ଣ୍ଣ ଭାବେ, ତେବେ ଆପଣ ଲୋକମାନଙ୍କୁ ଏହା ସମ୍ପୂର୍ଣ୍ଣ ଜରୁରୀ ଏବଂ ଆବଶ୍ୟକ ଅଟେ, ଏବଂ ବାଧ୍ୟତାମୂଳକ ଅନିବାର୍ଯ୍ୟ ଅଟେ ଯେ ଆପଣ ବର୍ତ୍ତମାନ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରନ୍ତୁ, କାରଣ ଯଦି ଆପଣ ତାହା ନ କରନ୍ତି, ଆପଣ ପୁନରୁତ୍ଥାନରେ ଆସିପାରିବେ ନାହିଁ। ତେବେ ଦେଖନ୍ତୁ, ପରମେଶ୍ୱର ଆପଣା ନିୟମ ଗୁଡ଼ିକୁ ଭଙ୍ଗ କରିପାରନ୍ତି ନାହିଁ, ଆମେ ତାହା ଜାଣୁ, ତାହାଙ୍କର ନିୟମମାନ ପାଳନ କରନ୍ତି। ତେବେ ଗହମ କିମ୍ବା ଶସ୍ୟର ଏକ ବୀଜ ଆମେ ନେବା, ଯେପରିକି ଯୀଶୁ ସେଠାରେ କହିଥିଲେ। ଅବଶ୍ୟ ବାଇବେଲରେ ଏକ ଶସ୍ୟ, ମୁଁ ଆଜି ଏହାକୁ ଏକ ପ୍ରକାର ପାଠ କରୁଥିଲି, ତାହା ବୀଜ କିମ୍ବା କୌଣସି ପ୍ରକାରର ବିହନକୁ ବୁଝାଏ। ମାତ୍ର ଗହମ, ଯବ, ମକା କିମ୍ବା ଅନ୍ୟ କିଛି, ଏହା ଏକ ଶସ୍ୟ ଅଟେ। ମାତ୍ର ଯେତେବେଳେ ଗହମର ଏକ ଶସ୍ୟ ଭୂମିରେ ପଡ଼େ, ବର୍ତ୍ତମାନ ସେଠାରେ ଥିବା ଆମେ ସମସ୍ତେ ଦେଖିଅଛୁ, ଜାଣିଛୁ ଯେ ଏହା ଘଟିଥାଏ। ଗହମର ଏକ ଶସ୍ୟ କିମ୍ବା ଶସ୍ୟର ଏକ ବିହନ, ତାହା ସେତିକି ସିଦ୍ଧ ଦେଖାଯାଇପାରେ ଯେତିକି ଏହା ହୋଇପାରେ, ଏବଂ ଆପଣ ଏହାକୁ ଭୂମିରେ ରଖନ୍ତୁ, ଏବଂ ଯଦି ସେହି ଶସ୍ୟ ଏହାର ଚିରସ୍ଥାୟୀ ଜୀବନ ଥାଏ, ଆଜି ଏହା ତଳକୁ ଯିବ, ଏକ ଡେମ୍ପରେ ନିଜକୁ ପୁନରୁତ୍ପାଦିତ କରିବ, ପୁଣି ତଳକୁ ଓହ୍ଲାଇ ଆସିବ, ଆଉ ପୁନର୍ବାର ଉପରକୁ ଚାଲିଯିବ, ଏବଂ ପୁଣି ଥରେ ତଳକୁ ଆସିଯିବ। ଏହା ଚିରସ୍ଥାୟୀ ଜୀବନ ଅଟେ। ଯଦି ସେହି ଶସ୍ୟ ଭିତରେ ଜୀବନର ଜୀବାଣୁ ନଥାଏ, ତେବେ ତାହା ଯେତେ ସୁନ୍ଦର ଦେଖାଯାଉ ନା କାହିଁକି, ଏହା କଦାପି ବଢ଼ିବ ନାହିଁ। ଏହା ଭୂମିକୁ ଚାଲିଯିବ ଏବଂ କ୍ଷୟ ପାଇଯିବ, ଏବଂ ତାହା ହିଁ ଏହା ଅଟେ। ଏହାର କିଛି ଅଂଶ ସାମଗ୍ରୀ ଗୁଡ଼ିକ ସାର ଏବଂ ଭୂମିରେ ଥିବା ବିଭିନ୍ନ ବିଷୟ ଗୁଡ଼ିକ ପାଇଁ ବ୍ୟବହାର କରାଯାଇପାରେ, କିନ୍ତୁ ଯେତେ ଦୂର ଏହାର କେବେ ପୁନର୍ବାର ବଞ୍ଚିବାର କଥା ରହିଛି, ଏହା ସେପର୍ଯ୍ୟନ୍ତ ବଞ୍ଚିବ ନାହିଁ ଏପର୍ଯ୍ୟନ୍ତ କି ଏଥିରେ ଚିରସ୍ଥାୟୀ ଜୀବନ ନଥାଏ। କେହି ହେଲେ ତାହା ଜାଣନ୍ତି, ଆପଣ କେବଳ କରି ହିଁ ପାରନ୍ତି ନାହିଁ। ସେଠାରେ ଦୁଇ ଜଣ ବ୍ୟକ୍ତି ହୋଇପାରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଠିକ ଅବିକଳ, ଉଭୟ ସେମାନେ ସମାନ ଦେଖାଯାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭଲ ବ୍ୟକ୍ତି ହୋଇପାରନ୍ତି, ଭଲ କାମ କରିପାରନ୍ତି, ଏହିପରି ଭାବରେ କାର୍ଯ୍ୟ କରିପାରନ୍ତି, କିନ୍ତୁ ଯେପର୍ଯ୍ୟନ୍ତ ସେହି ବ୍ୟକ୍ତି ପାଖରେ ଅନନ୍ତ ଜୀବନ ନାହିଁ, ସେ କେବେ ବି ପୁନରୁତ୍ଥାନରେ ଉଠିବେ ନାହିଁ। ସେ ତାହା କରିପାରେ ନାହିଁ, ସେଠାରେ ଉଠାଇବା ନିମନ୍ତେ କିଛି ନାହିଁ, ତାଙ୍କୁ ଉପରକୁ ଆଣିବା ପାଇଁ କିଛି ନାହିଁ, ସେଠାରେ ଜୀବନ ନାହିଁ। ତେଣୁ ଆପଣମାନେ ଦେଖନ୍ତୁ, ମୋର ପ୍ରିୟ ଭାଇ, ମୋର ପ୍ରିୟ ଭଉଣୀ, ଯେପର୍ଯ୍ୟନ୍ତ ଜଣେ ମନୁଷ୍ୟ ନୂତନ ଭାବେ ଜନ୍ମ ନ ହୁଏ, ସେ କୌଣସି ପ୍ରକାରେ ଏହି ରାଜ୍ୟକୁ ଫେରି ଆସିପାରିବ ନାହିଁ, ସେ କରିପାରିବ ନାହିଁ। ଯେପର୍ଯ୍ୟନ୍ତ ଗହମର ଏହି ଶସ୍ୟ ଭୂମିରେ ପଡ଼ି ମରି ନ ଯାଏ, ସେ ନିଜ ବିଷୟରେ କହୁଥିଲେ, କିନ୍ତୁ ତାହାଙ୍କ ପାଖରେ ଚିରସ୍ଥାୟୀ ଜୀବନ ନୁହେଁ, ତାଙ୍କ ପାଖରେ ତ ଅନନ୍ତ ଜୀବନ ଥିଲା, ଏବଂ ସେହି ଜୀବନ ସେ ଆପଣଙ୍କୁ ପ୍ରଦାନ କରିଥିଲେ, ଯେପରିକି ଆପଣଙ୍କଠାରେ ସେହି ସମାନ ପ୍ରକାରର ଜୀବନ ରହିପାରେ। ତେବେ ଯଦି ଆପଣଙ୍କ ପାଖରେ କେବଳ ମାନବୀୟ ଜୀବନ ଅଛି, ଯେ ଆପଣଙ୍କୁ ଏଆଡ଼େ ସେଆଡ଼େ ଘୁରାଏ ଓ ଏବଂ କାମବାସନାର ଲୋଭ କରାଏ, ଯେ ସୁଖ ବିଳାସରେ ଜୀବନଯାପନ କରେ, ସେ ଜୀବିତ ଥାଉ ଥାଉ ହିଁ ମୃତ ଅଟେ, ଆପଣ ଉଠିପାରିବେ ନାହିଁ। ଆପଣ ହୁଏତ ବିଦ୍ୟାଳୟର ସବୁଠାରୁ ଲୋକପ୍ରିୟ ଝିଅ ହୋଇପାରନ୍ତି, ଆପଣ ହୁଏତ ଆପଣଙ୍କ ସମାଜର ତାସ୍ ଖେଳରେ ସବୁଠାରୁ ଲୋକପ୍ରିୟ ଝିଅ ହୋଇପାରନ୍ତି, ଆପଣ ହୁଏତ ଦେଶର ସବୁଠୁ ଉତ୍ତମ ପୋଷାକଧାରୀ ମହିଳା ହୋଇପାରନ୍ତି, ଆପଣ ସବୁଠାରୁ ସୁନ୍ଦର ହୋଇପାରନ୍ତି, ଆପଣ ହୁଏତ ସବୁଠୁ ଉତ୍ତମ ଶରୀର ପାଇଥାଇପାରନ୍ତି, ଆପଣ ହୁଏତ ନିଜର ସ୍ୱାମୀ ପାଇଁ ଏକ ଆଦର୍ଶ ହୋଇପାରନ୍ତି, ଆପଣ ଏହିସବୁ ବିଷୟ ହୋଇଥାଇପାରନ୍ତି, ଯାହାକି ତାହା ଅଦ୍ଭୁତ ଅଟେ। ମାତ୍ର ହେ ଭଉଣୀ, ଯେପର୍ଯ୍ୟନ୍ତ ଆପଣଙ୍କଠାରେ ପବିତ୍ର ଆତ୍ମା ନାହିଁ, ଯାହାକି ଅନନ୍ତ ଜୀବନ ଅଟେ, ଏହି ମାର୍ଗର ଶେଷରେ ଆପଣ ବିନଷ୍ଟ ଅଟନ୍ତି। ଏବଂ ମୁଁ ଏଥିର ଖାତିର କରେ ନାହିଁ ଯେ ଆପଣ କିପରି ଦେଖାଯାଆନ୍ତି, କିମ୍ବା ଏହି ବିଷୟଗୁଡ଼ିକ କିପରି ଅଟେ, ଅବା ଆପଣ କେତେ ଲୋକପ୍ରିୟ ନୁହନ୍ତି କିମ୍ବା ଲୋକପ୍ରିୟ ଅଟନ୍ତି, କେତେ ସୁନ୍ଦର ବା କେତେ ଅସୁନ୍ଦର ଅଟନ୍ତି। ଯଦି ଆପଣଙ୍କଠାରେ ଅନନ୍ତ ଜୀବନ ଅଛି, ତେବେ ଆପଣ ସେଠାରେ ସବୁଦିନ ଓ ଚିରଦିନ ପାଇଁ ବଞ୍ଚି ରହିବେ। ଯେତେବେଳେ ଚନ୍ଦ୍ର ଓ ନକ୍ଷତ୍ରଗଣ ଚାଲିଯାଆନ୍ତି ଏବଂ ପୃଥିବୀ ନିଜକୁ ପର୍ବତ ଓ ମରୁଭୂମିରେ କାନ୍ଦିଥାଏ ଏବଂ ସବୁକିଛିରେ ଥାଏ ନଥାଏ ଆଉ ଏହା ନୁହେଁ, ଆଉ ଏହି ଜଗତ ଟଳମଳ ହେଉଥାଏ, ଯେପରିକି ରାତିରେ ମଦ୍ୟପାନ କରି ଜଣେ ବ୍ୟକ୍ତି ଘରକୁ ଫେରୁଥାଏ ଏବଂ ନକ୍ଷତ୍ରଗଣ ଆଲୋକିତ ହେବାକୁ ମନା କରିଦିଅନ୍ତି ଓ ଆକାଶରୁ ଖସି ପଡ଼ନ୍ତି ଏବଂ ଚନ୍ଦ୍ର ରକ୍ତବର୍ଣ୍ଣ ହୋଇଯାଏ ଏବଂ ସେହି ସୂର୍ଯ୍ୟ ଲାଜିଯାଇ ନିଜର ମୁହଁ ଲୁଚାଇ ଦିଏ। ଯେତେବେଳେ ସେମାନେ ମନୁଷ୍ୟ ପୁତ୍ରକୁ ଆସୁଥିବାର ଦେଖନ୍ତି, ସେତେବେଳେ ଆପଣ କବରରୁ ଜଣେ ଯୁବା ସୁନ୍ଦର ସ୍ତ୍ରୀ ଭାବରେ ବାହାରି ଆସିବା ପାଇଁ ଯୀଶୁଖ୍ରୀଷ୍ଟଙ୍କ ଧାର୍ମିକତାରେ ଉଜ୍ଜଳ ହେବେ, ଯେ ନିଜର ସାଥୀକୁ ଗ୍ରହଣ କରନ୍ତି ଏବଂ ସବୁଦିନ ଓ ସବୁଦିନ ଏବଂ ସବୁଦିନ ପାଇଁ ବଞ୍ଚି ରହିବେ ଏବଂ ସମସ୍ତ ଅନନ୍ତ ଯୁଗ ପାଇଁ ଆପଣ ତଥାପି ବଞ୍ଚି ରହିବେ। ତାହା ହେଉଛି ଯାହା ପାଇଁ କି ପବିତ୍ର ଆତ୍ମା ଅଟନ୍ତି। ଯଦି ଆପଣ ସବୁଠୁ କମ୍ ଟଣାଯିବା ଅନୁଭବ କରନ୍ତି, ତାହାକୁ ଦୂର କରନ୍ତୁ ନାହିଁ। ପବିତ୍ର ଆତ୍ମା କଣ ଅଟେ? ଆପଣଙ୍କ ଭିତରେ ପରମେଶ୍ୱର। ଏହା କଣ ପାଇଁ ଅଟେ? ତାହାଙ୍କ ଲୋକମାନଙ୍କ ମଧ୍ୟରେ ତାଙ୍କର କାର୍ଯ୍ୟକୁ ଜାରି ରଖିବା ପାଇଁ, ତାହାଙ୍କର ମଣ୍ଡଳୀକୁ ଏକତ୍ର ଆଣିବା ପାଇଁ, ଏହି ଦିନରେ ମଣ୍ଡଳୀକୁ ଏପରି ଏକ ସ୍ଥାନକୁ ଆଣିବା ପାଇଁ ଯାହାକି ଲୁଥରାନ, ମେଥଡିଷ୍ଟ ଏବଂ ପେଣ୍ଟିକଷ୍ଟାଲ ଠାରୁ ବହୁ ଦୂରରେ ଅଟେ, ଓ ପୁତ୍ରତ୍ୱର ଗ୍ରହଣ କରାଯିବା ନିମନ୍ତେ ଏପରି ଏକ ସ୍ଥାନକୁ ଏବଂ ସ୍ୱର୍ଗାରୋହଣ ନିମନ୍ତେ ଏକ ଅନୁଗ୍ରହ ସ୍ଥାନକୁ ଆଣିବା ପାଇଁ, ଯେ ଯେତେବେଳେ ମଣ୍ଡଳୀର ଏହି ଅଂଶ, ଯେତେବେଳେ କି ଆତ୍ମା ଏଠାରେ ଏହି ମଣ୍ଡଳୀକୁ ଯାଆନ୍ତି, ସେତେବେଳେ ଏହା କେବଳ ଉଠି ପଡ଼ିବ ଏବଂ ଏହା ନେଇକରି ଆସିବ ମୁକ୍ତିପ୍ରାପ୍ତ ସମସ୍ତଙ୍କୁ ନେଇକରି ଆସିବ, ଯେଉଁମାନେ କି ସେହି ଆତ୍ମାକୁ ସ୍ପର୍ଶ କରିଥିଲେ, ସେହି ଲୁଥରାନମାନେ ଯେଉଁମାନେ କି ସେଠାରେ ସେମାନଙ୍କ ପାଖରେ ଥିବା ସମସ୍ତ ଆଲୋକ ସହିତ ଧାର୍ମିକ ଗଣିତ କରାଯିବାରେ ଠିଆ ହୋଇଥିଲେ, ସେହି ମେଥଡିଷ୍ଟମାନେ ଯେଉଁମାନେ କି ଚଟାଣ ଉପରେ ପଡ଼ିଯାଇଥିଲେ ଏବଂ ସେମାନେ ସେମାନଙ୍କ ମୁହଁରେ ପାଣି ଛିଞ୍ଚିଥିଲେ ଆତ୍ମା ସେମାନଙ୍କୁ ଆଘାତ କରିବା ଦ୍ୱାରା ପବିତ୍ରୀକରଣ ଠାରୁ, ସେହି ପେଣ୍ଟିକଷ୍ଟାଲ ମାନେ ଯେ ସେମାନେ ରାସ୍ତାରେ ଉପର ତଳକୁ ଚାଲିଯାଇଥିଲେ ଏବଂ ସେମାନଙ୍କୁ ଜୀବଠାରୁ ଫୁସ୍ଫୁସ୍ ଏବଂ ଓ ବିଳବିଳଉଥିବା ଏବଂ ବତକ ଭାଷାରେ ଇତ୍ୟାଦି କହି ଡାକିଥିଲେ ଏବଂ ସେହି ସମସ୍ତ କିଛି, ସେମାନେ ସେହିଦିନ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକତାରେ ଠିଆ ହେବେ, ଠିକ ଯେତିକି ସୁନିଶ୍ଚିତ ଭାବରେ ଏହି ବାଇବେଲ ଏଠାରେ ରଖା ହୋଇଛି। ଯଦି ଆପଣ ମୋତେ ଜଣେ ସେବକ ବୋଲି ବିଶ୍ୱାସ କରନ୍ତି, ଆପଣ ମୋତେ ତାହାଙ୍କର ଭବିଷ୍ୟତ ବକ୍ତା ବୋଲି ଡାକନ୍ତି, ମୁଁ ନିଜକୁ ସେପରି କୁହେ ନାହିଁ, କିନ୍ତୁ ଆପଣ ଶୁଣନ୍ତୁ, ମୁଁ ଆପଣଙ୍କୁ ପ୍ରଭୁଙ୍କ ନାମରେ କହୁଅଛି। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ପରମେଶ୍ୱର ତାହାଙ୍କର ଆଗମନ ସମୟରେ ପୁନରୁତ୍ଥାନରେ, ଏବଂ କେବଳ ସେହିମାନେ ଯେଉଁମାନେ କି ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ସେହି ଲୋକମାନଙ୍କୁ ହିଁ ସେ ତାହାଙ୍କ ସହିତରେ ଆଣିବେ। ବନ୍ଧୁଗଣ, ଆମେମାନେ ଖ୍ରୀଷ୍ଟଙ୍କ ଭିତରକୁ କିପରି ଆସୁ? କଣ ଗୋଟିଏ ମତ ଦ୍ୱାରା ଆମେ ସମସ୍ତେ ଯୋଗ ଦେଇଥାଉ ନା କଣ ଏକ ହାତ ମିଶେଇବା ଦ୍ୱାରା ଆମେ ସମସ୍ତେ ଟାଣି ହୋଇଥାଉ ନା କଣ ଏକ ଜଳ ଦ୍ୱାରା ଆମେ ସମସ୍ତେ ବାପ୍ତିଜିତ ହୋଇଥାଉ ନା କିମ୍ବା ଏକ ନାମଧାରୀ ସଂସ୍ଥା ଦ୍ୱାରା ଆମେ ସମସ୍ତେ ନାମିତ ହୋଇଥାଉ ନା କିନ୍ତୁ ତାହାଦ୍ୱାରା ପ୍ରଥମ କରନ୍ଥୀୟ 12:13 ଗୋଟିଏ ଆତ୍ମା ଦ୍ୱାରା ପବିତ୍ର ଆତ୍ମା ପରମେଶ୍ୱରଙ୍କ ଆତ୍ମା ଆମେ ସମସ୍ତେ ମେଥଡିଷ୍ଟ ବାପ୍ଟିଷ୍ଟ ଲୁଥରାନ୍ ପ୍ରେସବିଟେରିଆନ୍ ପ୍ରକାଶରେ ଚାଲନ୍ତୁ ଯେପରି ସେ ପ୍ରକାଶରେ ଅଛନ୍ତି ଆମର ପରସ୍ପର ସହିତ ସହଭାଗିତା ରହିଅଛି ଏବଂ ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମକୁ ସମସ୍ତ ଅଧର୍ମରୁ ପରିଷ୍କାର କରେ ଗୋଟିଏ ଆତ୍ମା ଦ୍ୱାରା ଆମେ ସମସ୍ତେ ଗୋଟିଏ ଶରୀରରେ ବାପ୍ତିଜିତ ହୋଇଅଛୁ ଓ ତାହାଙ୍କ ଅନୁଗ୍ରହର ଅଂଶୀଦାର କରାଯାଇଅଛୁ ଆପଣ ବିଚାରକୁ ଯାଇପାରନ୍ତି ନାହିଁ ଯିଏ ମୋର ବାକ୍ୟ ଶୁଣେ ଏବଂ ବିଶ୍ୱାସ କରେ କୌଣସି ବ୍ୟକ୍ତି ବିଶ୍ୱାସ କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ କି ସେ ପବିତ୍ର ଆତ୍ମା ନ ପାଇଥାନ୍ତି ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ଯେତେବେଳେ କି ପବିତ୍ର ଆତ୍ମା ତାହାଙ୍କର ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି ଅନନ୍ତ ଜୀବନ ପାଇଅଛି ଏବଂ ସେ କେବେ ବି ବିଚାରକୁ ଆସିବେ ନାହିଁ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛନ୍ତି କଣ ଆପଣ କଦାପି ବିଚାରକୁ ସାକ୍ଷାତ କରିବେ ନାହିଁ ଆପଣ କେବେ ବି ବିଚାର ପାଇଁ ଶ୍ୱେତ ସିଂହାସନରେ ଠିଆ ହେବେ ନାହିଁ ଆପଣ ନିଜର ବିଚାରକୁ ଠିକ୍ ଏଇଠାରେ ହିଁ ସାକ୍ଷାତ କରିଥାନ୍ତି ଆପଣ ସେତେବେଳେ ନିଜର ବିଚାରକୁ ଅତିକ୍ରମ କରିଥାନ୍ତି ଯେତେବେଳେ ଆପଣ ଏହା ସାକ୍ଷାତ କରି କୁହନ୍ତି ମୁଁ କୌଣସି ଭଲ ନୁହେଁ ଏବଂ ମୋର ଶିକ୍ଷା ଭଲ ନୁହେଁ ହେ ପ୍ରଭୁ ମୋ ଭିତରକୁ ଆସ ଏବଂ ମୋତେ ନେଇ ମୋ ମାର୍ଗଦର୍ଶନ କର ପ୍ରଭୁ ଏହି ପାଗଳ ଜଗତ କଣ କୁହେ ମୋର ସେଥିରେ କିଛି ଯାଏ ଆସେ ନାହିଁ ହେ ପ୍ରଭୁ ମୋତେ ତୁମର ଆତ୍ମା ଦ୍ୱାରା କଢେଇ ନିଅ ଆପଣ ସେତେବେଳେ ବିଚାର କରି ସାରିଥାନ୍ତି ଖ୍ରୀଷ୍ଟଙ୍କ ପାଇଁ ନିଜକୁ ମୂର୍ଖ ବୋଲି ବିଚାର କର ଏବଂ ତାହାଙ୍କ ଧାର୍ମିକତାରେ ସେହିଦିନ ଆମେ ତାହାଙ୍କ ସାଦୃଶ୍ୟତାରେ ଅମର ହୋଇ ଠିଆ ହେବୁ କେବଳ ଗୋଟିଏ ଉପାୟରେ କିପରି ଗୋଟିଏ ଆତ୍ମା ଦ୍ୱାରା ଆମେ ସମସ୍ତେ ଗୋଟିଏ ଶରୀରରେ ବାପ୍ତିଜିତ ହୋଇଅଛୁ ଏବଂ ଯେତେବେଳେ ଆପଣ ସେହି ଶରୀରରେ ଥାନ୍ତି ନ୍ୟାୟ ସେହି ଶରୀରକୁ ବିଚାର କରିସାରିଥାଏ ଏବଂ ଆପଣ ତାହାଙ୍କୁ ନିଜର ପାପର ପ୍ରାୟଶ୍ଚିତ ଭାବରେ ଗ୍ରହଣ କରିସାରିଥାନ୍ତି ଆପଣ କୁହନ୍ତି ମୁଁ ତାହା କରିସାରିଛି ଭାଇ ବ୍ରାହ୍ମ ତାପରେ ଯଦି ପବିତ୍ର ଆତ୍ମା ଫେରିଆସି ଆପଣଙ୍କୁ ଏକ ଚିହ୍ନ ଭାବରେ ଗୋଟିଏ ମୁଦ୍ରାଙ୍କ ଦେଇଅଛନ୍ତି ତାହେଲେ ସେହି ଆତ୍ମା ଆପଣଙ୍କୁ ଖ୍ରୀଷ୍ଟଙ୍କ ଶରୀର ଭିତରକୁ ନେଇ ଆସିଥାଏ ଆପଣ ଅନ୍ୟ ପଥକୁ ଫେରିଯାଆନ୍ତି ଏବଂ ଆପଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏକ ନୂତନ ଜୀବ ହୋଇଯାଆନ୍ତି ଆପଣ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛନ୍ତି ପୁରାତନ ବିଷୟ ସବୁ ଚାଲିଯାଇଅଛି ଏବଂ ଆପଣ ଖ୍ରୀଷ୍ଟଙ୍କ ଠାରେ ନୂତନ ହୋଇଅଛନ୍ତି ଆମେନ୍ ଓହ ଦୟାକରି ମୋତେ ମୋର ଖ୍ରୀଷ୍ଟିଆନ ଭାଇ କିମ୍ବା ଭଉଣୀ ମୋତେ ଆପଣଙ୍କୁ ପ୍ରବର୍ତ୍ତାଇବାକୁ ଦିଅନ୍ତୁ ଏହି ଉଦ୍ଦୀପନାକୁ ଆପଣା ଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ ଆପଣ ନିଶ୍ଚୟ ପବିତ୍ର ଆତ୍ମା ଗ୍ରହଣ କରନ୍ତୁ ଏହା କଣ ଅଟେ ପରମେଶ୍ୱରଙ୍କ ସେହି ଆତ୍ମା ଏହା କଣ ପାଇଁ ଥିଲା ଆପଣଙ୍କୁ କଢେଇ ନେବା ପାଇଁ ମାର୍ଗଦର୍ଶନ କରିବା ପାଇଁ ଆପଣଙ୍କୁ ପୂରଣ କରିବା ପାଇଁ ପବିତ୍ର କରିବା ପାଇଁ ଆପଣଙ୍କୁ ମଣ୍ଡଳୀ ଭିତରକୁ ଆହ୍ୱାନ କରିବା ପାଇଁ ଥିଲା ଏକ ମଣ୍ଡଳୀ କଣ ମଣ୍ଡଳୀ ଶବ୍ଦର ଅର୍ଥ କଣ ଅଟେ ଆହ୍ୱାନ ପ୍ରାପ୍ତ ପୃଥକୀକୃତ ଓହ ମୁଁ ଠିକ୍ ତେବେ ସେଥିରୁ କିପରି ଏକ ଉପଦେଶ ନେଇପାରିବି ଆହ୍ୱାନ ପ୍ରାପ୍ତ ପୃଥକୀକୃତ ବିଦେଶୀ ଜଗତ ଠାରୁ ଦୂରରେ ତୀର୍ଥଯାତ୍ରୀ ଏବଂ ବିଦେଶୀ ଏହା ଦାବି କରିଥାଉ ଯେ ଆମର ଏଠାରେ କୌଣସି ପାର୍ଥିବ ନଗର ନାହିଁ ଯେଉଁଥିରେ ଆମେ ବାସ କରିବାକୁ ଇଚ୍ଛା କରୁ ଓ ମୋ ପ୍ରଭୁ ଯେପରିକି ଅବ୍ରାହମ ଇସାକ ଏବଂ ଯାକୁବ ସେହି ଦେଶର ତମ୍ବୁରେ ବାସ କରି ଭ୍ରମଣ କରିଥିଲେ ସେମାନେ ଏହା ସାକ୍ଷ୍ୟ ଦେଉଥିଲେ ଯେ ସେମାନେ ତୀର୍ଥଯାତ୍ରୀ ଏବଂ ବିଦେଶୀ ସେଠାରେ ଥିବା ଉତ୍ତରାଧିକାରୀ ସେହି ପିତା ଉତ୍ତରାଧିକାରୀର ବଂଶ ଥିଲେ ଆମେ ସେମାନଙ୍କର ବଂଶ ଅଟୁ ଏବଂ ସେମାନେ ଏପରି ଏକ ନଗରର ଅନ୍ୱେଷଣ କରୁଥିଲେ ଯାହାର ନିର୍ମାଣକାରୀ ଏବଂ ରଚନାକାରୀ ପରମେଶ୍ୱର ଥିଲେ ଆମେ ସେମାନେ ଅନ୍ୱେଷଣ କରୁଥିଲେ ଏବଂ ଆଜି ସେମାନଙ୍କର ବଂଶ ଏବେ ମଧ୍ୟ ଏହା କହି ଏକ ଆସୁଥିବା ନଗରର ଅନ୍ୱେଷଣ କରୁଅଛି ମୁଁ ଏହି ଜଗତ ସହିତ ସାମଞ୍ଜସ୍ୟ ରଖିବାକୁ ଚାହେଁ ନାହିଁ ମୁଁ ଏହି ଜଗତ ସହିତ କିଛି ହେଲେ କରିବାକୁ ଚାହେଁ ନାହିଁ ମୁଁ ଚାହେଁ ମୁଁ ଏପରି ଏକ ନଗରର ଅନ୍ୱେଷଣ କରୁଅଛି ଯାହା ଚତୁଷ୍କୋଣ ଭାବରେ ନିର୍ମିତ ଅଟେ ମୁଁ ଏପରି ଏକ ନଗରର ଅନ୍ୱେଷଣ କରୁଅଛି ଯେଉଁଥିରେ ଅନନ୍ତ ଜୀବନ ଅଛି ଯେଉଁଠାରେ ସୂର୍ଯ୍ୟ କେବେ ବି ଅସ୍ତ ହେବ ନାହିଁ ଯେଉଁଠାରେ କେବେ ବି ବୃଦ୍ଧାବସ୍ଥା ହେବ ନାହିଁ ଯେଉଁଠାରେ କେବେ ବି କବାଟର ମୁଠି ଉପରେ କୌଣସି ଶୁକବସ୍ତ୍ର ରହିବ ନାହିଁ କିମ୍ବା ପାହାଡ଼ ପାର୍ଶ୍ୱରେ କବର ରହିବ ନାହିଁ ମୁଁ ସେହି ନଗରର ଅନ୍ୱେଷଣ କରୁଅଛି ଯାହାର ନିର୍ମାଣକାରୀ ଏବଂ ରଚନାକାରୀ ପରମେଶ୍ୱର ଅଟନ୍ତି ଏହାକୁ ଖୋଜିବାର କେବଳ ଗୋଟିଏ ଉପାୟ ଅଛି ପର୍ବତରୁ ଏକ ପଥର କଟା ଯାଇଥିଲା ବିନାହସ୍ତରେ ଯାହାକି ଗଡ଼ି ଗଡ଼ି ଜଗତ ଉପରକୁ ଆସିଥିଲା ଏବଂ ତାହାକୁ ଚୂର୍ଣ୍ଣ କରିଦେଇଥିଲା ଆଉ ତାହା ଗହମ ପରି କିମ୍ବା ଖଳାରେ ତସୁ ପରି ହୋଇଗଲା ଏହା ହେଉ ଯେ ସେହି ପଥର ଖ୍ରୀଷ୍ଟ ଯୀଶୁ ଜଗତ ପାଇଁ ଝୁଣ୍ଟିବା ପଥର ଏକ ବାଧାଜନକ ପଥର ଏକ ପରିହାସ ପଥର ମଣ୍ଡଳୀ ପାଇଁ ଏକ ବାଧାଜନକ ପ୍ରସ୍ତର ମାତ୍ର ବିଶ୍ୱାସୀଙ୍କ ପାଇଁ ଏକ ମୂଲ୍ୟବାନ ଏବଂ ଚୁମ୍ବକୀୟ ପଥର, ଆଶ୍ୱାସନାର ଏକ ପଥର, ବିଶ୍ରାମର ଏକ ପଥର ହେଅନ୍ତୁ। ଓ ମୋର ପ୍ରଭୁ, ବିଶ୍ରାମ କରୁଅଛି। ମୁଁ ଜାଣେ ଯେ ମୁଁ ମୃତ୍ୟୁକୁ ଅତିକ୍ରମ କରି ଜୀବନ ମଧ୍ୟକୁ ପ୍ରବେଶ କରିଅଛି। ମୋର ପ୍ରାଣ ବିଶ୍ରାମରେ ଅଛି। ଓ ହେ ପରିଶ୍ରମୀ ଓ ଭାରଗ୍ରସ୍ତ ସମସ୍ତେ, ମୋ ପାଖକୁ ଆସ ଏବଂ ମୁଁ ତୁମ ପ୍ରାଣ ମଧ୍ୟରେ ବିଶ୍ରାମ ଦେବି। ଏକ ଚିହ୍ନ ଯାହା ବିଷୟରେ ମନ୍ଦ କୁହାଯିବ, ସେହି ଭବିଷ୍ୟତ ବକ୍ତା ମରିୟମଙ୍କୁ କହିଥିଲେ, ଏହା ଏକ ଚିହ୍ନ ହେବ, ନିଶ୍ଚିତରେ ଏହା ହେବ, ମାତ୍ର ଏହା ଏକ ଆଶ୍ୱାସନା ହେବ, ଏହା ଏକ ପ୍ରେମ ହେବ, ଏହା ଏକ ସନ୍ତୁଷ୍ଟି ହେବ, ଏପରି କିଛି ହେବ ଯାହାକି ଆପଣ ଜାଣିବେ ଯେ ଆପଣ ମୃତ୍ୟୁରୁ ଜୀବନକୁ ପ୍ରବେଶ କରିଯାଇଛନ୍ତି। ମୋ ଭାଇ, ମୋ ଭଉଣୀ, ଆପଣଙ୍କ ଭାଇ ଭାବରେ, ଖ୍ରୀଷ୍ଟଙ୍କ ଠାରେ ଆପଣଙ୍କ ସେବକ ଭାବରେ, ମୋତେ ଆପଣମାନଙ୍କୁ ମୋ ନିଜ ହୃଦୟ ପରି ପ୍ରବର୍ତ୍ତାଇବାକୁ ଦିଅନ୍ତୁ। ଆପଣ ଏହାକୁ ନିଜ ମୁଣ୍ଡ ଉପରୁ ଯିବାକୁ ଦିଅନ୍ତୁ ନାହିଁ, କିମ୍ବା ଆପଣଙ୍କ ପାର୍ଶ୍ୱରୁ କିମ୍ବା ଆପଣଙ୍କର ତଳରୁ ଯିବାକୁ ଦିଅନ୍ତୁ ନାହିଁ। ଏହାକୁ ନିଜ ହୃଦୟରେ ଗ୍ରହଣ କରନ୍ତୁ ଏବଂ ଆପଣ ପୃଥିବୀରେ ଜଣେ ପ୍ରଫୁଲ୍ଲିତ ବ୍ୟକ୍ତି ହେବେ। ମୁଁ ଆପଣଙ୍କୁ ଏହା ପ୍ରତିଶ୍ରୁତି ଦେଉନାହିଁ ଯେ ଆପଣ $10,00,000 ପାଇଯିବେ। ନା ଆଜ୍ଞା, ଭାଇଲିଓ, ମୁଁ ଭାବୁଛି ଯେ ବର୍ତ୍ତମାନ ସେହିପରି ବହୁତ ଅଧିକ ପ୍ରତିଜ୍ଞାମାନ କରାଯାଇଅଛି, $10,00,000, ସେହି ବିଷୟ ଯାହାକି ବିଭିନ୍ନ ଲୋକମାନେ କହିଛନ୍ତି। ଯଦି ଆପଣ ଜଣେ ଖ୍ରୀଷ୍ଟିଆନ ହେବେ, ତେବେ ଆପଣ $10,00,000 ପାଇବେ ଏବଂ ଆପଣ ଜଣେ ଧନୀ ବ୍ୟକ୍ତି ହୋଇଯିବେ। ମୁଁ ଆପଣଙ୍କୁ କିଛି ପ୍ରତିଜ୍ଞା କରୁନାହିଁ, ମୁଁ ଆପଣଙ୍କୁ ଏହା ପ୍ରତିଜ୍ଞା କରୁଅଛି, କେବଳ ମାତ୍ର ବିଷୟ ଯାହାକି ମୁଁ ଆପଣଙ୍କୁ ପ୍ରତିଜ୍ଞା କରିପାରେ, ତାହାଙ୍କର ପରିତ୍ରାଣ, ତାହାଙ୍କର ଅନୁଗ୍ରହ ପ୍ରତ୍ୟେକ ପରୀକ୍ଷା ପାଇଁ ଯଥେଷ୍ଟ ଅଟେ। ପେଣ୍ଟିକଷ୍ଟ ଥିବା ଲୋକମାନେ, ସେମାନେ ତ ତାହା ମଧ୍ୟ ଚାହିଁନଥିଲେ ଯାହା ତାହାଙ୍କ ପାଖରେ ରହିଥିଲା। ତେବେ କୋଟିପତିଙ୍କ ବିଷୟରେ କଣ କହୁଛନ୍ତି? ସେମାନେ ତାହା ଚାହିଁନଥିଲେ ଯାହା ସେମାନଙ୍କ ପାଖରେ ରହିଥିଲା। ପୁଣି ଏନ୍ଜି, ମୁଁ ଆପଣଙ୍କୁ ଏବଂ ଗଟିକୁ ଗୀତ ଗାଉଥିବାର ଶୁଣିବାକୁ ଚାହେଁ। ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ କେଉଁଠାରେ ଅଛନ୍ତି? ହୋମକମିଙ୍ଗ ୱିକ୍, ଅର୍ଥାତ୍ ଗୃହ ପ୍ରତ୍ୟାବର୍ତ୍ତନର ସପ୍ତାହ, ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏରେ। ସେହି ସମୟଠାରୁ ସେମାନଙ୍କ ମଧ୍ୟରୁ ଅନେକ ସୀମା ପାର କରି ଅନ୍ୟ ପଟକୁ ଚାଲିଯାଇଛନ୍ତି। ଓ ମୋର ପ୍ରଭୁ, ସେମାନେ ମହାନ ବିଷୟଗୁଡ଼ିକୁ ମାଗିଲେ ନାହିଁ, ସେମାନେ ଟଙ୍କା ମାଗିଲେ ନାହିଁ। କାହିଁକି? ପିତର କହିଲେ, ରୂପା ଏବଂ ସୁନା ମୋ ପାଖରେ ନାହିଁ, କିନ୍ତୁ ଯାହା ମୋ ପାଖରେ ଅଛି ତାହା ମୁଁ ତୁମକୁ ଦେବି। ଏବଂ ଆଜି ରାତିରେ ମୁଁ ତାହା କହୁଅଛି ବନ୍ଧୁଗଣ, ସେହି ଆନନ୍ଦ, ସେହି ପ୍ରେମ, ସେହି ଆଶ୍ୱାସନା ଯାହାକି ମୋର ଖ୍ରୀଷ୍ଟ ଏବଂ ତାହାଙ୍କ ପୁନରୁତ୍ଥାନ ବିଷୟରେ ଅଛି, ଏହିସବୁ ମୋ ପାଖରେ ଅଛି, ତାହା ମୁଁ ଆପଣମାନଙ୍କୁ ପ୍ରଦାନ କରେ। ପରମେଶ୍ୱରଙ୍କ ସନ୍ତାନ ଭାବରେ ମୁଁ ଆପଣମାନଙ୍କୁ ପ୍ରଦାନ କରେ। ଏବଂ ଆପଣ ଆସି କୃଷ ପାଖରେ ରୁହନ୍ତୁ ଯଦି ପରମେଶ୍ୱର ଆପଣଙ୍କୁ ଡାକିଛନ୍ତି, ଏବଂ ଆପଣ ଉଠନ୍ତୁ ନାହିଁ। ଯେତେବେଳେ ଆପଣ ଆସନ୍ତାକାଲି ରାତିରେ ଆସନ୍ତି, ଆପଣ ଏଠାକୁ ଯିବା ପାଇଁ ଓ ଏହା ଶେଷ ନ ହେବା ଯାଏ ରହିବା ପାଇଁ ଆସନ୍ତୁ। କିଓବା ଆସନ୍ତୁ, ଆଉ ଆମେମାନେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ଉପରେ ହାତ ରଖିବାକୁ ଯାଉଅଛୁ। ଯାଆନ୍ତୁ, ତାହା ହିଁ ହେଉଛି ବାଇବେଲର ଆଦେଶ, ପବିତ୍ର ଆତ୍ମା ପାଇଁ ସେମାନଙ୍କ ଉପରେ ହାତ ରଖନ୍ତୁ, ଏବଂ ତାପରେ ଆମେମାନେ ଯାଉଅଛୁ। ଆପଣ ନିଜ ଘରକୁ ଯାଆନ୍ତୁ, ଯଦି ଆପଣ ଠିକ୍ ସେଠାରେ ରହିଥିବେ, ଯଦି ଆପଣ ରାତି ସାରା ରହିବେ, ପରଦିନ ରହିବେ, ତାର ପରଦିନ ରହିବେ, ଛୁଟିଦିନ ସାରା ରହିବେ, ବର୍ଷର ପ୍ରଥମ ପର୍ଯ୍ୟନ୍ତ ରହିବେ ଏବଂ ରହିବେ, ସେ ପର୍ଯ୍ୟନ୍ତ ରହି ଚାଲିଥିବେ। ଆସନ୍ତାକାଲି ରାତି ବିଷୟରେ ଆମେ ଯାହା ଯାହା ନିର୍ଦ୍ଦେଶ ଦେବୁ, ବାଇବଲରେ ଆପଣଙ୍କୁ ଦେଖାଇବୁ ଯେ ଯାହା ଆସିବାକୁ ଅଛି ତାହା ଆସିବ, ଏବଂ ଯେତେବେଳେ ଏହା ଆସିବ ସେତେବେଳେ ଯନ୍ତ୍ରଣା ଦେବା ନିମନ୍ତେ ଯଥେଷ୍ଟ ଭୂତମାନେ ନଥିବେ। ଆପଣ ଜାଣିବେ ଯେ ଆପଣ ମୃତ୍ୟୁରୁ ଜୀବନକୁ ପ୍ରବେଶ କରିଯାଇଛନ୍ତି, ଆପଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏକ ନୂତନ ଜୀବ ଅଟନ୍ତି, ସ୍ୱର୍ଗର ଆନନ୍ଦ ଘଣ୍ଟିମାନ ବାଜିବ। ଭାଇ ଓଥାଲ, ମୁଁ ଆପଣଙ୍କୁ କହୁଛି ଏହା ଆପଣଙ୍କୁ ଦଗ୍ଧ କରି ପକାଇବ। ଏଠାରେ ଜଣେ ବଡ଼ ବାଳକଟିଏ ବସିଛନ୍ତି, ମୋର ଜଣେ ପୁରୁଣା ଭାଇ, ଯିଏକି ଜଣେ ଅପରାଧୀ ଥିଲେ ଓ ନିଜ ପାର୍ଶ୍ୱରେ ବନ୍ଧୁକ ଧରି ବୁଲୁଥିଲେ, କୋଣ ସ୍ଥାନଗୁଡ଼ିକରେ ଜଣେ ବ୍ୟକ୍ତିଙ୍କୁ ଖୋଜୁଥିଲେ ଯେପରିକି କାହାରି ମସ୍ତିଷ୍କକୁ ଗୁଳିରେ ଉଡ଼ାଇ ଦେବେ। ତେବେ କଣ ଘଟିଲା? ଦିନେ ସେ ଅନାଇଲେ ଏବଂ ଜୀବନ ପ୍ରତି ବିଶ୍ୱାସ କଲେ, ଏବଂ ସେ ଆଗକୁ ବଢ଼ିଲେ। ସେ ମୋର ସଭାଗୁଡ଼ିକୁ ଅନୁସରଣ କଲେ, ଏବଂ ସେହି ଗରିବ ଲୋକ ବେଚାରା ଖାଇବାକୁ ମଧ୍ୟ ଯଥେଷ୍ଟ ନଥିଲା, କ୍ଷୁଦିତ ଅତୃଷିତ ଭାବରେ ତମ୍ବୁର ପାର୍ଶ୍ୱରେ ଥିବା ବୁଦାମୂଳରେ ଶୋଇପଡ଼ୁଥିଲେ। ଆଉ ଦିନେ ପବିତ୍ର ଆତ୍ମା ଆସିଲେ, ହେ ମୋର ଭାଇ, ଏ ଆପଣଙ୍କୁ ବଦଳାଇ ଦେଲା। କଣ ନୁହେଁ କି? ଏହା ଜୀବନକୁ ନେଇ ଆସିଲା ଏବଂ ମୃତ୍ୟୁକୁ ଦୂରେଇ ନେଇଗଲା, ଘୃଣା ଚାଲିଗଲା ଏବଂ ପ୍ରେମ ଭିତରକୁ ଆସିଲା। ଓ ମୋର ପ୍ରଭୁ, ଶତ୍ରୁତା ଏବଂ ଝଗଡ଼ା ସବୁ ଦୂର ହୋଇଗଲା, ନୂତନ ଜୀବନ ଭିତରକୁ ଆସିଲା। ଅନ୍ୟମାନଙ୍କୁ ଅନ୍ୟ ସମୟରେ, ଅନ୍ୟମାନଙ୍କୁ ଅନ୍ୟ ସମୟରେ, ଏବଂ ସେଠାରେ ବାହାରକୁ ଦେଖନ୍ତୁ, ଓ ସ୍ୱର୍ଗର ଆନନ୍ଦ ଘଣ୍ଟିମାନ ବାଜୁଅଛି। ବନ୍ଧୁଗଣ, ଏହାକୁ ପ୍ରକାଶ କରିବା ପାଇଁ ମୋ ପାଖରେ କୌଣସି ଉପାୟ ନାହିଁ। ଶୁଣନ୍ତୁ, ଯେପରିକି ମୁଁ ଏହାକୁ ଛାଡ଼ିପାରେ, ଯଦି ଆପଣ ମୋର ସାକ୍ଷ୍ୟକୁ ଖ୍ରୀଷ୍ଟଙ୍କ ଜଣେ ସେବକ ଭାବରେ ବିଶ୍ୱାସ କରିଛନ୍ତି ଏବଂ ପରମେଶ୍ୱରଙ୍କ ବାଇବେଲରୁ ଆପଣଙ୍କୁ ଏହା ଠିକ୍ ବୋଲି ଦେଖାଇବାକୁ ଚେଷ୍ଟା କରିଛି, ଏବଂ ଯଦି ମୋର ଶବ୍ଦଗୁଡ଼ିକ ଏପରି ଲାଗେ ଯେପରିକି ତାହା ଏହି ବିଷୟରେ ଟିକେ ବିଚିତ୍ର ହୋଇପାରେ, ତାହେଲେ ବୈଜ୍ଞାନିକ ଜଗତରେ ସେହି ଚିତ୍ରଟିକୁ ଦେଖନ୍ତୁ, ସେହି ଫଳକୁ ଦେଖନ୍ତୁ ଯାହାକି ଅଗ୍ନିସ୍ତମ୍ଭ ଯିଏକି ଇସ୍ରାଏଲ ସନ୍ତାନଗଣକୁ କଢ଼ାଇ ନେଇଥିଲା, ସେହି ଫଳକୁ ଦେଖନ୍ତୁ ଯାହାକି ଏହା ଧାରଣ କରେ। ଦେଖନ୍ତୁ ଯେ ଏହା କଣ କରେ, ଏହା କଣ କହିଥାଏ। ଏହା ମୁଁ ନୁହେଁ ଯିଏକି କହୁଅଛି, ଏହା ତ ସେ ଅଟନ୍ତି ଯିଏକି ଆପଣଙ୍କ ଦେଇ କଥାବାର୍ତ୍ତା କରନ୍ତି। ଆପଣ ଦେଖନ୍ତୁ, ଏହା ମୁଁ ନୁହେଁ ଯିଏକି ଦର୍ଶନ ଦେଖିଥାଏ, ଏହା ତ ସେ ଅଟନ୍ତି ଯିଏକି ଆପଣଙ୍କ ଦେଇ କଥାବାର୍ତ୍ତା କରନ୍ତି। ଏହା ମୁଁ ନୁହେଁ ଯିଏକି ରୋଗୀମାନଙ୍କୁ ସୁସ୍ଥ କରେ, ଏହା ତ ସେ ଅଟନ୍ତି ଯିଏକି ଆପଣଙ୍କ ଭିତରେ ଅଛନ୍ତି, ରୋଗୀମାନଙ୍କୁ ସୁସ୍ଥ କରନ୍ତି। ଏହା ମୁଁ ନୁହେଁ ଯିଏକି ପ୍ରଚାର କରେ, ମୁଁ ତ ଜଣେ ପଶ୍ଚାଦଗମନକାରୀ ଭୀରୁ ଅଟେ ଏବଂ ଠିକ୍ ସେହି ଚିନ୍ତାଧାରାରୁ ପଳାଇ ଯାଏ, ମାତ୍ର ଏହା ତ ସେ ଅଟନ୍ତି ଯିଏକି କଥା କହୁଛନ୍ତି। ମୁଁ ତ ବାକ୍ୟ ଜାଣିନାହିଁ, ମାତ୍ର ସେ ଏହା ଜାଣନ୍ତି। ଏହା ହିଁ ତାହା ଅଟେ, ଏହା ହିଁ ତାହା, ଏହା ହିଁ ହେଉଛି ତାହା ଯାହାକି ଏହା ଅଟେ। ଏବଂ ସେଠାରେ ସେ ଅଛନ୍ତି, ଏବଂ ପରମେଶ୍ୱରଙ୍କ ସେ ସମାନ ସ୍ୱର୍ଗଦୂତ ଆଜି ରାତିରେ ଏହି ଭବନରେ ଅଛନ୍ତି। ଓଃ, ମୁଁ ତାହାଙ୍କୁ କିପରି ପ୍ରେମ କରେ। ତେବେ କେତେ ଜଣ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବାକୁ ଚାହୁଁଛନ୍ତି? ଆମ ଜୀବନଗୁଡ଼ିକୁ ପରୀକ୍ଷା କରୁ, କେତେ ଲୋକ ଏହାକୁ ଗ୍ରହଣ କରିନାହାନ୍ତି ଏବଂ ପ୍ରାପ୍ତ କରିବାକୁ ଚାହାନ୍ତି? ନିଜର ହାତ ଉଠାନ୍ତୁ, କୁହନ୍ତୁ, ଭାଇ ବ୍ରାନହାମ, ମୋ ହୃଦୟର ଗଭୀରତାରେ ମୁଁ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବାକୁ ଚାହେଁ। ପରମେଶ୍ୱର ଆପଣଙ୍କୁ ସବୁଆଡେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କ ମଧ୍ୟରୁ କେତେ ଜଣ ଯେଉଁମାନେ କି ଏହାକୁ ଗ୍ରହଣ କରିଛନ୍ତି ଏବଂ ପ୍ରେରିତ ଚାରରେ ସେମାନଙ୍କ ପରି ହେବାକୁ ଚାହାନ୍ତି ଏବଂ କହିବାକୁ ଚାହାନ୍ତି, ହେ ପ୍ରଭୁ, ହେ ପ୍ରଭୁ, ସୁସ୍ଥ କରିବା ହେତୁ ଆପଣଙ୍କ ହସ୍ତ ବିସ୍ତାର କର ଏବଂ ତୁମ ପବିତ୍ର ସନ୍ତାନ ଯୀଶୁଙ୍କ ନାମରେ ଚିହ୍ନ ଓ ଚମତ୍କାର ମାନ ଦେଖାଅ ଏବଂ ମୋତେ କଥା କହିବାକୁ ଏବଂ ଏକ ନୂତନ ଭାବରେ ପରିପୂର୍ଣ୍ଣ କରିବାକୁ ସମସ୍ତ ସାହସ ଏବଂ ପ୍ରେମ ଦିଅ। ହଁ, ଏଠାରେ ମୋର ମଧ୍ୟ ଅଛି, ପରମେଶ୍ୱର ମୋତେ ତାହା ଦିଅ। ଆସନ୍ତୁ ଗଭୀର ନିଷ୍ଠାପରତାର ସହ ମସ୍ତକ ଗୁଡ଼ିକୁ ନତ କରିବା। ପ୍ରତ୍ୟେକ ବ୍ୟକ୍ତି ନିଜର ଇଚ୍ଛାକୁ ନିଜ ହୃଦୟରେ ଧରି ରହିଥାନ୍ତୁ। ପ୍ରଭୁ ଯୀଶୁ, ବାକ୍ୟ ଏବଂ ପବିତ୍ର ଆତ୍ମାଙ୍କ ସହଭାଗିତା ପରେ ଆଜି ରାତି ଆମେ ଏହି ଛୋଟ ସମାବେଶକୁ ଶେଷ କରୁଅଛୁ। ସେ କିପରି ଆମକୁ ଆଶୀର୍ବାଦ କରିଅଛନ୍ତି ଏବଂ ତାହାଙ୍କ ବାକ୍ୟର ତେଲ ଆମ ହୃଦୟ ଭିତରକୁ ଢାଳିଅଛନ୍ତି। ସେବକମାନେ ଅଛନ୍ତି ଏଠାରେ, ସେହି ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ଜୀବନର ବିଭିନ୍ନ ବର୍ଗରୁ ଅଟନ୍ତି, ଯେଉଁମାନେ କି ଆସ୍ୱାଦନ କରିଅଛନ୍ତି ଏବଂ ପ୍ରଭୁ ଭଲ ବୋଲି ଦେଖିଅଛନ୍ତି। ଆମେ ଜାଣୁ ଯେ ପବିତ୍ର ଆତ୍ମା ବର୍ତ୍ତମାନ କ'ଣ ଅଟନ୍ତି, ପରମେଶ୍ୱରଙ୍କ ଏକ ପ୍ରତିଜ୍ଞା। ଯେତେ ଲୋକ ଏହାକୁ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଏହା ଅନନ୍ତ ଜୀବନ ଅଟେ। ଏବଂ ଆମେ ଜାଣୁ ଯେ ପବିତ୍ର ଆତ୍ମା ହିଁ ହେଉଛନ୍ତି ଯୀଶୁଖ୍ରୀଷ୍ଟଙ୍କ ସେହି ଆତ୍ମା ଯାହାଙ୍କୁ ପଠାଯାଇଥିଲା, ଏବଂ ସେ ଆଜି ଆମ ଭିତରେ ଅଛନ୍ତି। ଯେପରି ପରମେଶ୍ୱର ସେହି ଅଗ୍ନିସ୍ତମ୍ଭରେ ଆମ ଉପରେ ଥିଲେ, ତାପରେ ସେ ଆମ ସହିତ ଗମନାଗମନ କଲେ, ସେହି ଏକ ଶରୀର ଯାହାକୁ କୁହାଗଲା ଇମ୍ମାନୁଏଲ, ପରମେଶ୍ୱର ଆମ ସହିତରେ, ଏବଂ ବର୍ତ୍ତମାନ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ ଭିତରେ ଅଛନ୍ତି, ପରମେଶ୍ୱର ଆମ ଭିତରେ ଅଛନ୍ତି। ଯୀଶୁ କହିଲେ, ସେହିଦିନ ତୁମେ ଜାଣିବ ଯେ ମୁଁ ପିତାଙ୍କ ଠାରେ ଅଛି ଏବଂ ତୁମେ ମୋ ଠାରେ ଅଛ ଏବଂ ମୁଁ ତୁମମାନଙ୍କ ଠାରେ ଅଛି। ତୁମେ ଏହାକୁ ସେ ଦିନ ବୁଝିବ, କାରଣ ତୁମେମାନେ ଅନ୍ଧକାରର ଏକ ଜଗତରେ ଅଛ କହିବାକୁ ଗଲେ ବର୍ତ୍ତମାନ, କିନ୍ତୁ ସେହି ଦିନ ତୁମେମାନେ ବୁଝିବ। ପିତା, ଏହାକୁ ସରଳ ଏବଂ ସିଦ୍ଧ କରାଯାଇପାରିବ ନାହିଁ, କାରଣ ତେବେ ଆମର ବିଶ୍ୱାସ କରିବା ପାଇଁ ଆମ ପାଖରେ କୌଣସି ବିଷୟ ରହିବ ନାହିଁ, କିନ୍ତୁ ପରମେଶ୍ୱରଙ୍କ ସମସ୍ତ କାର୍ଯ୍ୟଗୁଡ଼ିକ ବିଶ୍ୱାସ ଦ୍ୱାରା ପରିଚାଳିତ ହୁଏ। ଏବଂ ତୁମର ବାକ୍ୟ ଉପରେ ବିଶ୍ୱାସ ଦ୍ୱାରା ପବିତ୍ର ଆତ୍ମାଙ୍କ ପ୍ରମାଣରେ ଯାହାକି ଆମେମାନେ ବର୍ତ୍ତମାନ ଜାଣୁ ଯେ ତାହା ଅଟେ, ମୁଁ ବିନତି କରେ ଯେ ଏଠାରେ ଥିବା ପ୍ରତ୍ୟେକ କ୍ଷୁଧିତ ପ୍ରାଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଯିବେ। ଯେଉଁମାନଙ୍କ ପାଖରେ ଏହା ନାହିଁ ଏବଂ ଏହା ପାଇଁ କ୍ଷୁଧିତ ଅଟନ୍ତି, କେବଳ ମନେ ରଖନ୍ତୁ, ଆମେ ସେମାନଙ୍କୁ କହିବୁ, ହେ ପ୍ରଭୁ, ସେହିପରି ଭାବରେ ଯେପରିକି ତୁମେ କହିଥିଲ, ଯେତେବେଳେ ତୁମେ କ୍ଷୁଧିତ ଏବଂ ତୃଷିତ ହୁଅ, ତୁମେ ଧନ୍ୟ, ତୁମେ ପୂର୍ଣ୍ଣ କରାଯିବ। ତାହା ଏକ ପ୍ରତିଜ୍ଞା ଅଟେ ଏବଂ କ୍ଷୁଧିତ ହେବା ମଧ୍ୟ ଆଶୀର୍ବାଦ ଅଟେ। ଆପଣ ଏପରିକି ଏହା ଜାଣିବା ହେତୁ ଆଶିଷିତ ଅଟନ୍ତି ଯେ ପରମେଶ୍ୱର ଆପଣଙ୍କ ସହିତ କଥା ହୋଇଛନ୍ତି, କାରଣ ଏହା କୁହାଯାଇଛି, କୌଣସି ବ୍ୟକ୍ତି ମୋ ପାଖକୁ ସେ ପର୍ଯ୍ୟନ୍ତ ଆସିପାରେ ନାହିଁ ଯେପର୍ଯ୍ୟନ୍ତ କି ମୋ ପିତା ତାକୁ ପ୍ରଥମେ ଆକର୍ଷିତ ନ କରନ୍ତି। ଏବଂ ପ୍ରଭୁ, ସେମାନେ ଯେଉଁମାନେ କି ଏଠାରେ ପୁରାତନ ଅଭିଜ୍ଞ ଲୋକମାନେ ଅଛନ୍ତି, ସେମାନେ ନିଜର ହାତକୁ ଉଠାଇଛନ୍ତି, ମୁଁ ମୋର ଉଠାଇଥିଲି, ହେ ପ୍ରଭୁ, ଆମକୁ ଶକ୍ତି ଦିଅ, ତୁମର ପବିତ୍ର ସନ୍ତାନ ଯୀଶୁଙ୍କ ହସ୍ତକୁ ବିସ୍ତାର କରିବା ପାଇଁ ଆମକୁ ଶକ୍ତି ଦିଅ, ଯେପରିକି ଚିହ୍ନ ଏବଂ ଚମତ୍କାର ମାନ କରାଯାଇପାରେ, ଯେ ଏହା ଏକ ଅଧିକ ଗଭୀର ସେବା କାର୍ଯ୍ୟ ହୋଇପାରେ, ଏପରି ଅଧିକ ମହାନ ଯାହା ଏପର୍ଯ୍ୟନ୍ତ କେବେ ଘଟିଥିଲା। ଲୋକମାନଙ୍କୁ କଥା କହିବା ପାଇଁ ଆମକୁ ସାହସ ଏବଂ ପ୍ରେମ ଦିଅ, ହେ ପ୍ରଭୁ, ଏହାକୁ ପ୍ରଦାନ କର। ସବୁ ବିଷୟରେ ଆମ ସହିତ ରୁହ, ଆମେ ଯୀଶୁଙ୍କ ନାମରେ ମାଗୁଅଛୁ। ଏବଂ ଆସନ୍ତାକାଲି ରାତିରେ ପ୍ରଭୁ, ଏପରି ଏକ ପ୍ରବଳ ବେଗରେ ପବନ ଆସି ଏହି ଭବନରେ ପଡ଼ୁ ଯେପରିକି ଏହା ଠିକ ଅନ୍ୟ ଏକ ପେଣ୍ଟିକଷ୍ଟର ଦିନ ପରି ହେବ। ଭିତ୍ତିମୂଳ ସ୍ଥାପନ କରାଯାଇଅଛି, ସବୁକିଛି ପ୍ରସ୍ତୁତ ଅଟେ, ବଳଦ ଇତ୍ୟାଦି ବଧ କରାଯାଇଅଛି, ହୃଷ୍ଟପୃଷ୍ଟମାନଙ୍କୁ ବଧ କରାଯାଇଅଛି, ମେଷମାନଙ୍କୁ ବଧ କରାଯାଇଅଛି, ମେଜ ପ୍ରସ୍ତୁତ ହୋଇଅଛି, ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଅଛି। ହେ ପ୍ରଭୁ, ଆସନ୍ତାକାଲି ରାତି ଏହି ଭବନକୁ ପେଣ୍ଟିକଷ୍ଟର ଏକ ଜୁବୁଲିକୁ ପଠାଅ ଏବଂ ପ୍ରତ୍ୟେକ ପ୍ରାଣକୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ପରିପୂର୍ଣ୍ଣ କରିଦିଅ।
granted, Father. We asked it in Jesus' name. Amen.
पिता एहाकु प्रदान कर आमे एहाकु जीशुंक नामरे मागुअछु आमेन।
Precious blood of God's own Son has cleansed and sanctified. A wonder speed before His name, and they are called the bride. Though you're neglected and despised, one day chosen one within the gate. And